ପ୍ରଥମ ବଂଶାବଳୀ ଅଧ୍ୟାୟ ଏକ ଆଦମ ସେଥ ଇନୋସ କଇନାନ ମହଲଲେଲ ଜେରଦ ହନକ ମଥୁସେଲ ଲେମକ ନୋହ ସେମ ହାମ ଓ ଜେଫତ୍ ଜେଫତ୍ର ସନ୍ତାନ ଗୋମର ଓ ମାଗଗ ଓ ମାଦୟ ଓ ଜବନ ଓ ତୁବଲ ଓ ମେସକ ଓ ତିରସ ପୁଣି ଗୋମରର ସନ୍ତାନ ଅସ୍କିନସ ଓ ଦିଫତ୍ ଓ ତୋଗର୍ମ ଆଉ ଜବନର ସନ୍ତାନ ଇଲିସା ଓ ତର୍ସିସ୍ ଓ କିତିମ୍ ଓ ରୋଦାନିମ୍ ହାମର ସନ୍ତାନ କୁସ୍ ଓ ମିସର ପୁଟ୍ ଓ କିଣାନ ପୁଣି କୁସ୍ର ସନ୍ତାନ ସବା ଓ ହବିଲା ଓ ସପ୍ତା ଓ ରୟମା ଓ ସପ୍ତକା ରୟମାର ସନ୍ତାନ ଶିବା ଓ ଦଦାନ ଆଉ କୁସ୍ ନିମ୍ରୋଦକୁ ଜାତ କଲା ସେ ପୃଥିବୀରେ ପରାକ୍ରମୀ ହେବାକୁ ଲାଗିଲା ମିସର ଲୁଦିୟ ଓ ଅନାମିୟ ଓ ଲହାବିୟ ଓ ନପ୍ତୁହିୟ ଓ ପଥ୍ରସିୟ ଓ ପଲେଷ୍ଟିୟମାନଙ୍କ ଆଦି ପୁରୁଷ କସ୍ଲୁହିୟ ଓ କପ୍ତରୀୟ ଏମାନଙ୍କୁ ଜାତ କଲା ପୁଣି କିଣାନ ଆପଣା ପ୍ରଥମ ଜାତ ସିଦୋନକୁ ତହୁ ହେତକୁ ଜାତ କଲା ପୁଣି ଜିବୁସିୟ ଓ ଇମୋରିୟ ଓ ଗର୍ଗାସିୟ ଓ ହିବିୟ ଓ ଅର୍କିୟ ଓ ସିନିୟ ଓ ଅର୍ବଦୀୟ ଓ ସମାରିୟ ଓ ହମାତୀୟମାନଙ୍କୁ ଜାତ କଲା ସେମର ସନ୍ତାନଗଣ ଏଲମ୍ ଓ ଅସୁର ଓ ଅର୍ଫକ୍ସଦ ଓ ଲୁଦ୍ ଓ ଅରାମ ଓ ଉସ୍ ଓ ହୁଲ୍ ଓ ଗେଥର ଓ ମେସକ୍ ପୁଣି ଅର୍ଫକ୍ସଦ ସେଲହକୁ ଜାତ କଲା ଓ ସେଲହ ଏବରକୁ ଜାତ କଲା ପୁଣି ଏବରର ଦୁଇ ପୁତ୍ର ଜାତ ହେଲେ ଏକର ନାମ ପେଲଗ୍ କାରଣ ତାହାର ସମୟରେ ପୃଥିବୀ ବିଭକ୍ତ ହେଲା ଓ ତାହାର ଭ୍ରାତର ନାମ ଜକ୍ତନ୍ ପୁଣି ଜକ୍ତନ୍ ଅଲ୍ମୋଦୋଦ୍ ଓ ସେଲଫ୍ ଓ ହତ୍ସର୍ମାବତ୍ ଓ ଜେରହ ଓ ହଦୋରାମ ଓ ଉସଲ ଓ ଦିକ୍ଲା ଓ ଓବୋଲ ଓ ଅବିମାଏଲ ଓ ସିବା ଓ ଓଫିର ଓ ହବିଲା ଓ ଜୋବବ୍କୁ ଜାତ କଲା ଏମାନେ ଜକ୍ତନ୍ର ସନ୍ତାନ ସେମ ଅର୍ଫକ୍ସଦ ସେଲହ ଏବର ପେଲଗ ରିୟ ସରୁଗ ନାହୋର ତେରହ ଅବ୍ରାମ ଅର୍ଥାତ୍ ଅବ୍ରାହମ୍ ଅବ୍ରାହମ୍ଙ୍କର ପୁତ୍ର ଇସହାକ ଓ ଇସ୍ମାଏଲ ଏମାନଙ୍କର ବଂଶାବଳୀ ଏହି ଇସ୍ମାଏଲର ପ୍ରଥମ ଜାତ ନବାୟତ୍ ତହିଉତାରେ କେଦାର ଓ ଅଦବେଲ ଓ ମିପ୍ସମ୍ ମିସ୍ମ ଓ ଦୁମା ମସା ହଦଦ୍ ଓ ତେମା ଜିଟୁର ନାଫିସ୍ ଓ କେଦମା ଏମାନେ ଇସ୍ମାଏଲର ସନ୍ତାନ ଅବ୍ରାହମ୍ଙ୍କର ଉପପତ୍ନୀ କଟୁରାର ସନ୍ତାନଗଣ ଏହି ସେ ସିମ୍ରନ୍ ଓ ଜକ୍ସନ୍ ଓ ମଦାନ ଓ ମିଦିୟନ୍ ଓ ଜିସ୍ବକ୍ ଓ ସୁହକୁ ଜାତ କଲା ଆଉ ଜକ୍ସନ୍ର ସନ୍ତାନ ଶିବା ଓ ଦଦାନ ଆଉ ମିଦିୟନ୍ର ସନ୍ତାନ ଐଫା ଓ ଏଫର୍ ଓ ହନକ ଓ ଅବିଦ୍ ଓ ଇଲଦାୟା ଏ ସମସ୍ତେ କଟୁରାର ସନ୍ତାନ ପୁଣି ଅବ୍ରାହମ୍ ଇସହାକକୁ ଜାତ କଲେ ସେହି ଇସହାକର ପୁତ୍ର ଏସୌ ଓ ଇସ୍ରାଏଲ ଏସୌର ସନ୍ତାନ ଇଲିଫସ୍ ରୁଏଲ ଓ ଜିଅସ୍ ଓ ଜାଲମ୍ ଓ କୋରୋହ ଇଲିଫସ୍ର ପୁତ୍ର ତୈମନ୍ ଓ ଓମାର ସଫି ଓ ଗୈତମ୍ କନସ୍ ଓ ତିମ୍ନ ଓ ଅମାଲେକ୍ ରୁଏଲର ସନ୍ତାନ ନହତ୍ ସେରହ ସମ ଓ ମିସା ଆଉ ସେଇରର ସନ୍ତାନ ଲୋଟନ୍ ଓ ସୋବୋଲ ଓ ସିବିଓନ୍ ଓ ଅନା ଓ ଦିସୋନ୍ ଓ ଏତସର୍ ଓ ଦିସନ୍ ଲୋଟନ୍ର ସନ୍ତାନ ହୋରି ଓ ହୋମମ୍ ଓ ତିମ୍ନା ଲୋଟନ୍ର ଭଗିନୀ ଥିଲା ସୋବଲର ସନ୍ତାନ ଅଲିୟନ୍ ଓ ମାନହତ୍ ଓ ଏବଲ୍ ସଫି ଓ ଓନମ୍ ଆଉ ସିବିଓନ୍ର ପୁତ୍ର ଅୟା ଓ ଅନା ଅନାର ପୁତ୍ର ଦିସୋନ୍ ଆଉ ଦିସୋନ୍ର ପୁତ୍ର ହମ୍ରଣ ଓ ଇସବନ୍ ଓ ଜତ୍ରିନ୍ ଓ କରାଣ ଏତସରର ପୁତ୍ର ବିଲହନ୍ ଓ ସାବନ୍ ଜାକନ୍ ଦିସନ୍ର ପୁତ୍ର ଉସ୍ ଓ ଅରାଣ ଇସ୍ରାଏଲ ସନ୍ତାନଗଣ ଉପରେ କୌଣସି ରାଜା ରାଜତ୍ୱ କରିବା ପୂର୍ବେ ଏହିସବୁ ରାଜା ଇଦମ୍ ଦେଶରେ ରାଜତ୍ୱ କରିଥିଲେ ବିଓରର ପୁତ୍ର ବେଲା ତାଙ୍କର ନଗରର ନାମ ଦିନ୍ହାବା ଆଉ ବେଲା ମଲେ ତେଣୁ ବସ୍ରା ନିବାସୀ ସେରହର ପୁତ୍ର ଜୋବବ୍ ତାଙ୍କର ପଦରେ ରାଜ୍ୟ କଲେ ଆଉ ଜୋବବ୍ ମରନ୍ତେ ତୈମନ୍ ଦେଶୀୟ ହୁସମ୍ ତାଙ୍କର ପଦରେ ରାଜ୍ୟ କଲେ ପୁଣି ହୁସମ୍ ମଲାଉତାରେ ବଦଦ୍ର ପୁତ୍ର ଯେଉଁ ହଦଦ୍ ମୋୟାବ ପଦରେ ମିଦିୟନକୁ ପରାସ୍ତ କରିଥିଲେ ସେ ତାଙ୍କ ପଦରେ ରାଜ୍ୟ କଲେ। ତାଙ୍କର ନଗରର ନାମ ଅବିତ ଥିଲା। ଆଉ ହଦଦ ମରନ୍ତେ ମସ୍ରେକା ନିବାସୀ ସମ୍ଲ ତାଙ୍କର ପଦରେ ରାଜ୍ୟ କଲେ। ପୁଣି ସମ୍ଲ ମରନ୍ତେ ଫରାତ ନଦୀ ନିକଟସ୍ଥ ରହବତ ନିବାସୀ ସୌଲ ତାଙ୍କର ପଦରେ ରାଜ୍ୟ କଲେ। ପୁଣି ସୌଲ ମଲା ଉତାରେ ଅକବରର ପୁତ୍ର ବାଲ ହାନନ ତାଙ୍କର ପଦରେ ରାଜ୍ୟ କଲେ। ଆଉ ବାଲ ହାନନ ମରନ୍ତେ ହଦତ ତାଙ୍କର ପଦରେ ରାଜ୍ୟ କଲେ। ତାଙ୍କର ନଗରର ନାମ ପାଇ ଓ ତାଙ୍କର ଭାର୍ଯ୍ୟାଙ୍କ ନାମ ମହେଟବେଲ। ସେ ମେସାହବର ପୌତ୍ରୀ ମଟ୍ରେଦର କନ୍ୟା ଥିଲେ। ଅନନ୍ତର ହଦଦ ମଲେ। ଏମାନେ ଇଦମର ରାଜା ଥିଲେ, ଯଥା ରାଜା ତିମ୍ନ, ରାଜା ଅଲିଆ, ରାଜା ଜିଥେତ, ରାଜା ଅହଲିବାମା, ରାଜା ଏଲା, ରାଜା ପିନୋନ, ରାଜା କନସ, ରାଜା ତୈମନ, ରାଜା ମିପସର, ରାଜା ମଗଦିଏଲ, ରାଜା ଇରମ। ଏମାନେ ଇଦମର ରାଜା ଥିଲେ। ପ୍ରଥମ ବଂଶାବଳୀ ଅଧ୍ୟାୟ ଦୁଇ। ଏମାନେ ଇସ୍ରାଏଲର ପୁତ୍ରଗଣ, ଯଥା ରୁବେନ, ସିମିଓନ, ଲେବି ଓ ଜିହୁଦା, ଇସାଖର ଓ ସବୁଲୁନ, ଦାନ, ଜୋସେଫ ଓ ବିନ୍ୟାମିନ, ନପ୍ତାଲି, ଗାଦ ଓ ଆସେର। ଜିହୁଦାର ପୁତ୍ରଗଣ ଯଥା ଏର ଓ ଅନୁନ ଓ ସେଲା, ତାହାର ଏହି ତିନି ପୁତ୍ର କିଣାନିଆ ବତ୍ସୁଏଠାରୁ ଜାତ ହୋଇଥିଲେ। ଜିହୁଦାର ଜ୍ୟେଷ୍ଠ ପୁତ୍ର ଏର ସଦାପ୍ରଭୁଙ୍କ ଦୃଷ୍ଟିରେ ଦୁଷ୍ଟ ଥିଲା, ଏଣୁ ସେ ତାହାକୁ ସଂହାର କଲେ। ପୁଣି ଜିହୁଦାର ପୁତ୍ରବଧୂ ତାମର ତାହାର ଔରସରେ ପେରସ ଓ ସେରହକୁ ପ୍ରସବ କଲା। ଜିହୁଦାର ସର୍ବସୁଦ୍ଧା ପାଞ୍ଚ ପୁତ୍ର ଥିଲେ। ପେରସର ସନ୍ତାନ ହିସ୍ରୋଣ ଓ ହାମୁଲ, ପୁଣି ସେରହର ସନ୍ତାନ ସିମ୍ରି ଓ ଏଥନ ଓ ହେମନ ଓ କଲକୋଲ ଓ ଦେଗ, ସର୍ବସୁଦ୍ଧା ପାଞ୍ଚ ଜଣ। କମର ପୁତ୍ର ଆଖର ଇସ୍ରାଏଲର ଦୁଃଖଦାୟକ ଥିଲା। ସେ ବର୍ଜିତ ଦ୍ରବ୍ୟ ବିଷୟରେ ସତ୍ୟ ଲଙ୍ଘନ କରିଥିଲା। ପୁଣି ଏଥନର ପୁତ୍ର ଅସରିଆ, ଆଉ ହିସ୍ରୋନର ଔରସଜାତ ପୁତ୍ର ଜିରହମେଲ ଓ ଗମ ଓ କାଲୁବାୟ। ପୁଣି ଗମ ଅବିନାଦବକୁ ଜାତ କଲା। ପୁଣି ଅବିନାଦବ ଜିହୁଦା ସନ୍ତାନଗଣର ଅଧିପତି ନହସୋନକୁ ଜାତ କଲା, ଆଉ ନହସୋନ ସଲମାକୁ ଜାତ କଲା, ଓ ସଲମା ବୋଜକୁ ଜାତ କଲା। ବୋଜ ଓବେଦକୁ ଜାତ କଲା, ଓବେଦ ଜିସିକି ଜାତ କଲା। ପୁଣି ଜିସି ଆପଣା ଜ୍ୟେଷ୍ଠ ଇଲିଆବକୁ ଓ ଦ୍ୱିତୀୟ ଅବିନାଦବକୁ ଓ ତୃତୀୟ ସମକୁ, ଚତୁର୍ଥ ନଥନେଲକୁ, ପଞ୍ଚମ ହୃଦୟକୁ, ଷଷ୍ଠ ଓତ୍ସମକୁ, ସପ୍ତମ ଦାଉଦଙ୍କୁ ଜାତ କଲା। ପୁଣି ସରୁୟା ଓ ଅବିଗଲ ସେମାନଙ୍କର ଭଗିନୀ ଥିଲେ। ଆଉ ଅବିଷୟ ଓ ଜୋୟାବ ଓ ଅସାହେଲ ଏ ତିନି ସରୁୟାର ପୁତ୍ର। ପୁଣି ଅବିଗଲ ଅମାସାକୁ ଜାତ କଲା। ଏହି ଅମାସାର ପିତା ଇସ୍ମାଏଲୀୟ ଜେଥର ଥିଲା। ଆଉ ହିସ୍ରୋଣର ପୁତ୍ର କାଲେବ ଆପଣା ଭାର୍ଯ୍ୟା ଅସୁବାର ଔରସରେ ଓ ଜିରିଓତ୍ର ଔରସରେ ସନ୍ତାନଗଣ ଜାତ କଲା। ଜେସର ଓ ସୋବବ ଓ ଅର୍ଦ୍ଦୋନ ଏମାନେ ଅସୁବାର ପୁତ୍ର। ପୁଣି ଅସୁବା ମଲାଉତାରେ କାଲେବ ଇଫ୍ରାତାକୁ ବିବାହ କଲା। ସେ ହୁର୍କୁ ପ୍ରସବ କଲା। ପୁଣି ହୁର୍ ଉରିକି ଜାତ କଲା, ଓ ଉରି ବସ୍ଚଲେଲକୁ ଜାତ କଲା। ଏଥିଉତାରେ ହିସ୍ରୋଣ ଗିଲିୟଦର ପିତା ମାଖିରର କନ୍ୟାର ସହବାସ କଲା। ସେ ଆପଣଙ୍କର ଷାଠିଏ ବର୍ଷ ବୟସରେ ସେ ସ୍ତ୍ରୀକି ବିବାହ କରିଥିଲା। ତହିଁରେ ସେ ସ୍ତ୍ରୀ ତାହାର ଔରସରେ ସଗୁବ୍କୁ ପ୍ରସବ କଲା। ସଗୁବ୍ ଜାଇର୍କୁ ଜାତ କଲା। ତାହାର ଗିଲିୟଦ ଦେଶରେ ତେଇଶ ନଗର ଥିଲା। ଆଉ ଗସୁର ଓ ଅରାମ ଜାଇର୍ର ଗ୍ରାମସବୁ ସେମାନଙ୍କ ହସ୍ତରୁ ହରଣ କଲେ। ତହିଁ ସଙ୍ଗେ କନାତ ଓ ତହିଁର ଗ୍ରାମ ପ୍ରଭୃତି ଷାଠିଏ ନଗର ନେଲେ। ଏ ସମସ୍ତେ ଗିଲିୟଦର ପିତା ମାଖିରର ସନ୍ତାନ ଥିଲେ। ପୁଣି ହିସ୍ରୋଣ କାଲେବ ଇଫ୍ରାତାରେ ମଲାଉତାରେ ହିସ୍ରୋଣର ଭାର୍ଯ୍ୟା ଅବିଏହ ତାହାର ଔରସରେ ତକୟର ପିତା ଅସ୍ହୁର୍କୁ ଜାତ କଲା। ହିସ୍ରୋଣର ପ୍ରଥମ ଜାତ ଜିରହମେଲର ଏହିସବୁ ସନ୍ତାନ ଥିଲେ। ପ୍ରଥମ ଜାତ ରାମ, ତହିଁ ଉତାରେ ବୁନା ଓ ଓରଣ ଓ ଓତ୍ସମ ଓ ଅହିୟ। ପୁଣି ଜିରହମେଲର ଅନ୍ୟ ଏକ ଭାର୍ଯ୍ୟା ଥିଲା, ତାହାର ନାମ ଅଟାରା। ସେ ଓନମର ମାତା। ଆଉ ଜିରହମେଲର ପ୍ରଥମ ଜାତ ଅରାମର ପୁତ୍ର ମାସ ଓ ଜାମିନ ଓ ଏକର। ଆଉ ଓନମର ପୁତ୍ର ସମୟ ଓ ଜାଦା। ଆଉ ସମୟର ପୁତ୍ର ନାଦବ ଓ ଅବିସୁର। ଅବିସୁରର ଭାର୍ଯ୍ୟର ନାମ ଅବିହଇଲ, ଓ ସେ ତାହାର ଔରସରେ ଅହବାନ ଓ ମୋଲିତକୁ ଜାତ କଲା। ପୁଣି ନାଦବର ପୁତ୍ର ସେଲଦ ଓ ଅପୈମ, ମାତ୍ର ସେଲଦ ନିସନ୍ତାନ ହୋଇମଲା। ଆଉ ଅପୈମର ପୁତ୍ର ଜିସି। ପୁଣି ଜିସିର ପୁତ୍ର ସେସନ, ସେସନର ପୁତ୍ର ଅହଲୟ, ପୁଣି ସମୟର ଭ୍ରାତା ଜାଦାର ସନ୍ତାନ ଜେଥର ଓ ଜୋନାଥନ, ଜେଥର ନିଃସନ୍ତାନ ହୋଇମଲା, ପୁଣି ଜୋନାଥନର ପୁତ୍ର ପେଲତ ଓ ସାସା, ଏ ସମସ୍ତେ ଜିର୍ ହମେଲର ସନ୍ତାନ। ସେସନର ପୁତ୍ର ନଥିଲେ, କେବଳ କନ୍ୟା ଥିଲେ। ପୁଣି ସେସନର ଜଣେ ମିଶ୍ରୀୟ ଦାସ ଥିଲା, ତାହାର ନାମ ଜାରହା। ଆଉ ସେସନ ଆପଣା ଦାସ ଜାରହା ସଙ୍ଗେ ଆପଣା କନ୍ୟାକୁ ବିବାହ ଦେଲା, ତହୁ ସେ ତାହାର ଔରସରେ ଅତୟକୁ ଜାତ କଲା, ପୁଣି ଅତୟ ନାଥନକୁ ଜାତ କଲା, ଓ ନାଥନ ସାବତକୁ ଜାତ କଲା, ସାବତ ଇଫଲଲକୁ ଜାତ କଲା, ଓ ଇଫଲଲ ଓବେଦକୁ ଜାତ କଲା, ଓବେଦ ଜେହୁକୁ ଜାତ କଲା, ଓ ଜେହୁ ଅସରିୟକୁ ଜାତ କଲା, ପୁଣି ଅସରିୟ ହେଲସ୍କୁ ଜାତ କଲା, ଓ ହେଲସ୍ ଇଲିଆସାକୁ ଜାତ କଲା, ପୁଣି ଇଲିଆସା ସିସମୟକୁ ଜାତ କଲା, ଓ ସିସମୟ ସଲୁମକୁ ଜାତ କଲା, ସଲୁମ ଜିକମିୟକୁ ଜାତ କଲା, ଓ ଜିକମିୟ ଇଲିସାମାକୁ ଜାତ କଲା। ଜିରହମେଲର ଭ୍ରାତା କାଲେବ୍ର ପୁତ୍ରଗଣ ତାହାର ଜ୍ୟେଷ୍ଠ ପୁତ୍ର ମେସା ସିଫ୍ର ପିତା ଥିଲା, ପୁଣି ହିବ୍ରନର ପିତା ମାରେସାର ପୁତ୍ରଗଣ, ଆଉ ହିବ୍ରନର ପୁତ୍ର କୋରହ ଓ ତପୁହ ଓ ରେକମ ସେମା, ପୁଣି ସେମା ଜର୍କିୟମର ପିତା ରହମକୁ ଜାତ କଲା, ଓ ରେକମ ସମୟକୁ ଜାତ କଲା, ଆଉ ସମୟର ପୁତ୍ର ମାୟୋନ, ମାୟୋନ ବୈଶୁରର ପିତା ଥିଲା, ପୁଣି କାଲେବ୍ର ଉପପତ୍ନୀ ଐଫା ହାରଣକୁ ଓ ମୋତ୍ସାକୁ ଓ ଗାସେସ୍କୁ ଜାତ କଲା, ଆଉ ଜେହଦୟର ପୁତ୍ର ରେଗମ ଓ ଜୋଥମ ଓ ଗେସନ ଓ ପେଲଟ ଓ ଐଫା ଓ ସାଫ, ପୁଣି କାଲେବ୍ର ଉପପତ୍ନୀ ମାଖା ସେବରକୁ ଓ ତିର୍ହନିକୁ ପ୍ରସବ କଲା। ଆହୁରି ସେ ମଦମାନାର ପିତା ସାଫକୁ, ମକବେନାର ପିତା ଶିବାକୁ ଓ ଗିବିଆର ପିତାକୁ ପ୍ରସବ କଲା। ଆଉ ଅକ୍ସା କାଲେବ୍ର କନ୍ୟା ଥିଲା। କାଲେବ୍ର ସନ୍ତାନଗଣ ଯଥା ଇଫ୍ରାତାର ପ୍ରଥମ ଜାତ ହୁର୍ର ପୁତ୍ର ସୋବଲ, କିରିୟତ ଜିଆରିମର ପିତା, ସଲମ ବୈଥଲହମର ପିତା, ହାରେଫ ବୈଥ ଗଦରର ପିତା, ଆଉ କିରିୟତ ଜିଆରିମର ପିତା ସୋବଲର ପୁତ୍ରଗଣ ଥିଲେ। ହଗୟା ମନୁହଥର ଅର୍ଦ୍ଧାଂଶ, ଆଉ କିରିୟତ ଜିଆରିମର ଗୋଷ୍ଠୀ, ଜିତ୍ରିୟ ଓ ପୁଥିୟ ଓ ସୁମାଥିୟ ଓ ମିଶ୍ରିୟମାନେ, ଏମାନଙ୍କଠାରୁ ସରାଇୟ ଓ ଇଷ୍ଟାଇଲୀୟମାନେ ଉତ୍ପନ୍ନ ହେଲେ। ସଲମର ସନ୍ତାନଗଣ ଯଥା ବୈଥଲହମ ଓ ନଟଫାତୀୟମାନେ ଅଟ୍ରୋତବେତ ଜୟାବ ଓ ମନହତୀୟମାନଙ୍କ ଅର୍ଦ୍ଧାଂଶ ସରିୟମାନେ। ଆଉ ଜାବେସ ନିବାସୀ ଲେଖକମାନଙ୍କ ଗୋଷ୍ଠୀ ଯଥା ତିରିଆଥିୟ, ସିମିୟଥିୟ, ସୁଖାଥିୟମାନେ, ଏମାନେ ରେଖବ ବଂଶର ପୂର୍ବପୁରୁଷ ହମତଠାରୁ ଉତ୍ପନ୍ନ କିନିୟ ଲୋକ। ପ୍ରଥମ ବଂଶାବଳୀ ଅଧ୍ୟାୟ ତିନି। ଦାଉଦଙ୍କର ଏହି ପୁତ୍ରମାନେ ହିବ୍ରନରେ ଜାତ ହୋଇଥିଲେ। ଜ୍ୟେଷ୍ଠ ପୁତ୍ର ଅମ୍ନନ, ସେ ଜିସ୍ରିଏଲିଆ ଅହିନୟମଠାରୁ ଜାତ। ଦ୍ୱିତୀୟ ଦାନିଏଲ, ସେ କର୍ମିଲିଆ ଅବିଗଲଠାରୁ ଜାତ। ତୃତୀୟ ଅବସାଲମ, ସେ ଗସୁରର ରାଜା ତଲମୟର କନ୍ୟା ମାଖାର ପୁତ୍ର। ଚତୁର୍ଥ ଅଦନ୍ୟ, ସେ ହଗିତ୍ର ପୁତ୍ର। ପଞ୍ଚମ ସଫଟିୟ, ସେ ଅବିଟଲଠାରୁ ଜାତ। ଷଷ୍ଠ ଜିତ୍ରିୟମ, ସେ ଦାଉଦଙ୍କର ଭାର୍ଯ୍ୟା ଇଗ୍ଲାଠାରୁ ଜାତ। ହିବ୍ରନରେ ଦାଉଦଙ୍କର ଛଅ ପୁତ୍ର ଜାତ ହେଲେ, ଓ ସେଠାରେ ସେ ସାତ ବର୍ଷ ଛଅ ମାସ ରାଜ୍ୟ କଲେ। ପୁଣି ସେ ଜେରୁସାଲେମରେ ତେତିଶ ବର୍ଷ ରାଜ୍ୟ କଲେ। ଜେରୁସାଲେମରେ ତାଙ୍କର ଏହି ପୁତ୍ରମାନେ ଜାତ ହୋଇଥିଲେ, ଯଥା ସିମିୟ ଓ ସୋବବ ଓ ନାଥନ ଓ ସଲମନ। ଏହି ଚାରିଜଣ ଅମିଏଲର କନ୍ୟା ବତ୍ସୁୟାଠାରୁ ଜାତ। ଆହୁରି ଜିଭର ଓ ଇଲିସାମା ଓ ଇଲିଫେଲଟ, ନୋଗୋହ ଓ ନେଫଗ ଓ ଜାଫିୟ, ଇଲିସାମା ଓ ଇଲିଆଦା ଓ ଇଲିଫେଲଟ, ଏହି ନଅ ଜଣ। ଏ ସମସ୍ତେ ଦାଉଦଙ୍କର ପୁତ୍ର, ଏମାନେ ଉପପତ୍ନୀଗଣର ସନ୍ତାନମାନଙ୍କଠାରୁ ଭିନ୍ନ। ଆଉ ତାମର ଏମାନଙ୍କର ଭଗିନୀ ଥିଲା। ପୁଣି ସଲମନଙ୍କର ପୁତ୍ର ରିହବିୟାମ, ତାଙ୍କର ପୁତ୍ର ଅବିୟ, ତାହାର ପୁତ୍ର ଆଶା, ତାହାର ପୁତ୍ର ଜିହସାଫଟ, ତାହାର ପୁତ୍ର ଜୋଗମ, ତାହାର ପୁତ୍ର ଅହସ୍ୟ, ତାହାର ପୁତ୍ର ଜୟାସ, ତାହାର ପୁତ୍ର ଅମତ୍ସ୍ୟ, ତାହାର ପୁତ୍ର ଅସରିୟ, ତାହାର ପୁତ୍ର ଜୋଥମ, ତାହାର ପୁତ୍ର ଆହସ, ତାହାର ପୁତ୍ର ହିଜକିୟ, ତାହାର ପୁତ୍ର ମନସି, ତାହାର ପୁତ୍ର ଆମୋନ, ତାହାର ପୁତ୍ର ଯୋଶିୟ, ଯୋଶିୟର ପୁତ୍ରଗଣ ଯଥା ପ୍ରଥମ ଜାତ ଜୋହାନନ, ଦ୍ୱିତୀୟ ଜିହୋୟାକିମ, ତୃତୀୟ ସିଦିକିୟ, ଚତୁର୍ଥ ସଲୁମ, ପୁଣି ଜିହୋୟାକିମର ସନ୍ତାନଗଣ ତାହାର ପୁତ୍ର ଜିକନିୟ, ତାହାର ପୁତ୍ର ସିଦିକିୟ, ବନ୍ଦୀ ଜିକନିୟର ସନ୍ତାନଗଣ, ତାହାର ପୁତ୍ର ସଲଟିଏଲ ଓ ମଲକିରାମ ଓ ପଦାୟ ଓ ସିନତସର ଜିକମିୟ ହୋସାମା ଓ ନଦବିୟ ପଦାୟର ପୁତ୍ର ସରୁବାବିଲ ଓ ସିମି ପୁଣି ସରୁବାବିଲର ସନ୍ତାନ ମସୁଲମ ଓ ହନାନିୟ ଓ ସଲମିତ ସେମାନଙ୍କର ଭଗିନୀ ଥିଲା ଆଉ ହସୁବା ଓ ଓହେଲ ଓ ବେରିଖିୟ ଓ ହସଦିୟ ଓ ଜୁସବ ହେସଦ ଏହି ପାଞ୍ଚ ଜଣ ଆଉ ହନାନିୟର ସନ୍ତାନ ପ୍ଲଟିୟ ଓ ଜିସାୟହ ରଫାୟର ପୁତ୍ରଗଣ ଅର୍ସନ ପୁତ୍ରଗଣ ଓବୋଦିୟର ପୁତ୍ରଗଣ ସଖନିୟର ପୁତ୍ରଗଣ ସଖନିୟର ପୁତ୍ରଗଣ ସମୟ ସମୟର ପୁତ୍ରଗଣ ହଟୁସ ଜିଗାଲ ଓ ବାରିହ ଓ ନିୟରିୟ ଓ ସାଫଟ ଛ ଜଣ ନିୟରିୟର ସନ୍ତାନ ଇଲିୟ ଐନୟ ଓ ହିଜକିୟ ଓ ଅଶ୍ରିକାମ ଏହି ତିନି ଜଣ ପୁଣି ଇଲିୟ ଐନୟର ପୁତ୍ର ହୋଦବିୟ ଓ ଇଲିୟାସିବ ଓ ପ୍ଲାୟ ଓ ଅକବ ଓ ଜୋହାନନ ଓ ଦଳାୟ ଓ ଅନାନି ଏହି ସାତ ଜଣ ପ୍ରଥମ ବଂଶାବଳୀ ଅଧ୍ୟାୟ ଚାରି ଜିହୁଦାର ସନ୍ତାନଗଣ ପେରସ ହିସ୍ରଣ ଓ କର୍ମୀ ଓ ହୁର୍ ଓ ସୋବୋଲ ପୁଣି ସୋବୋଲର ସନ୍ତାନ ଗୟା ଜହତକୁ ଜାତ କଲା ପୁଣି ଜହତ ଅହୁମୟ ଓ ଲହତକୁ ଜାତ କଲା ଏମାନେ ସରିୟ ଗୋଷ୍ଠୀ ଐଟମର ପିତାର ସନ୍ତାନ ଜିସ୍ରିଏଲ ଓ ଜିସ୍ମା ଓ ଜିଦ୍ବସ ଏମାନଙ୍କ ଭଗିନୀର ନାମ ହତ୍ ସଲିଲ ପୋନି ଥିଲା ଆଉ ଗଦରର ପିତା ପନୁଏଲ ଓ ହୁସ୍ର ପିତା ଏସର ଏମାନେ ବୈଥଲହମର ପିତା ଇଫ୍ରାତାର ଜ୍ୟେଷ୍ଠ ପୁତ୍ର ହୁର୍ର ସନ୍ତାନ ପୁଣି ତକୟର ପିତା ଅସହୁରର ହିଲା ଓ ନାରା ନାମ୍ନି ଦୁଇ ଭାର୍ଯ୍ୟା ଥିଲେ ନାରା ତାହାର ଔରସରେ ଅହୁସମ୍କୁ ଓ ହେଫର୍କୁ ଓ ତୈମିନିକି ଓ ଅହସ୍ତରିକି ପ୍ରସବ କଲା ଏମାନେ ନାରାର ସନ୍ତାନ ଆଉ ହିଲାର ସନ୍ତାନ ସେରତ ଜିତ୍ସୋହର ଓ ଇତ୍ନାନ ପୁଣି ହକ୍କୋସ୍ ଆନୁପ୍କୁ ଓ ସୋବେବାକୁ ଓ ହାରୁମ୍ର ପୁତ୍ର ଅହହେଲର ଗୋଷ୍ଠୀକି ଜାତ କଲା ପୁଣି ଜାବେସ୍ ଆପଣା ଭ୍ରାତୃଗଣ ଅପେକ୍ଷା ଅଧିକ ସମ୍ଭ୍ରାନ୍ତ ଥିଲା ତାହାର ମାତା ତାହାର ନାମ ଜାବେସ୍ ରଖିଥିଲା କାରଣ ସେ କହିଥିଲା ଆମ୍ଭେ ଦୁଃଖରେ ଏହାକୁ ପ୍ରସବ କଲୁ ମାତ୍ର ଏହି ଜାବେସ୍ ଇସ୍ରାଏଲର ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରି କହିଲା ଆହା ଏହା ଯେପରି ଆମ୍ଭ ଦୁଃଖର କାରଣ ନ ହୁଏ ଏଥିପାଇଁ ତୁମ୍ଭେ ଆମ୍ଭକୁ ନିତାନ୍ତ ଆଶୀର୍ବାଦ କର ଓ ଆମ୍ଭ ସୀମା ବୃଦ୍ଧି କର ଓ ତୁମ୍ଭ ହସ୍ତ ଆମ୍ଭର ସହାୟ ହେଉ ପୁଣି ତୁମ୍ଭେ ଆମ୍ଭକୁ ମନ୍ଦରୁ ରକ୍ଷା କର ତହିଁରେ ପରମେଶ୍ୱର ତାହାର ନିବେଦିତ ବିଷୟ ତାହାକୁ ପ୍ରଦାନ କଲେ ସୁହରସ ଭ୍ରାତା କଲୁବ ମହିରକୁ ଜାତ କଲା ସେ ଇଷ୍ଟନର ପିତା ଇଷ୍ଟନ ବୈତଗଫା ଓ ପାସେହକୁ ଆଉ ଇରନାହସର ପିତା ତିହିନକୁ ଜାତ କଲା ଏମାନେ ରେକାର ଲୋକ କନସର ପୁତ୍ର ଅତ୍ନିଏଲ ଓ ସରାୟ ଅତ୍ନିଏଲର ପୁତ୍ରମାନେ ହଥତ୍ ମିଓନୋଥାୟ ଅଫ୍ରାକୁ ଜାତ କଲା ପୁଣି ସରାୟ ଗିହରସିୟମାନଙ୍କ ପିତା ଜୟାବକୁ ଜାତ କଲା ଏମାନେ ଶିଳ୍ପକାର ଥିଲେ ଆଉ ଜିଫୁନିର ପୁତ୍ର କାଲେବଙ୍କର ସନ୍ତାନଗଣ ଇରୁ ଏଲା ଓ ନୟମ ଆଉ ଏଲାର ସନ୍ତାନଗଣ ଓ କନସ ଜିହଲିଲେର ପୁତ୍ରଗଣ ସିଫ୍ ଓ ସିଫା ଓ ତିରିୟ ଓ ଅସାରେଲ ଆଉ ଏଜ୍ରାର ପୁତ୍ରଗଣ ଜେଥର ଓ ମେରଦ ଓ ଏଫର ଓ ଜାଲୋନ ମେରଦର ଭାର୍ଯ୍ୟା ମରିୟମ ସମୟ ଓ ଇଷ୍ଟିମୟର ପିତା ଜିସ୍ବହକୁ ପ୍ରସବ କଲା ଆଉ ତାହାର ଜିହୁଦିଆ ଭାର୍ଯ୍ୟା ଗଦରର ପିତା ଜେରଦକୁ ଓ ସୋଖର ପିତା ହେବରକୁ ଓ ସାନୋହର ପିତା ଜକୁଥିଏଲକୁ ପ୍ରସବ କଲା ମାତ୍ର ସେମାନେ ଫାରର କନ୍ୟା ବିଥିଆର ସନ୍ତାନ ଥିଲେ ମେରଦ ତାହାକୁ ବିବାହ କରିଥିଲା ନହମର ଭଗିନୀ ହୋଦିୟର ଭାର୍ଯ୍ୟାର ସନ୍ତାନ ଗର୍ମିୟ କିଏଲାର ପିତା ଓ ମାଖାତୀୟ ଇଷ୍ଟିମୟ ଆଉ ସିମନର ସନ୍ତାନ ଅମ୍ନନ ଓ ରିନ ବିନ୍ ହନନ ଓ ତିଲୋନ ଆଉ ଜିସିର ସନ୍ତାନ ସୋହେତ ଓ ବିନ୍ ସୋହେତ ଜିହୁଦାର ପୁତ୍ର ସେଲାର ପୁତ୍ରଗଣ ଲେକାର ପିତା ଏର ଓ ମାରେସାର ପିତା ଲାଦା ଆଉ ଅସବୟର ବଂଶଜାତ କ୍ଷୋମବସ୍ତ୍ର ପ୍ରସ୍ତୁତକାରୀ ସକଳ ଗୋଷ୍ଠୀ ପୁଣି ଜୋକିମ ଓ କୋସେବାର ଲୋକମାନେ ଓ ଜୟାସ ଓ ସାରଫ ନାମକ ମୟାବ୍ର ଶାସନକର୍ତ୍ତା ଓ ଜାସୁବିଲେହମ ଏ ଅତି ପୁରାତନ କଥା ଏମାନେ କୁମ୍ଭକାର ଓ ନତାଇମ ଓ ଗଦେରାରେ ବାସ କଲେ ସେମାନେ ସେଠାରେ ରାଜା ସଙ୍ଗେ ତାହାର କାର୍ଯ୍ୟ ସକାଶେ ବାସ କଲେ ସିମିଓନର ସନ୍ତାନ ନମୁଏଲ ଓ ଜାମିନ ଜାରିବ ସେରହ, ସୌଲ, ତାହାର ପୁତ୍ର ସଲୁମ, ତାହାର ପୁତ୍ର ମିପସମ, ତାହାର ପୁତ୍ର ମିସ୍ମ, ପୁଣି ମିସ୍ମର ସନ୍ତାନ ହମୁଏଲ, ତାହାର ସନ୍ତାନ ସକୁର, ତାହାର ପୁତ୍ର ସିମି, ଆଉ ସିମିର ଷୋଳ ପୁତ୍ର ଓ ଛଅ କନ୍ୟା ଥିଲେ। ମାତ୍ର ତାହାର ଭାତୃଗଣର ଅନେକ ସନ୍ତାନ ନଥିଲେ, କିମ୍ବା ସେମାନଙ୍କର ଗୋଷ୍ଠୀ ଜିହୁଦା ସନ୍ତାନଗଣ ତୁଲ୍ୟ ବୃଦ୍ଧି ପାଇଲେ ନାହିଁ। ଆଉ ସେମାନେ ବେର୍ସେବାରେ ଓ ମୋଲାଦାରେ ଓ ହତ୍ସର ସୁୟାଲରେ ଓ ବିଲାରେ ଓ ଏତ୍ସମରେ ଓ ତୋଲୋଦ୍ରେ ଓ ବଥୁଏଲରେ ଓ ହର୍ମାରେ ଓ ସିକ୍ଲଗ୍ରେ ଓ ବୈଥମର୍କା ବୋଦ୍ରେ ଓ ହତ୍ସର ସୁସିମ୍ରେ ଓ ବୈଥବିରିରେ ଓ ସାରଇମ୍ରେ ବାସ କଲେ। ଦାଉଦଙ୍କର ରାଜତ୍ୱ ପର୍ଯ୍ୟନ୍ତ ଏସବୁ ନଗର ସେମାନଙ୍କର ଥିଲା। ଆଉ ଗ୍ରାମ ସୁଦ୍ଧା ଐଟମ ଓ ଅଇନ, ରିମୋନ ଓ ତଖେନ ଓ ଆସନ, ଏହି ପାଞ୍ଚ ନଗର, ପୁଣି ବାଲ ପର୍ଯ୍ୟନ୍ତ ଏହି ନଗରର ଚତୁର୍ଦ୍ଦିଗସ୍ତ ସମସ୍ତ ଗ୍ରାମ ସେମାନଙ୍କର ଥିଲା। ଏହିସବୁ ସେମାନଙ୍କର ନିବାସ ସ୍ଥାନ ଓ ସେମାନଙ୍କ ନିଜର ବଂଶାବଳୀ ଅଛି। ଆଉ ମୋସାବବ ଓ ଜମ୍ବେକ ଓ ଅମତ୍ସିଅର ପୁତ୍ର ଜୋସ ଓ ଜୋଏଲ, ପୁଣି ଅସିଏଲର ପ୍ରପୌତ୍ର ସରାୟର ପୌତ୍ର ଜୋସିବିଅର ପୁତ୍ର ଜେହୁ, ଇଲିୟ, ଅଇନୟ ଓ ଜାକବା ଓ ଜିସୋହାୟ ଓ ଅସାୟ ଓ ଅଦିଏଲ ଓ ଜିସିମିଏଲ ଓ ବନାୟ, ଆଉ ସମୟର ଅତି ବୃଦ୍ଧ ପ୍ରପୌତ୍ର, ସିମିର ବୃଦ୍ଧ ପ୍ରପୌତ୍ର, ଜିଦାୟର ପ୍ରପୌତ୍ର, ଆଲନର ପୌତ୍ର ସିଫିର ପୁତ୍ର ଶିଶ। ଏହି ଯେଉଁ ବ୍ୟକ୍ତିମାନଙ୍କ ନାମ ବ୍ୟକ୍ତ ହେଲା, ସେମାନେ ଆପଣା ଆପଣା ଗୋଷ୍ଠୀର ଅଧ୍ୟକ୍ଷ ଥିଲେ ଓ ସେମାନଙ୍କ ପିତୃବଂଶ ଅତିଶୟ ବୃଦ୍ଧି ପାଇଲେ। ପୁଣି ସେମାନେ ଆପଣାମାନଙ୍କ ପଶୁପଲ ପାଇଁ ଚରାସ୍ଥାନ ଅନ୍ୱେଷଣ କରିବାକୁ ଗଦରର ପ୍ରବେଶ ସ୍ଥାନ ଅର୍ଥାତ୍ ଉପତ୍ୟକାର ପୂର୍ବ ପାର୍ଶ୍ୱ ପର୍ଯ୍ୟନ୍ତ ଗଲେ। ତହିଁରେ ସେମାନେ ପ୍ରଚୁର ଓ ଉତ୍ତମ ଚରାସ୍ଥାନ ପାଇଲେ। ଆଉ ଦେଶ ପ୍ରଶସ୍ତ ଓ ଶାନ୍ତ ଓ ନିର୍ବିରୋଧ ଥିଲା, କାରଣ ହାମ୍ ବଂଶୀୟ ଲୋକମାନେ ପୂର୍ବରେ ସେହି ସ୍ଥାନରେ ବାସ କରୁଥିଲେ। ପୁଣି ଏହି ଯେଉଁ ବ୍ୟକ୍ତିମାନଙ୍କ ନାମ ଲିଖିତ ହେଲା, ସେମାନେ ଜିହୁଦାର ରାଜା ହିଜକିଅର ସମୟରେ ଆସି ସେହି ଲୋକମାନଙ୍କ ତମ୍ବୁ ଓ ସେଠାରେ ପ୍ରାପ୍ତ ମିୟନୀୟମାନଙ୍କୁ ଆଘାତ କରି ବର୍ଜିତ ରୂପେ ବିନାଶ କଲେ। ତାହା ଅଦ୍ୟାପି ସେପରି ଅଛି, ଆଉ ସେମାନଙ୍କ ବଦଳେ ବାସ କଲେ, କାରଣ ସେଠାରେ ସେମାନଙ୍କ ପଶୁପଲ ପାଇଁ ଚରାସ୍ଥାନ ଥିଲା। ଆଉ ସେମାନଙ୍କର କେତେକ ଲୋକ ଅର୍ଥାତ୍ ସିମିଅନର ସନ୍ତାନଗଣ ମଧ୍ୟରୁ ପଞ୍ଚାଶ ଜଣ ଜିସଇର ସନ୍ତାନ ପ୍ଲଟିୟକୁ ଓ ନିୟରିୟକୁ ଓ ରଫାୟକୁ ଓ ଉସିଏଲକୁ ସେନାପତି କରି ସେଇର ପର୍ବତକୁ ଗଲେ। ପୁଣି ସେମାନେ ଅମାଲେକୀୟ ପଳାତକ ଅବଶିଷ୍ଟ ଲୋକମାନଙ୍କୁ ଆଘାତ କରି ସେଠାରେ ବାସ କଲେ, ଅଦ୍ୟାପି ସେମାନେ ସେଠାରେ ଅଛନ୍ତି। ପ୍ରଥମ ବଂଶାବଳୀ ଅଧ୍ୟାୟ ପାଞ୍ଚ। ଇସ୍ରାଏଲର ପ୍ରଥମ ଜାତ ରୁବେନର ସନ୍ତାନଗଣର କଥା। ରୁବେନ ପ୍ରଥମ ଜାତ ଥିଲା, ମାତ୍ର ସେ ଆପଣା ପିତୃଶଯ୍ୟା ଅଶୁଚି କରିବାରୁ ତାହାର ଜ୍ୟେଷ୍ଠାଧିକାର ଇସ୍ରାଏଲର ପୁତ୍ର ଜୋସେଫର ପୁତ୍ରମାନଙ୍କୁ ଦିଆଗଲା। ତଥାପି ଜ୍ୟେଷ୍ଠାଧିକାର ଅନୁସାରେ ବଂଶାବଳୀ ଲେଖା ହୁଏ ନାହିଁ, କାରଣ ଜିହୁଦା ଆପଣା ଭ୍ରାତୃଗଣ ଅପେକ୍ଷା ପରାକ୍ରମୀ ହେଲା ଓ ତାହାଠାରୁ ଅଧିପତି ଉତ୍ପନ୍ନ ହେଲେ, ମାତ୍ର ଜ୍ୟେଷ୍ଠାଧିକାର ଜୋସେଫର ହେଲା। ଇସ୍ରାଏଲର ଜ୍ୟେଷ୍ଠ ପୁତ୍ର ରୁବେନର ସନ୍ତାନ ହନକ ଓ ପଲୁ, ହିସ୍ରୋଣ ଓ କର୍ମୀ। ଜୋଏଲର ସନ୍ତାନଗଣ ତାହାର ପୁତ୍ର ସିମୟ, ତାହାର ପୁତ୍ର ଗୋଗ, ତାହାର ପୁତ୍ର ସିମି, ତାହାର ପୁତ୍ର ମିଖା, ତାହାର ପୁତ୍ର ରାୟା, ତାହାର ପୁତ୍ର ବାଲ, ତାହାର ପୁତ୍ର ବେରା। ଏହାକୁ ଅସୁର ରାଜା ତିଗ୍ଲତ ପିଲନେସର ବନ୍ଦୀ କରି ନେଇଗଲା। ଏ ରୁବେନୀୟମାନଙ୍କର ଅଧିପତି ଥିଲା। ଯେତେବେଳେ ସେମାନଙ୍କ ବଂଶାବଳୀ ଲେଖାଗଲା, ସେତେବେଳେ ଆପଣା ଆପଣା ଗୋଷ୍ଠୀ ଅନୁସାରେ ଏହାର ଏହି ଭ୍ରାତୃଗଣ ଥିଲେ, ପ୍ରଧାନ ଜିଏଲ ଓ ଜିଖରିୟ, ଓ ଜୋଏଲର ପ୍ରପୌତ୍ର ସେମାର ପୌତ୍ର ଆଶସ୍ର ପୁତ୍ର ବେଲା। ସେ ଅରୟର ଓ ନବ ଓ ବାଲମିଓନ ପର୍ଯ୍ୟନ୍ତ ବାସ କଲା। ପୁଣି ପୂର୍ବ ଦିଗରେ ସେ ଫରାତ ନଦୀଠାରୁ ପ୍ରାନ୍ତର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ବାସ କଲା, କାରଣ ଗିଲିୟଦ ଦେଶରେ ସେମାନଙ୍କ ଶତ୍ରୁଗଣ ବୃଦ୍ଧି ପାଇଥିଲେ। ପୁଣି ସାଉଲଙ୍କର ସମୟରେ ସେମାନେ ହାଗରିୟମାନଙ୍କ ସହିତ ଯୁଦ୍ଧ କରନ୍ତେ, ହାଗରିୟମାନେ ସେମାନଙ୍କ ହସ୍ତରେ ପତିତ ହେଲେ, ତେଣୁ ଏମାନେ ସେମାନଙ୍କ ତମ୍ବୁରେ ଗିଲିୟଦ ଦେଶର ପୂର୍ବ ଦିଗରେ ସର୍ବତ୍ର ବାସ କଲେ। ପୁଣି ଗାଦର ସନ୍ତାନଗଣ ସେମାନଙ୍କ ସମ୍ମୁଖରେ ସଲ୍ଖା ପର୍ଯ୍ୟନ୍ତ ବାସନ ଦେଶରେ ବାସ କଲେ। ଜୋଏଲ ପ୍ରଧାନ ଓ ସାଫମ ଦ୍ୱିତୀୟ, ଆଉ ଜାନୟ ଓ ସାଫଟ ବାସନରେ ରହିଲେ। ପୁଣି ସେମାନଙ୍କର ପିତୃବଂଶଜ ଭାତୃଗଣ ମିଖାଏଲ ଓ ମସୁଲମ ଓ ସେବା ଓ ଜୋରୟ ଓ ଜାକନ ଓ ସିଓ ଓ ଏବର ସାତ ଜଣ, ବୁସ୍ର ପୁତ୍ର ଜଦହ, ଯଦର ପୁତ୍ର ଜିହିସୟ, ଜିହିସୟର ପୁତ୍ର ମିଖାଏଲ, ମିଖାଏଲର ପୁତ୍ର ଗିଲିୟଦ, ଗିଲିୟଦର ପୁତ୍ର ଜାରହ, ଜାରହର ପୁତ୍ର ହୁରି, ହୁରିର ପୁତ୍ର ଅବିହଇଲ, ସେମାନେ ସେହି ଅବିହଇଲର ସନ୍ତାନ। ଗୁନିର ପୌତ୍ର ଅବଦିଏଲର ପୁତ୍ର ଅହି ସେମାନଙ୍କ ପିତୃବଂଶର ପ୍ରଧାନ ଥିଲା। ସେମାନେ ଗିଲିୟଦରେ, ବାସନରେ ଓ ତହିଁର ସମସ୍ତ ଉପନଗରରେ ଓ ସେସବୁର ସୀମା ପର୍ଯ୍ୟନ୍ତ ସାରନର ସମସ୍ତ ତଳଭୂମିରେ ବାସ କଲେ। ଜିହୁଦାର ରାଜା ଯୋଥମଙ୍କର ସମୟରେ ଓ ଇସ୍ରାଏଲର ରାଜା ଜାରବିୟାମଙ୍କ ସମୟରେ ଏ ସମସ୍ତଙ୍କର ବଂଶାବଳୀ ଲିଖିତ ହୋଇଥିଲା। ରୁବେନର ସନ୍ତାନଗଣ ପୁଣି ଗାଦିୟ ଓ ମନସିର ଅର୍ଦ୍ଧବଂଶ ମଧ୍ୟରେ ଢାଲ ଓ ଖଡ଼ଗ ଧରିବାକୁ ଓ ଧନୁ ମାନିବାକୁ ସମର୍ଥ ଓ ଯୁଦ୍ଧରେ ନିପୁଣ 44,760 ଜଣ ବିକ୍ରମୀ ପୁରୁଷ ଯୁଦ୍ଧ ଯାତ୍ରା କରିବାକୁ ସମର୍ଥ ଥିଲେ। ସେମାନେ ହାଗରିୟମାନଙ୍କ ସହିତ ଜିଟୁର ଓ ନାଫିସ ଓ ନୋଦବ ସହିତ ଯୁଦ୍ଧ କଲେ। ସେମାନେ ସେମାନଙ୍କ ପ୍ରତିକୂଳରେ ସାହାଯ୍ୟ ପାଇଲେ। ତହିଁରେ ହାଗରିୟମାନେ ଓ ସେମାନଙ୍କ ସଙ୍ଗୀ ସମସ୍ତ ଲୋକ ସେମାନଙ୍କ ହସ୍ତରେ ସମର୍ପିତ ହେଲେ, କାରଣ ସେମାନେ ଯୁଦ୍ଧରେ ପରମେଶ୍ୱରଙ୍କ ନିକଟରେ କ୍ରନ୍ଦନ କରନ୍ତେ, ସେ ସେମାନଙ୍କ ପ୍ରାର୍ଥନା ଶୁଣିଲେ, ଯେହେତୁ ସେମାନେ ତାହାଙ୍କଠାରେ ବିଶ୍ୱାସ କଲେ। ଆଉ ସେମାନେ ସେମାନଙ୍କ ପଶୁ ଅର୍ଥାତ୍ ସେମାନଙ୍କ ଉଷ୍ଠ ମଧ୍ୟରୁ 50,000 ଓ ମେଷ ମଧ୍ୟରୁ 2,50,000 ଓ ଗର୍ଦ୍ଧବ ମଧ୍ୟରୁ 2,000 ଓ ମନୁଷ୍ୟ ମଧ୍ୟରୁ 1,00,000 ନେଇଗଲେ, କାରଣ ଯୁଦ୍ଧ ପରମେଶ୍ୱରଙ୍କ ଆଡ଼ୁ ହେବାରୁ ଅନେକ ହତ ହୋଇ ପଡ଼ିଲେ। ପୁଣି ସେମାନେ ବନ୍ଦିତ୍ୱ ପର୍ଯ୍ୟନ୍ତ ସେମାନଙ୍କ ସ୍ଥାନରେ ବାସ କଲେ। ଆଉ ମନସିର ଅର୍ଦ୍ଧବଂଶର ସନ୍ତାନଗଣ ସେହି ଦେଶରେ ବାସ କଲେ। ସେମାନେ ବୃଦ୍ଧି ପାଇ ବାସନଠାରୁ ବାଲ ହର୍ମୋନ ଓ ସନିର ଓ ହର୍ମୋନ ପର୍ବତ ପର୍ଯ୍ୟନ୍ତ ବ୍ୟାପିଗଲେ। ପୁଣି ଏମାନେ ଆପଣାମାନଙ୍କ ପିତୃବଂଶର ପ୍ରଧାନ ଥିଲେ, ଯଥା ଏଫର ଓ ଜିସି ଓ ଇଲିଏଲ ଓ ଅସ୍ରିଏଲ ଓ ଜିରିମିୟ ଓ ହୋଦବିୟ ଓ ଜହଦିଏଲ। ଏ ସମସ୍ତେ ମହାବିକ୍ରମଶାଳୀ ଓ ବିଖ୍ୟାତ ଓ ଆପଣା ଆପଣା ପିତୃବଂଶର ପ୍ରଧାନ ଥିଲେ। ଅନନ୍ତର ସେମାନେ ଆପଣା ପୂର୍ବପୁରୁଷଗଣର ପରମେଶ୍ୱରଙ୍କ ବିରୁଦ୍ଧରେ ସତ୍ୟ ଲଙ୍ଘନ କଲେ। ଆଉ ପରମେଶ୍ୱର ଯେଉଁ ଦେଶୀୟ ଲୋକମାନଙ୍କୁ ସେମାନଙ୍କ ସମ୍ମୁଖରେ ବିନାଶ କରିଥିଲେ, ସେମାନେ ସେମାନଙ୍କ ଦେବଗଣର ଅନୁଗମୀ ହୋଇ ବ୍ୟଭିଚାର କଲେ। ତହିଁରେ ଇସ୍ରାଏଲର ପରମେଶ୍ୱର ଅସୁର ରାଜା ପୁଲର ମନକୁ ଓ ଅସୁର ରାଜା ତିଗ୍ଲତ ପିଲନେଶ୍ୱରର ମନକୁ ଉତ୍ତେଜିତ କଲେ। ତହିଁରେ ସେ ସେମାନଙ୍କୁ ଅର୍ଥାତ୍ ରୁବେନୀୟ ଓ ଗାଦିୟ ଓ ମନସିର ଅର୍ଦ୍ଧବଂଶୀୟ ଲୋକଙ୍କୁ ହଲ ଓ ହାବର ଓ ହାରା ଓ ଗୋସନ ନଦୀ ତୀରକୁ ଆଣିଲା। ଅଦ୍ୟାପି ସେମାନେ ସେଠାରେ ଅଛନ୍ତି। ପ୍ରଥମ ବଂଶାବଳୀ ଅଧ୍ୟାୟ 6। ଲେବିର ପୁତ୍ର ଗେର୍ସୋନ, କହାତ ଓ ମରାରୀ, କହାତର ପୁତ୍ର ଅମ୍ରାମ, ଜିସହର ଓ ହିବ୍ରନ ଓ ଉସିଏଲ। ଅମ୍ରିର ସନ୍ତାନ ହାରଣ ଓ ମୋସା ଓ ମରିୟମ। ପୁଣି ହାରଣର ପୁତ୍ର ନାଦବ ଓ ଅବିହୁ, ଇଲିଆସର ଓ ଇଥାମର। ଇଲିଆସର ପିନହସ୍କୁ ଜାତ କଲା, ପିନହସ୍ ଅବିଶୟକୁ ଜାତ କଲା, ପୁଣି ଅବିଶୟ ବୁକ୍କିକି ଜାତ କଲା ଓ ବୁକ୍କି ଉସିକି ଜାତ କଲା, ଆଉ ଉସି ସରହିୟକୁ ଜାତ କଲା ଓ ସରହିୟ ମରାୟତକୁ ଜାତ କଲା, ମରାୟତ ଅମରିୟକୁ ଜାତ କଲା, ଅମରିୟ ଅହିଟୁବ୍କୁ ଜାତ କଲା, ଆଉ ଅହିଟୁବ୍ ସାଦକକୁ ଜାତ କଲା, ସାଦକ ଅହିମାସକୁ ଜାତ କଲା, ଅହିମାସ ଅସରିୟକୁ ଜାତ କଲା ଓ ଅସରିୟ ଜୋହାନନ୍କୁ ଜାତ କଲା, ଆଉ ଜୋହାନନ୍ ଅସରିୟକୁ ଜାତ କଲା। ଏହି ଅସରିୟ ଜିରୁସାଲମରେ ସଲମନ ନିର୍ମିତ ମନ୍ଦିରରେ ଯାଜକ କର୍ମ କଲା। ଅସରିୟ ଅମରିୟକୁ ଜାତ କଲା, ଅମରିୟ ଅହିଟୁବ୍କୁ ଜାତ କଲା, ପୁଣି ଅହିଟୁବ୍ ସାଦକକୁ ଜାତ କଲା ଓ ସାଦକ ସଲୁମ୍କୁ ଜାତ କଲା, ସଲୁମ୍ ହିଲ୍କିୟକୁ ଜାତ କଲା ଓ ହିଲ୍କିୟ ଅସରିୟକୁ ଜାତ କଲା, ଆଉ ଅସରିୟ ସରାୟକୁ ଜାତ କଲା ଓ ସରାୟ ଜିହସାଦକକୁ ଜାତ କଲା। ପୁଣି ସଦାପ୍ରଭୁ ନବୁଖଦ୍ନେଶ୍ୱରର ହସ୍ତ ଦ୍ୱାରା ଜିହୁଦା ଓ ଜିରୁସାଲମ୍କୁ ନିର୍ବାସନ କରିବା ସମୟରେ ଏହି ଜିହସାଦକ ବନ୍ଦୀ ହୋଇଗଲା। ଲେବିର ପୁତ୍ର ଗେର୍ସୋମ, କହାତ ଓ ମରାରୀ। ଗେର୍ସୋମର ପୁତ୍ରମାନଙ୍କ ନାମ ଲିବ୍ନି ଓ ସିମି, କହାତର ପୁତ୍ର ଅମ୍ରାମ ଓ ଜିସହର ଓ ହିବ୍ରନ ଓ ଉସିଏଲ। ମରାରୀର ପୁତ୍ର ମହଲି ଓ ମୁସି। ଆଉ ଆପଣା ଆପଣା ପିତୃବଂଶାନୁସାରେ ଏ ସମସ୍ତେ ଲେବିୟ ଗୋଷ୍ଠୀ। ଗେର୍ସୋମର ସନ୍ତାନ ତାହାର ପୁତ୍ର ଲିବ୍ନି, ତାହାର ପୁତ୍ର ଜହତ, ତାହାର ପୁତ୍ର ସିମ, ତାହାର ପୁତ୍ର ଜୟାହ, ତାହାର ପୁତ୍ର ଇଦୋ, ତାହାର ପୁତ୍ର ସେରହ, ତାହାର ପୁତ୍ର ଜିଓତ୍ରୟ। କହାତର ସନ୍ତାନ ତାହାର ପୁତ୍ର ଅମିନାଦବ, ତାହାର ପୁତ୍ର କୋରହ, ତାହାର ପୁତ୍ର ଅସିର, ତାହାର ପୁତ୍ର ଇଲକାନା, ତାହାର ପୁତ୍ର ଅବିଆସବ, ତାହାର ପୁତ୍ର ଅସିର, ତାହାର ପୁତ୍ର ତହତ, ତାହାର ପୁତ୍ର ଉରିଏଲ, ତାହାର ପୁତ୍ର ଉସିୟ, ତାହାର ପୁତ୍ର ସୌଲ, ଇଲକାନାର ସନ୍ତାନ ଅମାଶୟ ଓ ଅହିମତ, ଇଲକାନା ଇଲକାନାର ସନ୍ତାନ, ତାହାର ପୁତ୍ର ସୋଫି, ତାହାର ପୁତ୍ର ନହାତ, ତାହାର ପୁତ୍ର ଇଲିଆବ, ତାହାର ପୁତ୍ର ଜିରୋହମ, ତାହାର ପୁତ୍ର ଇଲକାନା, ସାମୁଏଲଙ୍କର ସନ୍ତାନ ପ୍ରଥମ ଜାତ ଜୋଏଲ ଓ ଦ୍ୱିତୀୟ ଅବ୍ୟ, ମରାରୀର ସନ୍ତାନ ମହଲି, ତାହାର ପୁତ୍ର ଲିବ୍ନି, ତାହାର ପୁତ୍ର ସିମି, ତାହାର ପୁତ୍ର ଉସ, ତାହାର ପୁତ୍ର ସିମିୟ, ତାହାର ପୁତ୍ର ହଗିୟ, ତାହାର ପୁତ୍ର ଅସାୟ। ନିୟମ ସିନ୍ଧୁକ ବିଶ୍ରାମସ୍ଥାନ ପାଇଲା ଉତ୍ତାରେ ଦାଉଦ ଯେଉଁମାନଙ୍କୁ ସଦାପ୍ରଭୁଙ୍କ ଗୃହର ଗାନ ସେବାରେ ନିଯୁକ୍ତ କରିଥିଲେ ସେମାନଙ୍କର ନାମ। ପୁଣି ସଲମନ ଜିରୁସାଲମରେ ସଦାପ୍ରଭୁଙ୍କ ଗୃହ ନିର୍ମାଣ ନ କରିବା ପର୍ଯ୍ୟନ୍ତ ସେମାନେ ସମାଗମ ତମ୍ବୁ ରୂପ ଆବାସ ସମ୍ମୁଖରେ ଗାନ ଦ୍ୱାରା ପରିଚର୍ଯ୍ୟା କଲେ ଓ ସେମାନେ ଆପଣା ଆପଣା ପାଳି ଅନୁସାରେ ସ୍ୱ ସ୍ୱ ପଦରେ ସେବା କଲେ। ଆଉ ସେହି ସେବାକାରୀ ଲୋକମାନେ ଓ ସେମାନଙ୍କ ସନ୍ତାନଗଣ ଯଥା କହାତୀୟ ସନ୍ତାନଗଣ ମଧ୍ୟରେ ହେମନ ଗାୟକ, ସେ ଜୋଏଲର ପୁତ୍ର, ସେ ସାମୁଏଲଙ୍କର ପୁତ୍ର, ସେ ଇଲକାନାର ପୁତ୍ର, ସେ ଜିରୋହମର ପୁତ୍ର, ସେ ଇଲିଏଲର ପୁତ୍ର, ସେ ତୋହର ପୁତ୍ର, ସେ ସୁଫର ପୁତ୍ର, ସେ ଇଲକାନାର ପୁତ୍ର, ସେ ମାହତର ପୁତ୍ର, ସେ ଅମାଶୟର ପୁତ୍ର, ସେ ଇଲକାନାର ପୁତ୍ର, ସେ ଜୋଏଲର ପୁତ୍ର, ସେ ଅସରିୟର ପୁତ୍ର, ସେ ସଫନିୟର ପୁତ୍ର, ସେ ତହତର ପୁତ୍ର, ସେ ଅସିରର ପୁତ୍ର, ସେ ଅବିଆସଫର ପୁତ୍ର, କୋରହର ପୁତ୍ର, ସେ ଜିସହରର ପୁତ୍ର, ସେ କହାତର ପୁତ୍ର, ସେ ଲେବିର ପୁତ୍ର, ସେ ଇସ୍ରାଏଲର ପୁତ୍ର। ହେମନର ଭ୍ରାତା ଆସବ ତାହାର ଦକ୍ଷିଣରେ ଠିଆ ହେଲା। ସେହି ଆସବ ବେରିଖିଅର ପୁତ୍ର, ସେ ସିମିର ପୁତ୍ର, ସେ ମିଖାଏଲର ପୁତ୍ର, ସେ ବାସେୟର ପୁତ୍ର, ସେ ମଲକିଅର ପୁତ୍ର, ସେ ଇତ୍ନିର ପୁତ୍ର, ସେ ସେରହର ପୁତ୍ର, ସେ ଅଦାୟର ପୁତ୍ର, ସେ ଏଥନର ପୁତ୍ର, ସେ ସିମର ପୁତ୍ର, ସେ ସିମିର ପୁତ୍ର, ସେ ଜହତର ପୁତ୍ର, ସେ ଗେର୍ସମର ପୁତ୍ର, ସେ ଲେବିର ପୁତ୍ର। ବାମ ଭାଗରେ ସେମାନଙ୍କ ଭାତୃଗଣ ମରାରୀର ସନ୍ତାନମାନେ ଠିଆ ହେଲେ। ଏଥନ କିସିର ପୁତ୍ର, ସେ ଅବ୍ଦିର ପୁତ୍ର, ସେ ମଲୁକର ପୁତ୍ର, ସେ ହସବିୟର ପୁତ୍ର, ସେ ଅମତ୍ସିୟର ପୁତ୍ର, ସେ ହିଲକିଅର ପୁତ୍ର, ସେ ଅମସିର ପୁତ୍ର, ସେ ବାନିର ପୁତ୍ର, ସେ ସେମରର ପୁତ୍ର, ସେ ମହଲିର ପୁତ୍ର, ସେ ମୁସିର ପୁତ୍ର, ସେ ମରାରୀର ପୁତ୍ର, ସେ ଲେବିର ପୁତ୍ର। ସେମାନଙ୍କ ଭାତୃଗଣ ଲେବିୟମାନେ ପରମେଶ୍ୱରଙ୍କ ଗୃହରୂପ ଆବାସର ସମସ୍ତ ସେବାରେ ନିଯୁକ୍ତ ଥିଲେ। ମାତ୍ର ହାରଣ ଓ ତାଙ୍କର ପୁତ୍ରଗଣ ପରମେଶ୍ୱରଙ୍କ ସେବକ ମୋସାଙ୍କର ସମସ୍ତ ଆଜ୍ଞା ପ୍ରମାଣେ ମହାପବିତ୍ର ସ୍ଥାନର ସମସ୍ତ କାର୍ଯ୍ୟ ନିମନ୍ତେ ଓ ଇସ୍ରାଏଲ ପାଇଁ ପ୍ରାୟଶ୍ଚିତ କରିବା ନିମନ୍ତେ ହୋମାର୍ଥକ ବେଦୀ ଉପରେ ଓ ଧୂପାର୍ଥକ ବେଦୀ ଉପରେ ଉତ୍ସର୍ଗ କଲେ। ହାରଣଙ୍କର ସନ୍ତାନଗଣ, ହାରଣଙ୍କର ପୁତ୍ର ଇଲିଆସର, ତାହାର ପୁତ୍ର ପିନହସ, ତାହାର ପୁତ୍ର ଅବିସୁୟ, ତାହାର ପୁତ୍ର ବୁକି, ତାହାର ପୁତ୍ର ଉସି, ତାହାର ପୁତ୍ର ସର୍ହିୟ, ତାହାର ପୁତ୍ର ମରାୟତ, ତାହାର ପୁତ୍ର ଅମରିୟ, ତାହାର ପୁତ୍ର ଅହିଟୁବ, ତାହାର ପୁତ୍ର ସାଦକ, ତାହାର ପୁତ୍ର ଅହିମାସ। ଆଉ ସେମାନଙ୍କ ସ୍ୱ ସ୍ୱ ସୀମାରେ ଛାଉଣୀର ସ୍ଥାପନାନୁସାରେ ଏହିସବୁ ସେମାନଙ୍କର ବସତି ସ୍ଥାନ। ଯଥା ହାରଣଙ୍କର ସନ୍ତାନଗଣ କହାତୀୟ ଗୋଷ୍ଠୀର ପ୍ରଥମ ବାଣ୍ଟ ଥିଲା, ଏହେତୁ ସେମାନଙ୍କୁ ଜିହୁଦା ଦେଶସ୍ଥ ହିବ୍ରୋନ ଓ ତହିଁର ଚତୁର୍ଦ୍ଦିଗସ୍ଥ ତଳିଭୂମି ଦିଆଗଲା। ମାତ୍ର ନଗରର କ୍ଷେତ୍ର ଓ ତହିଁର ଗ୍ରାମ ସବୁ ଜିଫୁନିର ପୁତ୍ର କାଲେମ୍କୁ ଦିଆଗଲା। ପୁଣି ହାରଣଙ୍କର ସନ୍ତାନମାନଙ୍କୁ ଆଶ୍ରୟ ନଗର ସବୁ ହିବ୍ରୋନ, ଲିବ୍ନା ତହିଁର ତଳିଭୂମି ଓ ଜତିର ଓ ଇଷ୍ଟିମୟ ତହିଁର ତଳିଭୂମି, ହିଲେନ ତହିଁର ତଳିଭୂମି, ଦବିର ତହିଁର ତଳିଭୂମି, ଆସନ ତହିଁର ତଳିଭୂମି ଓ ବୈତସେମସ ତହିଁର ତଳିଭୂମି, ପୁଣି ମିନ୍ୟାମିନ ବଂଶଠାରୁ ଗେବା ତହିଁର ତଳିଭୂମି ଓ ଆଲେମତ ତହିଁର ତଳିଭୂମି ଓ ଅନାଥତ ତହିଁର ତଳିଭୂମି ଦିଆଗଲା। ସେମାନଙ୍କ ସମୁଦାୟ ବଂଶର ସର୍ବସୁଦ୍ଧା 13 ନଗର ଥିଲା। ପୁଣି କହାତର ଅବଶିଷ୍ଟ ସନ୍ତାନମାନଙ୍କୁ ଗୁଲିବାଣ୍ଟ ଦ୍ୱାରା ବଂଶୀୟ ଗୋଷ୍ଠୀଠାରୁ ଅର୍ଦ୍ଧବଂଶ ଅର୍ଥାତ୍ ମନସିର ଅର୍ଦ୍ଧାଂଶଠାରୁ 10 ନଗର ଦିଆଗଲା। ଆଉ ଗେର୍ସମର ସନ୍ତାନଗଣକୁ ସେମାନଙ୍କ ଗୋଷ୍ଠୀ ଅନୁସାରେ ଇସାଖର ବଂଶଠାରୁ ଓ ଆସେର ବଂଶଠାରୁ ଓ ନପ୍ତାଲି ବଂଶଠାରୁ ଓ ବାସନ୍ସ୍ଥ ମନସି ବଂଶଠାରୁ 13 ନଗର ଦିଆଗଲା। ମରାରୀର ସନ୍ତାନଗଣକୁ ସେମାନଙ୍କ ଗୋଷ୍ଠୀ ଅନୁସାରେ ଗୁଲିବାଣ୍ଟ ଦ୍ୱାରା ରୁବେନ ବଂଶଠାରୁ ଓ ଗାଦ ବଂଶଠାରୁ ଓ ସବୁଲୁନ୍ ବଂଶଠାରୁ 12 ନଗର ଦିଆଗଲା। ପୁଣି ଇସ୍ରାଏଲ ସନ୍ତାନଗଣ ଲେବୀୟମାନଙ୍କୁ ତଳିଭୂମି ସହିତ ନଗରମାନ ଦେଲେ। ସେମାନେ ଗୁଳିବାଣ୍ଟ ଦ୍ୱାରା ନାମରେ ଉଲ୍ଲିଖିତ ଏହି ନଗର ସବୁ ଜିହୁଦା ସନ୍ତାନଗଣର ବଂଶଠାରୁ ଓ ସିମିଅନ୍ ସନ୍ତାନଗଣର ବଂଶଠାରୁ ଓ ବିନ୍ୟାମିନ୍ ସନ୍ତାନଗଣର ବଂଶଠାରୁ ସେମାନଙ୍କୁ ଦେଲେ। ପୁଣି କହାତ ସନ୍ତାନଗଣର କୌଣସି କୌଣସି ଗୋଷ୍ଠୀ ଇଫ୍ରାଇମ୍ ବଂଶଠାରୁ ସ୍ୱ ସ୍ୱ ସୀମାସ୍ଥ ନଗର ପାଇଲେ, ଆଉ ସେମାନେ ସେମାନଙ୍କୁ ଆଶ୍ରୟ ନଗରମାନ ଦେଲେ। ଇଫ୍ରାଇମ୍ର ପର୍ବତମୟ ଦେଶରେ ତଳିଭୂମି ସହିତ ସିକିମ୍, ତଳିଭୂମି ସହିତ ଗେସର, ତଳିଭୂମି ସହିତ ଜକମିଆମ ଓ ତଳିଭୂମି ସହିତ ବୈଥରୋନ, ତଳିଭୂମି ସହିତ ଅୟାଲୋନ ଓ ତଳିଭୂମି ସହିତ ଗାଥ ରିମୋନ, ପୁଣି ମନସିର ଅର୍ଦ୍ଧବଂଶଠାରୁ ତଳିଭୂମି ସହିତ ଆନେର ଓ ତଳିଭୂମି ସହିତ ବିଲିୟମ, ଏହିସବୁ ନଗର କହାତ ସନ୍ତାନଗଣର ଅବଶିଷ୍ଟ ଗୋଷ୍ଠୀକି ଦେଲେ। ଗେର୍ସୋମର ସନ୍ତାନମାନଙ୍କୁ ମନସିର ଅର୍ଦ୍ଧବଂଶର ଗୋଷ୍ଠୀଠାରୁ ତଳିଭୂମି ସହିତ ବାସନ୍ସ୍ଥ ଗୋଲୋନ ଓ ତଳିଭୂମି ସହିତ ଅଷ୍ଟାରଥ, ଆଉ ଇସାକରଠାରୁ ତଳିଭୂମି ସହିତ କାଦେଶ, ତଳିଭୂମି ସହିତ ଦାବରତ ଓ ତଳିଭୂମି ସହିତ ରାମୋତ ଓ ତଳିଭୂମି ସହିତ ଆନେମ, ଆଉ ଆସେର ବଂଶଠାରୁ ତଳିଭୂମି ସହିତ ମସାଲ ଓ ତଳିଭୂମି ସହିତ ଅବଦୋନ ଓ ତଳିଭୂମି ସହିତ ହୁକ୍କୋକୋ ଓ ତଳିଭୂମି ସହିତ ରାହୋବ, ଆଉ ନପ୍ତାଲି ବଂଶଠାରୁ ତଳିଭୂମି ସହିତ ଗାଲିଲିସ୍ଥ କେଦସ ଓ ତଳିଭୂମି ସହିତ ହୋମୋନ ଓ ତଳିଭୂମି ସହିତ କିରିଆଥଇମ ଦିଆଗଲା। ମରାରୀ ସନ୍ତାନଗଣର ଅବଶିଷ୍ଟ ଲେବୀୟମାନଙ୍କୁ ସବୁଲୁନ ବଂଶଠାରୁ ତଳିଭୂମି ସହିତ ରିମୋନ, ତଳିଭୂମି ସହିତ ତାବୋର ଦିଆଗଲା। ଆଉ ଜର୍ଦ୍ଦନର ସେପାରି ଜିରିଓ ନିକଟରେ ଜର୍ଦ୍ଦନର ପୂର୍ବ ଦିଗରେ ରୁବେନ ବଂଶଠାରୁ ତଳିଭୂମି ସହିତ ପ୍ରାନ୍ତରସ୍ଥ ବେତସର ଓ ତଳିଭୂମି ସହିତ ଜହସ ଓ ତଳିଭୂମି ସହିତ କଦେମତ ଓ ତଳିଭୂମି ସହିତ ମେଫାତ, ଆଉ ଗାଦ ବଂଶଠାରୁ ତଳିଭୂମି ସହିତ ଗିଲିୟତସ୍ଥ ରାମୋତ, ତଳିଭୂମି ସହିତ ମହନୟମ ଓ ତଳିଭୂମି ସହିତ ହିସବୋନ ଓ ତଳିଭୂମି ସହିତ ଜାସେର ଦିଆଗଲା। ପ୍ରଥମ ବଂଶାବଳୀ ଅଧ୍ୟାୟ ସାତ। ଇସାଖରର ପୁତ୍ରଗଣ ତୋଲୟ ଓ ପୁୟ, ଜାସୁବ ଓ ସିମ୍ରଣ ଚାରିଜଣ, ଆଉ ତୋଲୟର ପୁତ୍ରଗଣ ଉସି ଓ ରଫାୟ ଓ ଜିରିଏଲ ଓ ଜହମୟ ଓ ଜିପ୍ସମ ଓ ସେମୁଏଲ, ଏମାନେ ଆପଣା ପିତା ତୋଲୟ ବଂଶର ପ୍ରଧାନ ଓ ଆପଣାର ସମକାଳୀନ ଲୋକମାନଙ୍କ ମଧ୍ୟରେ ମହାବିକ୍ରମଶାଳୀ ଥିଲେ। ଦାଉଦଙ୍କ ସମୟରେ ଏମାନଙ୍କର ସଂଖ୍ୟା 22,600 ଥିଲା। ଆଉ ଉସିର ପୁତ୍ରଗଣ ଜିସ୍ରାହିୟ ଓ ଜିସ୍ରାହିୟର ପୁତ୍ର ମିଖାଏଲ ଓ ଓବୋଦିୟ ଓ ଜୋଏଲ ଓ ଜିସିୟ ପାଞ୍ଚ ଜଣ, ଏ ସମସ୍ତେ ପ୍ରଧାନ ଲୋକ ଥିଲେ। ଆଉ ଏମାନଙ୍କ ବର୍ତ୍ତମାନ କାଳରେ ସ୍ୱ ପିତୃବଂଶାନୁସାରେ ଏମାନଙ୍କ ସଙ୍ଗେ ଯୁଦ୍ଧାର୍ଥେ 36,000 ସୈନ୍ୟ ଦଳ ଥିଲେ, କାରଣ ସେମାନଙ୍କର ଅନେକ ଭାର୍ଯ୍ୟା ଓ ସନ୍ତାନ ଥିଲେ। ଆଉ ଇସାଖରର ସମସ୍ତ ଗୋଷ୍ଠୀ ମଧ୍ୟରେ ଏମାନଙ୍କ ଭ୍ରାତୃଗଣ ମହାବିକ୍ରମଶାଳୀ ଥିଲେ। ଏମାନେ ସର୍ବସୁଦ୍ଧା ବଂଶାବଳୀ କ୍ରମେ ଲିଖିତ 87,000 ଥିଲେ। ଆଉ ବିନ୍ୟାମିନ୍ର ପୁତ୍ରଗଣ ବେଲା ଓ ବେଖର ଓ ଜିଦିଏଲ ତିନି ଜଣ, ଆଉ ବେଲାର ପୁତ୍ରଗଣ ଇସବୋନ ଓ ଉସ ଓ ଉସିଏଲ ଓ ଜିରେମୋତ ଓ ଇରି ପାଞ୍ଚ ଜଣ, ଏମାନେ ପିତୃବଂଶର ପ୍ରଧାନ ଓ ମହାବିକ୍ରମଶାଳୀ ଲୋକ ଥିଲେ। ଆଉ ଏମାନେ ବଂଶାବଳୀ କ୍ରମେ ଲିଖିତ 22,034 ଜଣ ଥିଲେ। ଆଉ ବେଖର ପୁତ୍ରଗଣ ସମୀର ଓ ଜୟାସ ଓ ଇଲିଏସର ଓ ଇଲିୟ, ଅଇନୟ ଓ ଅମ୍ରି, ଜିରେମତ ଓ ଅବିୟ ଓ ଅନାଥତ ଓ ଆଲେମତ, ଏ ସମସ୍ତେ ବେଖରର ସନ୍ତାନ। ଏମାନେ ଆପଣାପଣା ବଂଶାନୁସାରେ ବଂଶାବଳୀ କ୍ରମେ ଲିଖିତ ସ୍ୱ ପିତୃବଂଶର ପ୍ରଧାନ ଓ ମହାବିକ୍ରମଶାଳୀ 20,200 ଲୋକ ଥିଲେ। ଜିଦିଏଲର ପୁତ୍ରଗଣ ବିଲହନ ଓ ବିଲହନର ପୁତ୍ର ଜିଅସ ଓ ବିନ୍ୟାମିନ ଓ ଏହୁଦ ଓ କାନାନା ଓ ସେଥନ ଓ ତର୍ସିସ ଓ ଅହିସର, ଜିଦିଏଲର ଏହି ସମସ୍ତ ପୁତ୍ର ଆପଣାପଣା ପିତୃବଂଶର ପ୍ରଧାନତାନୁସାରେ ଯୁଦ୍ଧାର୍ଥେ ସୈନ୍ୟ ମଧ୍ୟରେ ଗମନ ସମର୍ଥ 17,200 ମହାବିକ୍ରମଶାଳୀ ଲୋକ ଥିଲେ। ସୁପିମ୍ ମଧ୍ୟ ଓ ହୁପିମ୍ ଇର୍ର ସନ୍ତାନଗଣ, ହୁସିମ୍ ଅହେରର ସନ୍ତାନଗଣ, ନପ୍ତାଲିର ପୁତ୍ରଗଣ ଜହସିଏଲ ଓ ଗୁନି ଓ ଜେତସର ଓ ସଲୁମ, ଏମାନେ ବିଲ୍ହାର ବଂଶ। ମନସିର ପୁତ୍ରଗଣ ଅସ୍ରିଏଲ, ଏହାକୁ ତାହାର ଭାର୍ଯ୍ୟା ପ୍ରସବ କଲା, ତାହାର ଅରାମିଆ ଉପପତ୍ନୀ ଗିଲିୟଦର ପିତା ମାଖିରକୁ ପ୍ରସବ କଲା। ଏହି ମାଖିର ହୁପିମ୍ ଓ ସୁପିମ୍ ସମ୍ବନ୍ଧୀୟ ଏକ ସ୍ତ୍ରୀକି ବିବାହ କଲା। ସେମାନଙ୍କ ଭଗ୍ନୀର ନାମ ମାଖା ଥିଲା, ଆଉ ଦ୍ୱିତୀୟର ନାମ ସଲଫାଦ, ଓ ସଲଫାଦର କନ୍ୟାମାନେ ଥିଲେ। ଆଉ ମାଖିର ଭାର୍ଯ୍ୟା ମାଖା ଏକ ପୁତ୍ର ପ୍ରସବ କରି ତାହାର ନାମ ପେରସ ଦେଲା ଓ ତାହାର ଭ୍ରାତାର ନାମ ସେରହ ଥିଲା। ପୁଣି ତାହାର ପୁତ୍ର ଉଲମ ଓ ରେକମ। ଉଲମର ପୁତ୍ରଗଣ ବଦାନ, ଏମାନେ ମନସିର ପୌତ୍ର, ମାଖିର ପୁତ୍ର ଗିଲିୟଦର ସନ୍ତାନ, ଆଉ ତାହାର ଭଗିନୀ ହମୋଲେକତ ଇସହୋଦ ଓ ଅବିଏସର ଓ ମହଲାକୁ ପ୍ରସବ କଲା। ଆଉ ସମିଦାର ପୁତ୍ର ଅହିଆନ ଓ ସେଖମ ଓ ଲିଖି ଓ ଅନିୟାମ। ଇଫ୍ୟମର ପୁତ୍ର ସୁଥେଲହ, ତାହାର ପୁତ୍ର ବେରଦ, ତାହାର ପୁତ୍ର ତହତ, ତାହାର ପୁତ୍ର ଇଲିଆଦା, ତାହାର ପୁତ୍ର ତହତ, ତାହାର ପୁତ୍ର ସାବଦ, ତାହାର ପୁତ୍ର ସୁଥେଲହ ଓ ଏତସର ଓ ଇଲିୟଦ। ଏମାନଙ୍କୁ ଦେଶଜାତ ଗାଥୀୟ ଲୋକମାନେ ବଧ କଲେ, କାରଣ ସେମାନେ ସେମାନଙ୍କର ପଶୁ ହରଣ କରିବାକୁ ଓହ୍ଲାଇ ଆସିଥିଲେ। ଏହେତୁ ସେମାନଙ୍କ ପିତା ଇଫ୍ରଇମ୍ ଅନେକ ଦିନ ଶୋକ କଲା, ତେଣୁ ତାହାର ଭାତୃଗଣ ତାହାକୁ ସାନ୍ତ୍ୱନା କରିବାକୁ ଆସିଲେ। ଅନନ୍ତର ସେ ଆପଣା ଭାର୍ଯ୍ୟାର ସହବାସ କରନ୍ତେ ସେ ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କଲା, ତେଣୁ ସେ ତାହାର ନାମ ବରିୟ ଅମଙ୍ଗଳ ରଖିଲା, କାରଣ ତାହାର ଗୃହରେ ଅମଙ୍ଗଳ ଘଟିଲା। ଆଉ ସିରା ତାହାର କନ୍ୟା ଥିଲା, ସେ ଉଚ୍ଚତର ଓ ନିଚତର ବୈଥରଣ ଓ ଉସେନ ସିରା ନିର୍ମାଣ କଲା। ତାହାର ପୁତ୍ର ରେଫହ ଓ ରେସଫ, ତାହାର ପୁତ୍ର ତେଲହ, ତାହାର ପୁତ୍ର ତହନ, ତାହାର ପୁତ୍ର ଲାଦନ, ତାହାର ପୁତ୍ର ଅମିହୁଦ, ତାହାର ପୁତ୍ର ଇଲିସାମା, ତାହାର ପୁତ୍ର ନୁନ, ତାହାର ପୁତ୍ର ଜିହସୁୟ। ଏମାନଙ୍କର ଅଧିକାର ଓ ନିବାସ ସ୍ଥାନ ବୈଥେଲ ଓ ତହିଁର ସମସ୍ତ ଉପନଗର, ଆଉ ପୂର୍ବ ଦିଗରେ ନାରନ ଓ ପଶ୍ଚିମ ଦିଗରେ ସମସ୍ତ ଉପନଗର ସହିତ ଗେସର, ମଧ୍ୟ ସମସ୍ତ ଉପନଗର ସହିତ ସିକ୍କିମ, ସମସ୍ତ ଉପନଗର ସହିତ ଅସା ପର୍ଯ୍ୟନ୍ତ ଥିଲା। ଆହୁରି ମନସୀ ସନ୍ତାନଗଣର ସୀମା ପାର୍ଶ୍ୱସ୍ଥ ବୈତସାନ ଓ ତହିଁର ଉପନଗର ସବୁ, ତାନକ ଓ ତହିଁର ଉପନଗର ସବୁ, ମଗିଦ ଓ ତହିଁର ଉପନଗର ସବୁ ଥିଲା। ଏହି ସକଳ ସ୍ଥାନରେ ଇସ୍ରାଏଲର ପୁତ୍ର ଜୋସେଫର ସନ୍ତାନମାନେ ବାସ କଲେ। ଆସରର ସନ୍ତାନଗଣ ଜିମ୍ନ ଓ ଜିସ୍ବ ଓ ଜିସ୍ବି ଓ ବରିୟ ଓ ସେମାନଙ୍କର ଭଗିନୀ ସେରହ। ବରିୟର ପୁତ୍ର ହେବର ଓ ବିଶ୍ୱର୍ତ୍ତର ପିତା ମଲକିଏଲ। ପୁଣି ହେବର, ଜଫଲେଟ ଓ ସୋମୋର ଓ ହୋତମ ଓ ସେମାନଙ୍କ ଭଗିନୀ ସୁୟାକୁ ଜାତ କଲା। ଜଫଲେଟର ପୁତ୍ର ପାସକ ଓ ବିମହଲ ଓ ଅଶ୍ୱତ, ଏମାନେ ଜଫଲେଟର ସନ୍ତାନ। ଆଉ ସେମରର ପୁତ୍ର ଅହି ଓ ରୋହଗ, ଜିହୁବ ଓ ଅରାମ। ତାହାର ଭ୍ରାତା ହେଲମର ପୁତ୍ର ସୋଫହ ଓ ଜିମ୍ନ ଓ ସେଲସ ଓ ଆମଲ। ସୋଫର ପୁତ୍ର ସୁହ ଓ ହର୍ନେଫର ଓ ସୁୟାଲ ଓ ବେରି ଓ ଜିମ୍ର। ବେତସର ଓ ହୋଦ ଓ ସମ ଓ ସିଲ୍ସ ଓ ଜିତ୍ରନ ଓ ବେରା। ଜେଥର ପୁତ୍ର ଜିଫୁନି ଓ ପିସ୍ପ ଓ ଅରା। ଆଉ ଉଲର ପୁତ୍ର ଆରହ ଓ ହନିଏଲ ଓ ରିତ୍ସିୟ। ଏ ସମସ୍ତେ ଆଶ୍ରର ସନ୍ତାନ ଓ ଆପଣାପଣା ପିତୃବଂଶର ପ୍ରଧାନ, ବଚ୍ଛା ଓ ମହାବିକ୍ରମଶାଳୀ ଓ ଅଧିପତିମାନଙ୍କ ମଧ୍ୟରେ ପ୍ରଧାନ ଥିଲେ। ଆଉ ଯୁଦ୍ଧ କାର୍ଯ୍ୟ ନିମନ୍ତେ ବଂଶାବଳୀ କ୍ରମେ ଲିଖିତ ସେମାନଙ୍କ ସଂଖ୍ୟା 26,000 ଥିଲା। ପ୍ରଥମ ବଂଶାବଳୀ ଅଧ୍ୟାୟ 8। ବିନ୍ୟାମିନ ଆପଣା ଜ୍ୟେଷ୍ଠ ବେଲା, ଦ୍ୱିତୀୟ ଅସବେଲ ଓ ତୃତୀୟ ଅହର୍ହ, ଚତୁର୍ଥ ନୋହା, ପଞ୍ଚମ ଗଫାକୁ ଜାତ କଲା। ଆଉ ବେଲାର ଏହି ପୁତ୍ରମାନେ ଥିଲେ ଅଦର ଓ ଗେଗ ଓ ଅବିହୁଦ ଓ ଅବିଷୟ ଓ ନାମାନ ଓ ଆହହ ଓ ଗେଗ ଓ ସଫୁଫନ ଓ ହୁରମ। ଏହୁଦ୍ର ପୁତ୍ରଗଣ ଏହି, ଏମାନେ ଗେବା ନିବାସୀମାନଙ୍କ ପିତୃବଂଶ ପ୍ରଧାନ ଥିଲେ। ଏମାନେ ବନ୍ଦୀ ହୋଇ ମାନହତକୁ ନିଆଯାଇଥିଲେ। ଆଉ ସେ ନାମାନ, ଅହିହ ଓ ଗେଗକୁ ବନ୍ଦୀ କରି ନେଇଗଲା ଓ ସେ ଉସ୍ ଓ ଅହିହୁଦକୁ ଜାତ କଲା। ପୁଣି ସେ ସେମାନଙ୍କୁ ବିଦାୟ କଲା ଉତ୍ତାରେ ସହରଇମ୍ ମୟାବ ପଦାରେ ସନ୍ତାନମାନଙ୍କୁ ଜାତ କଲା। ହୁସିମ ଓ ବାରା ତାହାର ଭାର୍ଯ୍ୟା ଥିଲେ। ପୁଣି ସେ ଆପଣା ଭାର୍ଯ୍ୟା ହୋଦସର ଗର୍ଭରେ ଜୋବବ ଓ ସିବିୟ ଓ ମେସା ଓ ମଲକମ ଓ ଜିଉସ ଓ ସଖିୟ ଓ ମିର୍ମକୁ ଜାତ କଲା। ଏମାନେ ତାହାର ପୁତ୍ର ଓ ପିତୃବଂଶ ପ୍ରଧାନ ଥିଲେ। ଆଉ ସେ ହୁସିମ ଗର୍ଭରେ ଆବିଟୁବ ଓ ଇଲପାଲକୁ ଜାତ କଲା। ଆଉ ଇଲପାଲର ପୁତ୍ର ଏବର ଓ ମିସିୟମ। ପୁଣି ସମସ୍ତ ଉପନଗର ସମେତ ଓନର ଓ ଲୋଦର ପତନକାରୀ ସେମତ ଓ ବରିୟ ଓ ସେମା ଏମାନେ ଅୟାଲୋନ ନିବାସୀମାନଙ୍କର ପିତୃବଂଶ ପ୍ରଧାନ ଥିଲେ ଆଉ ଏମାନେ ଗାଥ ନିବାସୀମାନଙ୍କୁ ତଡ଼ି ଦେଇଥିଲେ। ପୁଣି ବରିୟର ପୁତ୍ର ଅହିଓ ଓ ଶାସକ ଓ ଜିରେମୋତ ଓ ସବଦିୟ ଓ ଅରାଦ ଓ ଏଦର ଓ ମିଖାଏଲ ଓ ଜିସ୍ପା ଓ ଜୋହୋ ଆଉ ଇଲପାଲର ପୁତ୍ର ସବଦିୟ ଓ ମସୁଲମ ଓ ହିସ୍କି ଓ ହେବର ଓ ଜିସ୍ମରୟ ଓ ଜିସ୍ଲିୟ ଓ ଜୋବବ ଆଉ ସିମିର ପୁତ୍ର ଜାକିମ ଓ ସିଖ୍ରି ଓ ଶବ୍ଦି ଓ ଇଲିଅନୟ ଓ ସିଲଥୟ ଓ ଇଲିଏଲ ଓ ଅଦାୟା ଓ ବରାୟା ଓ ସିମ୍ରତ ଆଉ ଶାସକର ପୁତ୍ର ଜିସ୍ପନ ଓ ଏବର ଓ ଇଲିଏଲ ଓ ଅବଦନ ଓ ସିଖ୍ରି ଓ ହାନନ ଓ ହନାନିୟ ଓ ଏଲମ ଓ ଅନ୍ତୋଥିୟ ଓ ଜିଫଦିୟ ଓ ପନୁଏଲ ଆଉ ଜିରୋହମର ସନ୍ତାନ ସମସରୟ ଓ ସହରିୟ ଓ ଅଥଲିୟ ଓ ଜାରିସିୟ ଓ ଏଲିୟ ଓ ସିଖ୍ରି ଏମାନେ ପ୍ରଧାନ ଲୋକ। ଆପଣାର ସମୁଦାୟ ବଂଶାବଳୀରେ ପିତୃବଂଶ ପ୍ରଧାନ ଥିଲେ। ଏମାନେ ଜିରୁସାଲମରେ ବାସ କଲେ ଆଉ ଗିବିଅନର ପିତା ଜିଏଲ ଗିବିଅନରେ ବାସ କଲା। ତାହାର ଭାର୍ଯ୍ୟାର ନାମ ମାଖା। ତାହାର ପ୍ରଥମ ଜାତ ପୁତ୍ର ଅବଦୋନ ତହୁ ସୁର ଓ କିସ୍ ଓ ବାଲ ଓ ନାଦବ ଓ ଗଦର ଓ ଅହିଓ ଓ ସଖର। ପୁଣି ମିକ୍ଲତ ସିମିଙ୍କୁ ଜାତ କଲା। ଏମାନେ ମଧ୍ୟ ଆପଣା ଭ୍ରାତୃଗଣ ସମ୍ମୁଖରେ ଜିରୁସାଲମରେ ଆପଣା ଭ୍ରାତୃଗଣ ସହିତ ବାସ କଲେ। ନେର କିସ୍କୁ ଜାତ କଲା। କିସ୍ ସାଉଲଙ୍କୁ ଜାତ କଲା ଓ ସାଉଲ ଜୋନାଥନ ଓ ମଲ୍କିଶୟ ଓ ଅବିନାଦବ ଓ ଇସବାଲକୁ ଜାତ କଲେ। ପୁଣି ମରିବାଲ ଜୋନାଥନର ପୁତ୍ର ଥିଲା ଓ ମରିବାଲ ମିଖାକୁ ଜାତ କଲା। ମିଖାର ପୁତ୍ର ପିଥୋନ ଓ ମେଲକ ଓ ତରୟ ଓ ଆହସ ଆଉ ଆହସ ଜିହଆଦିକୁ ଜାତ କଲା। ପୁଣି ଜିହଆଦା ଆଲମେତ ଓ ଅସ୍ମାବତ ଓ ସିମ୍ରିକୁ ଜାତ କଲା ଓ ସିମ୍ରି ମୋତ୍ସାକୁ ଜାତ କଲା। ମୋତ୍ସା ବିନିଆକୁ ଜାତ କଲା। ତାହାର ପୁତ୍ର ଗଫା। ତାହାର ପୁତ୍ର ଇଲିଆସା। ତାହାର ପୁତ୍ର ଆତସେଲ। ପୁଣି ଆତସେଲର ଛଅ ପୁତ୍ର ଥିଲେ। ସେମାନଙ୍କର ନାମ ଏହି ଅଶ୍ରିକାମ ବୋଖରୁ ଓ ଇସ୍ମାଏଲ ଓ ସିଓରିୟ ଓ ଓବୋଦିୟ ଓ ହାନନ। ଏ ସମସ୍ତେ ଆତସେଲର ପୁତ୍ର ଆଉ ତାହାର ଭ୍ରାତା ଏସକର ପୁତ୍ରଗଣ। ତାହାର ଜ୍ୟେଷ୍ଠ ଉଲମ ଦ୍ୱିତୀୟ ଜିଉସ ଓ ତୃତୀୟ ଏଲିଫେଲଟ। ଉଲମର ପୁତ୍ରମାନେ ମହାବିକ୍ରମଶାଳୀ ଧନୁର୍ଦ୍ଧର ଥିଲେ ଓ ସେମାନଙ୍କର ଅନେକ ପୁତ୍ର ଓ ପୌତ୍ର 150 ଜଣ ଥିଲେ। ଏ ସମସ୍ତେ ବିନ୍ୟାମିନର ସନ୍ତାନ। ପ୍ରଥମ ବଂଶାବଳୀ ଅଧ୍ୟାୟ 9। ଏହି ପ୍ରକାରେ ସମଗ୍ର ଇସ୍ରାଏଲ ବଂଶାବଳୀ କ୍ରମେ ଲିଖିତ ହେଲେ। ଦେଖ ତାହା ଇସ୍ରାଏଲ ରାଜାମାନଙ୍କ ପୁସ୍ତକରେ ଲିଖିତ ଅଛି। ଅନନ୍ତର ଜିହୁଦା ଆପଣମାନଙ୍କ ସତ୍ୟ ଲଙ୍ଘନ ସକାଶୁ ବନ୍ଦୀ ହୋଇ ବାବିଲକୁ ନୀତ ହେଲେ। ପୁଣି ଇସ୍ରାଏଲ ଯାଜକଗଣ ଲେବିୟମାନେ ଓ ନଥିନିୟମାନେ ସେମାନଙ୍କ ଅଧିକାରସ୍ଥ ନଗର ସମୂହରେ ପ୍ରଥମେ ବସତି କଲେ। ପୁଣି ଜିହୁଦା ସନ୍ତାନଗଣ ମଧ୍ୟରୁ ଓ ବିନ୍ୟାମିନ ସନ୍ତାନଗଣ ମଧ୍ୟରୁ ଓ ଇଫ୍ରାଇମ ଓ ମନସି ସନ୍ତାନଗଣ ମଧ୍ୟରୁ ଏମାନେ ଜିରୁସାଲମରେ ବାସ କଲେ। ଯଥା ଜିହୁଦାର ପୁତ୍ର ପେରସ୍ର ସନ୍ତାନଗଣ ମଧ୍ୟରୁ ବାନୀର ବୃଦ୍ଧ ପ୍ରପୌତ୍ର ଇମ୍ରିର ପ୍ରପୌତ୍ର ଅମ୍ରିୟ ପୌତ୍ର ଅମିହୁଦ୍ର ପୁତ୍ର ଉଥୟ ଆଉ ସିଲୋନିୟମାନଙ୍କ ମଧ୍ୟରୁ ପ୍ରଥମ ଜାତ ଅସାୟ ଓ ତାହାର ସନ୍ତାନଗଣ ଆଉ ସେରହର ସନ୍ତାନମାନଙ୍କ ମଧ୍ୟରୁ ଜୁଏଲ ଓ ସେମାନଙ୍କ ଭ୍ରାତୃଗଣ ଏମାନେ 690 ଜଣ। ବିନ୍ୟାମିନ ସନ୍ତାନଗଣ ମଧ୍ୟରୁ ହସନୁଏଲର ପ୍ରପୌତ୍ର ହୋଦବିୟର ପୌତ୍ର ମସୁଲମର ପୁତ୍ର ସଲୁ ଆଉ ଜିରହମର ପୁତ୍ର ଜିବ୍ନିୟ ଓ ମିଖ୍ରିର ପୌତ୍ର ଉସିର ପୁତ୍ର ଏଲା ଆଉ ଇଦ୍ନିୟର ପ୍ରପୌତ୍ର ରୁଏଲର ପୌତ୍ର ସଫଟିୟର ପୁତ୍ର ମସୁଲମ। ଏମାନେ ଓ ଏମାନଙ୍କ ଭ୍ରାତୃଗଣ ଆପଣାପଣା ବଂଶାବଳୀ ଅନୁସାରେ 956 ଜଣ ଥିଲେ। ଏ ସମସ୍ତେ ଆପଣାପଣା ପିତୃବଂଶାନୁସାରେ ପିତୃବଂଶର ପ୍ରଧାନ ଲୋକ ଥିଲେ ଆଉ ଯାଜକମାନଙ୍କ ମଧ୍ୟରେ ଜିଦୟ ଓ ଜିହଆରିବ ଓ ଜାଖିନ ଓ ପରମେଶ୍ୱରଙ୍କ ଗୃହର ଅଧ୍ୟକ୍ଷ ଅହିଟୁବ୍ର ଅତି ବୃଦ୍ଧ ପ୍ରପୌତ୍ର ମୋରାୟତର ବୃଦ୍ଧ ପ୍ରପୌତ୍ର ସାଦକର ପ୍ରପୌତ୍ର ମସୁଲମର ପୌତ୍ର ହିଲ୍କିୟର ପୁତ୍ର ଅସରିୟ ଆଉ ମଲ୍କିୟର ପ୍ରପୌତ୍ର ପସହୁରର ପୌତ୍ର ଜିରହାମର ପୁତ୍ର ଅଦାୟା। ପୁଣି ଇମେରର ଅତି ବୃଦ୍ଧ ପ୍ରପୌତ୍ର, ମସିଲମତ୍ର ବୃଦ୍ଧ ପ୍ରପୌତ୍ର, ମସୁଲମର ପ୍ରପୌତ୍ର, ଜହ ସେରାର ପୌତ୍ର, ଅଦିଏଲର ପୁତ୍ର ମାସୟ, ଏମାନେ ଓ ଏମାନଙ୍କ ଭ୍ରାତୃଗଣ 1760 ଜଣ। ଏମାନେ ଆପଣାପଣା ପିତୃବଂଶର ପ୍ରଧାନ ଓ ପରମେଶ୍ୱରଙ୍କ ଗୃହର ସେବାକର୍ମରେ ଅତି ଦକ୍ଷ ଥିଲେ। ଆଉ ଲେବ୍ୟମାନଙ୍କ ମଧ୍ୟରେ ମରାରୀ ବଂଶଜାତ ହସ୍ବିୟର ପ୍ରପୌତ୍ର, ଅଶ୍ରିକାମ୍ର ପୌତ୍ର ହସୁବର ପୁତ୍ର ସମୟ, ଆଉ ବକ୍ବକର ହେରସ ଓ ଗାଲଲ ଓ ଆସଫର ପ୍ରପୌତ୍ର, ସିକ୍ରିର ପୌତ୍ର ମିଖାର ପୁତ୍ର ମତନୀୟ, ଓ ଜିଦୁଥୁନ୍ର ପ୍ରପୌତ୍ର ଗାଲଲର ପୌତ୍ର ସମୟର ପୁତ୍ର ଓବୋଦିୟ, ଆଉ ନଟଫାତୀୟମାନଙ୍କ ଗ୍ରାମବାସୀ ଇଲକାନାର ପୌତ୍ର ଆଶାର ପୁତ୍ର ବେରିଖିୟ, ଆଉ ଦ୍ୱାରପାଳ ସଲୁମ ଓ ଅକୁବ ଓ ଟଲମନ ଓ ଅହିମନ ଓ ଏମାନଙ୍କ ଭ୍ରାତୃଗଣ ସଲୁମ ପ୍ରଧାନ ଥିଲା। ଏମାନେ ଏପର୍ଯ୍ୟନ୍ତ ପୂର୍ବ ଦିଗସ୍ଥିତ ରାଜଦ୍ୱାରରେ ରହିଲେ। ଏମାନେ ଲେବି ସନ୍ତାନମାନଙ୍କ ଛାଉଣୀର ଦ୍ୱାରପାଳ। ଏହି ସଲୁମ କୋରହର ପ୍ରପୌତ୍ର ଅବିଆସଫର ପୌତ୍ର କୋରିର ପୁତ୍ର ଏ ଓ ଏହାର ପିତୃବଂଶଜ କୋରିହିୟ ଭ୍ରାତୃଗଣ ସେବାକର୍ମରେ ନିଯୁକ୍ତ ଓ ତମ୍ବୁଦ୍ୱାର ସବୁର ରକ୍ଷକ ଥିଲେ। ଏମାନଙ୍କ ପିତୃଲୋକମାନେ ସଦାପ୍ରଭୁଙ୍କ ଛାଉଣୀରେ ନିଯୁକ୍ତ ଓ ପ୍ରବେଶ ସ୍ଥାନର ରକ୍ଷକ ଥିଲେ। ପୂର୍ବକାଳରେ ଇଲିଆସରର ପୁତ୍ର ପିନହସ ସେମାନଙ୍କର ଅଧ୍ୟକ୍ଷ ଥିଲା, ଆଉ ସଦାପ୍ରଭୁ ତାହାର ସହବର୍ତ୍ତୀ ଥିଲେ। ମସେଲିମିୟର ପୁତ୍ର ଜିଖରିୟ ସମାଗମ ତମୁର ଦ୍ୱାରପାଳ। ଦ୍ୱାରପାଳର କାର୍ଯ୍ୟାର୍ଥରେ ମନୋନୀତ ଏହି ଲୋକମାନେ ସର୍ବସଦା 212 ଜଣ। ଏମାନଙ୍କ ଗ୍ରାମ ସମୂହରେ ଏମାନଙ୍କ ବଂଶାବଳୀ ଲିଖିତ ହୋଇଥିଲା। ଦାଉଦ ଓ ସାମୁଏଲ ଦର୍ଶକ ଏମାନଙ୍କୁ ଏମାନଙ୍କ ନିରୂପିତ କର୍ମରେ ନିଯୁକ୍ତ କରିଥିଲେ। ଏହେତୁ ଏମାନେ ଓ ଏମାନଙ୍କ ସନ୍ତାନଗଣ ସଦାପ୍ରଭୁଙ୍କ ଗୃହର ଅର୍ଥାତ୍ ତମ୍ବୁ ଗୃହର ଦ୍ୱାରପାଳ କର୍ମରେ ପ୍ରହରକୁ ପ୍ରହର ନିଯୁକ୍ତ ହେଲେ। ଏହି ଦ୍ୱାରପାଳମାନେ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଚାରିଦିଗରେ ରହିଲେ। ଆଉ ଏମାନଙ୍କ ଗ୍ରାମସ୍ଥ ଭ୍ରାତୃଗଣକୁ ପ୍ରତି ସପ୍ତାହରେ ସେମାନଙ୍କ ସଙ୍ଗେ ରହିବା ପାଇଁ ସମୟକୁ ସମୟ ଆସିବାକୁ ହେଲା, କାରଣ ଏହି ଲେବୀୟ ଚାରି ପ୍ରଧାନ ଦ୍ୱାରପାଳ ନିରୂପିତ କାର୍ଯ୍ୟରେ ନିଯୁକ୍ତ ଓ ପରମେଶ୍ୱରଙ୍କ ଗୃହର କୋଠରୀ ଓ ଭଣ୍ଡାର ସମୂହର ଅଧ୍ୟକ୍ଷ ଥିଲେ। ଆଉ ସେମାନେ ପରମେଶ୍ୱରଙ୍କ ଗୃହର ଚତୁର୍ଦ୍ଦିଗରେ ରାତ୍ରିକ୍ଷେପଣ କଲେ, କାରଣ ସେମାନଙ୍କ ଉପରେ ତହିଁର ରକ୍ଷାର ଭାର ଓ ପ୍ରତି ପ୍ରଭାତରେ ଦ୍ୱାର ଫିଟାଇବାର କାର୍ଯ୍ୟ ଥିଲା। ଆଉ ସେମାନଙ୍କର କେତେକ ଲୋକ ସେବାର୍ଥକ ପାତ୍ର ସବୁ ରକ୍ଷା କରିବାକୁ ନିଯୁକ୍ତ ଥିଲେ, କାରଣ ସେହି ପାତ୍ର ସବୁ ସଂଖ୍ୟାନୁସାରେ ଭିତରକୁ ଅଣାଗଲା ଓ ବାହାରକୁ ନିଆଗଲା। ମଧ୍ୟ ସେମାନଙ୍କର କେତେକ ଲୋକ ଆବାସର ସାମଗ୍ରୀ ଓ ସକଳ ପାତ୍ର ଓ ସରୁ ମଇଦା ଓ ଦ୍ରାକ୍ଷାରସ ଓ ତୈଳ ଓ କୁନ୍ଦୁରୁ ଓ ଗନ୍ଧଦ୍ରବ୍ୟ ରକ୍ଷା କାର୍ଯ୍ୟରେ ନିଯୁକ୍ତ ଥିଲେ। ଆଉ ଯାଜକମାନଙ୍କ ସନ୍ତାନଗଣ ମଧ୍ୟରୁ କେତେକ ଜଣ ସୁଗନ୍ଧି ଦ୍ରବ୍ୟର ତୈଳ ପ୍ରସ୍ତୁତ କଲେ। ଆଉ ଲେବ୍ୟମାନଙ୍କ ମଧ୍ୟରୁ କୋରହିୟ ସଲୁମର ଜ୍ୟେଷ୍ଠ ପୁତ୍ର ମତଥିୟ ପକ୍ୱାନ ତତ୍ତ୍ୱାବଧାରଣର ନିରୂପିତ କର୍ମରେ ନିଯୁକ୍ତ ଥିଲା। ଆଉ ସେମାନଙ୍କ ଭ୍ରାତୃଗଣ କହାତୀୟ ସନ୍ତାନଗଣ ମଧ୍ୟରୁ କେତେକ ଜଣ ପ୍ରତି ବିଶ୍ରାମବାର ଦର୍ଶନୀୟ ରୋଟି ପ୍ରସ୍ତୁତ କରିବା ପାଇଁ ନିଯୁକ୍ତ ଥିଲେ। ପୁଣି ଲେବ୍ୟମାନଙ୍କ ପିତୃବଂଶ ପ୍ରଧାନ ଯେଉଁ ଗାୟକମାନେ ସେମାନେ କୋଠରୀରେ ବାସ କଲେ ଓ ଅନ୍ୟ ସେବାରୁ ମୁକ୍ତ ଥିଲେ, କାରଣ ସେମାନଙ୍କୁ ଦିବାରାତ୍ରୀ ଆପଣାପଣା କାର୍ଯ୍ୟରେ ନିଯୁକ୍ତ ରହିବାକୁ ହେଲା। ଏମାନେ ପ୍ରଧାନ ଲୋକ, ଆପଣାପଣାର ସମୁଦାୟ ବଂଶାବଳୀରେ ଲେବୀୟମାନଙ୍କର ପିତୃବଂଶ ପ୍ରଧାନ ଥିଲେ। ଏମାନେ ଜେରୁସାଲେମରେ ବାସ କଲେ। ଆଉ ଗିବିଅନର ପିତା ଜିଏଲ ଗିବିଅନରେ ବାସ କଲା, ତାହାର ଭାର୍ଯ୍ୟାର ନାମ ମାଖା, ତାହାର ପ୍ରଥମଜାତ ପୁତ୍ର ଅବଦନ, ତହୁ ସୁର ଓ କିସ୍ ଓ ବାଲ ଓ ନେର ଓ ନାଦବ ଓ ଗଦର ଓ ଅହିଓ ଓ ଜିଖରିୟ ଓ ମିକ୍ଲୋତ ମିକ୍ଲୋତ ସିମିଆମକୁ ଜାତ କଲା। ଏମାନେ ମଧ୍ୟ ଆପଣା ଭ୍ରାତୃଗଣ ସମ୍ମୁଖରେ ଜେରୁସାଲେମରେ ଆପଣା ଭ୍ରାତୃଗଣ ସହିତ ବାସ କଲେ। ନେର କିସ୍କୁ ଜାତ କଲା, କିସ୍ ସାଉଲଙ୍କୁ ଜାତ କଲା, ଓ ସାଉଲ ଜୋନାଥନ ଓ ମଲକିସୁୟ ଓ ଅବିନାଦବ ଓ ଇସବାଲକୁ ଜାତ କଲେ। ପୁଣି ମରିବାଲ ଜୋନାଥନର ପୁତ୍ର ଥିଲା ଓ ମରିବାଲ ମିଖାକୁ ଜାତ କଲା। ମିଖାର ପୁତ୍ର ପିଥମ ଓ ମେଲକ ଓ ତହରେୟ ଓ ଆହସ ଆହସ ଜାରହକୁ ଜାତ କଲା, ଓ ଜାରହ ଆଲେମତ ଓ ଅସ୍ମାବତ ଓ ସିମ୍ରିକି ଜାତ କଲା। ସିମ୍ରି ମୋତ୍ସାକୁ ଜାତ କଲା, ଓ ମୋତ୍ସା ବିନିଆକୁ ଜାତ କଲା। ବିନିଆର ପୁତ୍ର ରଫାୟ, ତାହାର ପୁତ୍ର ଇଲିଆସା, ତାହାର ପୁତ୍ର ଆତସେଲ, ଆଉ ଆତସେଲର 6 ପୁତ୍ର ଥିଲେ। ସେମାନଙ୍କ ନାମ ଏହି ଅଶ୍ରିକାମ, ବୋଖରୁ ଓ ଇସ୍ମାଏଲ ଓ ସିଅରିୟ ଓ ଓବୋଦିୟ ଓ ହାନନ। ଏ ସମସ୍ତେ ଆତସେଲର ସନ୍ତାନ। ପ୍ରଥମ ବଂଶାବଳୀ ଅଧ୍ୟାୟ ଦଶ। ଏଥିମଧ୍ୟରେ ପଲେଷ୍ଟିଆମାନେ ଇସ୍ରାଏଲ୍ ବିରୁଦ୍ଧରେ ଯୁଦ୍ଧ କଲେ, ପୁଣି ଇସ୍ରାଏଲ୍ ଲୋକମାନେ ପଲେଷ୍ଟିଆମାନଙ୍କ ସମ୍ମୁଖରୁ ପଳାଇ ଗିଲବୟ ପର୍ବତରେ ହତ ହୋଇ ପଡ଼ିଲେ, ଆଉ ପଲେଷ୍ଟିଆମାନେ ସାଉଲ ଓ ତାଙ୍କ ପୁତ୍ରମାନଙ୍କ ପଛେ ପଛେ ଲାଗି ଗୋଡ଼ାଇଲେ, ଓ ପଲେଷ୍ଟିଆମାନେ ସାଉଲଙ୍କର ପୁତ୍ର ଜୋନାଥନ୍ଙ୍କୁ ଓ ଅବିନାଦବକୁ ଓ ମଲ୍କିସୁଏକୁ ବଧ କଲେ। ଏହି ରୂପେ ସାଉଲଙ୍କ ସଙ୍ଗେ ଭାରି ଯୁଦ୍ଧ ହେଲା, ଓ ଧନୁର୍ଦ୍ଧରମାନେ ତାଙ୍କୁ ଧରିଲେ, ଆଉ ଧନୁର୍ଦ୍ଧରମାନଙ୍କ ସକାଶୁ ସେ ତ୍ରାସଯୁକ୍ତ ହେଲେ। ତହିଁରେ ସାଉଲ ଆପଣା ଅସ୍ତ୍ରବାହକକୁ କହିଲେ, ତୁମ୍ଭ ଖଡ୍ଗ ବାହାର କରି ତହିଁରେ ମୋତେ ଭୁସି ପକାଅ, କେଜାଣି ଏହି ଅସୁନତମାନେ ଆସି ମୋତେ କୌତୁକ କରିବେ। ମାତ୍ର ତାଙ୍କର ଅସ୍ତ୍ରବାହକ ଅତିଶୟ ଭୀତ ହେବାରୁ ସମ୍ମତ ହେଲା ନାହିଁ, ଏହେତୁ ସାଉଲ ଖଡ୍ଗ ନେଇ ଆପେ ତହିଁ ଉପରେ ପଡ଼ିଲେ। ତହିଁରେ ସାଉଲ ମରିଅଛନ୍ତି ଏହା ଦେଖି ତାଙ୍କର ଅସ୍ତ୍ରବାହକ ସେହିପରି ଆପଣା ଖଡ୍ଗ ଉପରେ ପଡ଼ି ମଲା। ଏହି ରୂପେ ସାଉଲ ଓ ତାଙ୍କର ତିନି ପୁତ୍ର ଓ ତାଙ୍କର ସମସ୍ତ ପରିଜନ ଏକାସଙ୍ଗେ ମଲେ। ଏ ଉତ୍ତାରେ ଇସ୍ରାଏଲ୍ ଲୋକମାନେ ପଳାଇଲେ, ଆଉ ସାଉଲ ଓ ତାଙ୍କର ପୁତ୍ରମାନେ ମଲେ। ଏହା ଦେଖି ତଳଭୂମିସ୍ଥ ସମସ୍ତ ଇସ୍ରାଏଲ୍ ଲୋକ ଆପଣାମାନଙ୍କ ନଗର ସବୁ ପରିତ୍ୟାଗ କରି ପଳାଇଲେ, ତହୁ ପଲେଷ୍ଟିଆମାନେ ଆସି ତହିଁ ମଧ୍ୟରେ ବାସ କଲେ। ଅନନ୍ତର ପରଦିବସ ପଲେଷ୍ଟିଆମାନେ ହତ ଲୋକମାନଙ୍କ ସଜାଦି ଫିଟାଇ ନେବା ପାଇଁ ଆସନ୍ତେ, ସେମାନେ ସାଉଲଙ୍କୁ ଓ ତାଙ୍କର ପୁତ୍ରମାନଙ୍କୁ ଗିଲବୟ ପର୍ବତରେ ପଡ଼ିଥିବାର ଦେଖିଲେ। ତହୁଁ ସେମାନେ ତାଙ୍କର ସଜା ଫିଟାଇ ତାଙ୍କର ମସ୍ତକ ଓ ସଜା ନେଇ ଆପଣାମାନଙ୍କ ଦେବ ପ୍ରତିମାଗଣର ଗୃହକୁ ଓ ଲୋକମାନଙ୍କ ନିକଟକୁ ସମ୍ବାଦ ଦେବା ପାଇଁ ପଲେଷ୍ଟିଆମାନଙ୍କ ଦେଶର ଚାରିଆଡ଼େ ପଠାଇଲେ। ପୁଣି ସେମାନେ ତାଙ୍କର ସଜା ଆପଣାମାନଙ୍କ ଦେବ ମନ୍ଦିରରେ ରଖିଲେ, ଓ ତାଙ୍କର ମସ୍ତକକୁ ଦାଗନ ମନ୍ଦିରରେ ଟାଙ୍ଗିଦେଲେ। ଏ ଉତ୍ତାରେ ଜାବେସ୍ ଗିଲିଅଦୀୟ ସମସ୍ତେ ସାଉଲଙ୍କ ପ୍ରତି ପଲେଷ୍ଟିଆମାନଙ୍କ କୃତ ସକଳ କର୍ମର ସମ୍ବାଦ ପାଆନ୍ତେ, ସମସ୍ତ ବିକ୍ରମଶାଳୀ ଲୋକ ଉଠି ସାଉଲଙ୍କର ଶରୀର ଓ ତାଙ୍କର ପୁତ୍ରମାନଙ୍କ ଶରୀର ଜାବେସ୍କୁ ନେଇଆସିଲେ, ଓ ଜାବେସସ୍ଥ ଅଲନ୍ ବୃକ୍ଷ ମୂଳେ ସେମାନଙ୍କର ଅସ୍ଥି ପୋତି ସାତ ଦିନ ଉପବାସ କଲେ। ଏହି ରୂପେ ସାଉଲ ସଦାପ୍ରଭୁଙ୍କ ବିରୁଦ୍ଧରେ କୃତ ଆପଣା ସତ୍ୟ ଲଙ୍ଘନ ହେତୁରୁ ମଲେ, କାରଣ ସେ ସଦାପ୍ରଭୁଙ୍କ ଆଜ୍ଞା ପାଳନ କଲେ ନାହିଁ, ମଧ୍ୟ ସେ ଭୁତୁଡ଼ିଆଠାରୁ ମନ୍ତ୍ରଣା ମାଗି ସଦାପ୍ରଭୁଙ୍କୁ ପଚାରିଲେ ନାହିଁ, ଏହେତୁ ସେ ତାଙ୍କୁ ବଧ କଲେ ଓ ଯିଶିର ପୁତ୍ର ଦାଉଦଙ୍କୁ ରାଜ୍ୟ ଦେଲେ। ପ୍ରଥମ ବଂଶାବଳୀ ଅଧ୍ୟାୟ ଏଗାର। ଅନନ୍ତର ସମୁଦାୟ ଇସ୍ରାଏଲ ହିବ୍ରୋନ୍ରେ ଦାଉଦଙ୍କ ନିକଟରେ ଏକତ୍ର ହୋଇ କହିଲେ, ଦେଖ ଆମ୍ଭେମାନେ ତୁମ୍ଭର ଅସ୍ଥି ଓ ତୁମ୍ଭର ମାଂସ। ଗତକାଳରେ ସାଉଲ ରାଜା ଥିଲାବେଳେ ତୁମ୍ଭେ ଇସ୍ରାଏଲକୁ ବାହାରେ ଓ ଭିତରେ ଗମନାଗମନ କରାଉଥିଲ, ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ କହିଛନ୍ତି, ତୁମ୍ଭେ ଆମ୍ଭ ଇସ୍ରାଏଲ ଲୋକଙ୍କୁ ପାଳନ କରିବ ଓ ତୁମ୍ଭେ ଆମ୍ଭ ଇସ୍ରାଏଲ ଲୋକଙ୍କର ଅଗ୍ରଣୀ ହେବ। ଏହି ରୂପେ ଇସ୍ରାଏଲର ସମସ୍ତ ପ୍ରାଚୀନ ହିବ୍ରୋନ୍କୁ ରାଜାଙ୍କ କତିକି ଆସିଲେ। ତହିଁରେ ଦାଉଦ ହିବ୍ରୋନ୍ରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କ ସଙ୍ଗେ ନିୟମ କଲେ, ପୁଣି ସାମୁଏଲ୍ଙ୍କ ହସ୍ତରେ ସଦାପ୍ରଭୁଙ୍କ କଥିତ ବାକ୍ୟାନୁସାରେ ସେମାନେ ଇସ୍ରାଏଲ ଉପରେ ଦାଉଦଙ୍କୁ ରାଜାଭିଷିକ୍ତ କଲେ। ଏଥିଉତ୍ତରେ ଦାଉଦ ଓ ସମଗ୍ର ଇସ୍ରାଏଲ ଜିରୁସାଲମକୁ ଅର୍ଥାତ୍ ଜିବୁସକୁ ଗଲେ। ସେ ସମୟରେ ଦେଶ ନିବାସୀ ଜିବୁସୀୟମାନେ ସେଠାରେ ଥିଲେ। ତହିଁରେ ଜିବୁସ ନିବାସୀମାନେ ଦାଉଦଙ୍କୁ କହିଲେ, ତୁମ୍ଭେ ଏ ସ୍ଥାନକୁ ଆସିପାରିବ ନାହିଁ। ତଥାପି ଦାଉଦ ସିଓନ୍ର ଦୃଢ଼ ଗଡ଼ ହସ୍ତଗତ କଲେ, ତାହା ଦାଉଦ ନଗର ହେଲା। ଆଉ ଦାଉଦ କହିଲେ, ଯେ କେହି ପ୍ରଥମେ ଜିବୁସୀୟମାନଙ୍କୁ ଆଘାତ କରିବ ସେ ପ୍ରଧାନ ଓ ସେନାପତି ହେବ। ତହିଁରେ ସରୁଆର ପୁତ୍ର ଜୟାବ ପ୍ରଥମେ ଗଲା ଓ ପ୍ରଧାନ କରାଗଲା। ପୁଣି ଦାଉଦ ସେହି ଦୃଢ଼ ଗଡ଼ରେ ବାସ କଲେ, ଏହେତୁ ଲୋକମାନେ ତାକୁ ଦାଉଦ ନଗର ନାମ ଦେଲେ। ଆଉ ଦାଉଦ ଚତୁର୍ଦ୍ଦିଗରେ ଅର୍ଥାତ୍ ମିଲଠାରୁ ଚତୁର୍ଦ୍ଦିଗରେ ନଗର ନିର୍ମାଣ କଲେ, ପୁଣି ଜୟାବ ନଗରର ଅବଶିଷ୍ଟ ସ୍ଥାନ ପୁନର୍ନିର୍ମାଣ କଲେ। ତହୁଁ ଦାଉଦ ଆହୁରି ମହାନ ହେଲେ, କାରଣ ସୈନ୍ୟାଧିପତି ସଦାପ୍ରଭୁ ତାଙ୍କର ସହାୟ ଥିଲେ। ଇସ୍ରାଏଲ ବିଷୟରେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଦାଉଦଙ୍କୁ ରାଜା କରିବା ପାଇଁ ସମଗ୍ର ଇସ୍ରାଏଲ ସହିତ ଯେଉଁମାନେ ତାଙ୍କ ରାଜ୍ୟରେ ତାଙ୍କ ସଙ୍ଗେ ଆପଣାମାନଙ୍କୁ ବଳବାନ ଦେଖାଇଥିଲେ, ଦାଉଦଙ୍କର ସେହି ବୀରମାନଙ୍କ ମଧ୍ୟରେ ଏମାନେ ପ୍ରଧାନ। ଦାଉଦଙ୍କର ବୀରମାନଙ୍କର ସଂଖ୍ୟା ଜଣେ ହକ୍ମୋନିୟର ପୁତ୍ର ଜାସ୍ବିୟାମ ତିରିଶ ଜଣଙ୍କ ମଧ୍ୟରେ ପ୍ରଧାନ ଥିଲା। ସେ ତିନିଶହ ଲୋକ ଉପରେ ଆପଣା ବର୍ଷା ଚଳାଇ ଏକାବେଳେ ସେମାନଙ୍କୁ ବଧ କରିଥିଲା। ପୁଣି ତାହା ଉତ୍ତାରେ ଅହହୀୟ ଦୋଦୟର ପୁତ୍ର ଇଲିଆସର, ସେ ତିନି ବୀରଙ୍କ ମଧ୍ୟରେ ପ୍ରଧାନ ଥିଲା। ସେ ପସଦମିମ୍ରେ ଦାଉଦଙ୍କ ସଙ୍ଗରେ ଥିଲା। ସେଠାରେ ପଲେଷ୍ଟିଆମାନେ ଯୁଦ୍ଧାର୍ଥେ ଏକତ୍ର ହୋଇଥିଲେ। ସେଠାରେ ଜବପୂର୍ଣ୍ଣ ଖଣ୍ଡେ ଭୂମି ଥିଲା, ଆଉ ଲୋକମାନେ ପଲେଷ୍ଟିଆମାନଙ୍କ ସମ୍ମୁଖରୁ ପଳାଉଥିଲେ। ଏଥିରେ ସେମାନେ ସେହି ଭୂମିଖଣ୍ଡ ମଧ୍ୟରେ ଠିଆ ହୋଇ ତାହା ରକ୍ଷା କଲେ ଓ ପଲେଷ୍ଟିୟମାନଙ୍କୁ ବଧ କଲେ। ପୁଣି ସଦାପ୍ରଭୁ ମହାଜୟ ଦ୍ୱାରା ସେମାନଙ୍କୁ ଉଦ୍ଧାର କଲେ। ଆଉ ତିରିଶ ଜଣ ପ୍ରଧାନଙ୍କ ମଧ୍ୟରୁ ତିନି ଜଣ ଶୈଳକୁ ଅର୍ଥାତ୍ ଅଦୁଲମ୍ ଗୁମ୍ଫାକୁ ଦାଉଦଙ୍କ କତିକି ଗଲେ। ସେତେବେଳେ ପଲେଷ୍ଟିୟ ସୈନ୍ୟ ରଫାଇମ୍ ଉପତ୍ୟକାରେ ଛାଉଣି ସ୍ଥାପନ କରିଥିଲେ। ପୁଣି ସେ ସମୟରେ ଦାଉଦ ଦୁର୍ଗମ ସ୍ଥାନରେ ଥିଲେ ଓ ପଲେଷ୍ଟିୟମାନଙ୍କର ପ୍ରହରୀ ସୈନ୍ୟ ଦଳ ବୈଥଲହମ୍ରେ ଥିଲେ। ଏଥିରେ ଦାଉଦ ତୃଷାର୍ଥ ହୋଇ କହିଲେ, ଆହ୍, କେହି ବୈଥଲହମ୍ ନଗର ଦ୍ୱାର ନିକଟସ୍ଥ କୂପଜଳ ପାନ କରିବାକୁ ମୋତେ ଦିଅନ୍ତା କି? ତହିଁରେ ସେହି ତିନିବୀର ପଲେଷ୍ଟିୟମାନଙ୍କ ସୈନ୍ୟ ମଧ୍ୟ ଦେଇ ପଶିଯାଇ ବୈଥଲହମ୍ ନଗର ଦ୍ୱାର ନିକଟସ୍ଥ କୂପରୁ ଜଳ କାଢ଼ି ଦାଉଦଙ୍କ ନିକଟକୁ ତାହା ଆଣିଲେ। ମାତ୍ର ଦାଉଦ ତହିଁରୁ ପାନ କରିବାକୁ ସମ୍ମତ ନହୋଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହା ଢାଳିଦେଲେ ଆଉ କହିଲେ, ମୋ ପରମେଶ୍ୱର ଏପରି କର୍ମ କରିବାକୁ ମୋତେ ନ ଦେଉନ୍ତୁ। ପ୍ରାଣପଣରେ ଗମନକାରୀ ଏହି ମନୁଷ୍ୟମାନଙ୍କ ରକ୍ତ କି ମୁଁ ପାନ କରିବି? କାରଣ ଏମାନେ ପ୍ରାଣପଣରେ ତାହା ଆଣିଅଛନ୍ତି, ଏଣୁ ସେ ତାହା ପାନ କରିବାକୁ ସମ୍ମତ ହେଲେ ନାହିଁ। ଏହି ସକଳ କର୍ମ ସେହି ତିନିବୀର କରିଥିଲେ। ସେହି ତିନି ଜଣଙ୍କ ମଧ୍ୟରେ ଜୟାବର ଭ୍ରାତା ଅବିଶୟ ପ୍ରଧାନ ଥିଲା, କାରଣ ସେ ତିନିଶହ ଲୋକ ବିରୁଦ୍ଧରେ ଆପଣା ବର୍ଷା ଉଠାଇ ସେମାନଙ୍କୁ ବଧ କରିଥିଲା, ଏଣୁ ସେ ଏହି ତିନିଙ୍କ ମଧ୍ୟରେ ନାମ ପାଇଲା। ଏହି ତିନିଙ୍କ ମଧ୍ୟରେ ସେ ଦୁଇ ଜଣଙ୍କ ଅପେକ୍ଷା ଅଧିକ ମର୍ଯ୍ୟାଦାପନ୍ନ ଥିଲା ଓ ସେମାନଙ୍କର ସେନାପତି ହେଲା, ତଥାପି ସେ ପ୍ରଥମ ତିନି ଜଣଙ୍କ ତୁଲ୍ୟ ନଥିଲା। ପରାକ୍ରାନ୍ତ କର୍ମକାରୀ କପ୍ସେଲିୟ ଏକ ବିକ୍ରମୀ ପୁରୁଷର ପୌତ୍ର ଜିହୟାଦର ପୁତ୍ର ଯେ ବନାୟ, ସେ ମୋଆବୀୟ ଅରିଏଲ୍ର ଦୁଇ ପୁତ୍ରଙ୍କୁ ବଧ କଲା। ମଧ୍ୟ ସେ ହିମପାତ ସମୟରେ ଯାଇ ଗର୍ତ୍ତ ମଧ୍ୟରେ ଏକ ସିଂହକୁ ବଧ କଲା। ଆହୁରି ସେ ପାଞ୍ଚ ହାତ ଦୀର୍ଘ ବୃହତ୍କାୟ ଏକ ମିଶ୍ରୀୟ ପୁରୁଷକୁ ବଧ କଲା। ସେହି ମିଶ୍ରୀୟ ହସ୍ତରେ ତନ୍ତୀର ନରାଜ ତୁଲ୍ୟ ଏକ ବର୍ଷା ଥିଲା। ପୁଣି ବନାୟ ଏକ ଜଷ୍ଟି ନେଇ ଯାଇ ସେହି ମିଶ୍ରୀୟର ହସ୍ତରୁ ବର୍ଷା ଛଡ଼ାଇ ତାହାରି ବର୍ଷାରେ ତାହାକୁ ବଧ କଲା। ଜିହୟାଦର ପୁତ୍ର ବନାୟ ଏହିସବୁ କର୍ମ କଲା, ଏଣୁ ସେ ଏହି ତିନି ବୀରଙ୍କ ମଧ୍ୟରେ ନାମ ପାଇଲା। ଦେଖ, ସେ ତିରିଶ ଜଣଙ୍କ ଅପେକ୍ଷା ଅଧିକ ମର୍ଯ୍ୟାଦାପନ୍ନ ଥିଲା, ତଥାପି ସେ ପ୍ରଥମ ତିନି ଜଣଙ୍କ ତୁଲ୍ୟ ନଥିଲା। ଆଉ ଦାଉଦ ତାହାକୁ ଆପଣା ପ୍ରହରୀ ଦଳ ଉପରେ ନିଯୁକ୍ତ କଲେ। ଆହୁରି ସୈନ୍ୟ ମଧ୍ୟରେ ଏହି ବୀରମାନେ ଥିଲେ, ଯଥା ଜୟାବର ଭ୍ରାତା ଅସାହେଲ, ବୈଥଲହମସ୍ତ ଦୋଦୟର ପୁତ୍ର ଇଲହାନନ, ହଗେରିୟ ସମତ, ପୋଲୋନିୟ ହେଲସ, ତକୋଇୟ ଇକେଶର ପୁତ୍ର ଇରା, ଅନାଥତୀୟ ଅବିଏସର, ହୁସାତୀୟ ସିଦ୍ଧକ୍ଷୟ, ଅହହିୟ ଇଲୟ, ନଟଫାତୀୟ ମହରୟ, ନଟଫାତୀୟ ବାନାର ପୁତ୍ର ହେଲତ, ବିନ୍ୟାବିନ୍ ସନ୍ତାନଗଣର ଗିବିଆ ନିବାସୀ ରିବୟର ପୁତ୍ର ଇତୟ, ପିରିଆଥୋନୀୟ ବନାୟ, ଗାସ୍ ନଦୀ ତୀର ନିବାସୀ ହୁରୟ, ଅର୍ଦ୍ଧତୀୟ ଅବିଏଲ, ବାହାରୁମୀୟ ଅସ୍ମାବତ, ସାଲବେନୀୟ ଇଲିୟହବ, ଗିସନୀୟ ହାସେମ୍ର ପୁତ୍ରଗଣ, ହଗରିୟ ସାଗିର ପୁତ୍ର ଜୋନାଥନ, ହଗରିୟ ସାଖରର ପୁତ୍ର ଅହିୟାମ, ଉରର ପୁତ୍ର ଇଲିଫାଲ, ମକ୍ଷେରାତୀୟ ହେଫର, ପୋଲୋନିୟ ଅହିୟ, କର୍ମିଲିୟ ହିଶ୍ରୟ, ଇସବୟର ପୁତ୍ର ନାରୟ, ନାଥନର ଭ୍ରାତା ଜୋଏଲ, ହଗ୍ରିର ପୁତ୍ର ମିଭର, ଅମନୀୟ ସେଲକ, ସରୁଆର ପୁତ୍ର ଜୟାବ୍ର ଅସ୍ତ୍ରବାହକ ବେରତୀୟ ନହରୟ, ଜିତ୍ରିୟ ଗାରେଦ, ହିତୀୟ ଉରିୟ, ଅହଲୟର ପୁତ୍ର ସାବଦ, ରୁବେନୀୟ ସିସାର ପୁତ୍ର ଅଦିନା। ଏ ରୁବେନୀୟମାନଙ୍କର ଜଣେ ପ୍ରଧାନ ଥିଲା ଓ ତାହା ସଙ୍ଗେ ତିରିଶ ଜଣ ଥିଲେ। ମାଖାର ପୁତ୍ର ହାନନ, ମତନୀୟ ଜୋସାଫଟ, ଅଷ୍ଟାରତୀୟ ଉସିୟ, ଅରଏରିୟ ହୋଥମ୍ର ପୁତ୍ର ସାମ ଓ ଜିଏଲ, ସିମ୍ରିର ପୁତ୍ର ଜିଦିଏଲ ଓ ତାହାର ଭ୍ରାତା ତିସିୟ ଜୋହା, ମହବିୟ ଇଲିଏଲ, ଇଲନାମର ପୁତ୍ର ଜିରିବୟ ଓ ଜୋସାବିୟ ଆଉ ମୋଆବିୟ ଜିତ୍ମା, ଇଲିଏଲ ଓ ଓବେଦ ଓ ମସବାୟ ଜାସିଏଲ। ପ୍ରଥମ ବଂଶାବଳୀ ଅଧ୍ୟାୟ ବାର। ଯେଉଁ ସମୟରେ ଦାଉଦ କିଶ୍ର ପୁତ୍ର ସାଉଲଙ୍କର ଭୟରେ ଆପଣାକୁ ରୁଦ୍ଧ କରିଥିଲେ, ସେ ସମୟରେ ଏହି ଲୋକମାନେ ସିକ୍ଲକ୍କୁ ତାଙ୍କ କତିକି ଆସିଥିଲେ। ସେମାନେ ଯୁଦ୍ଧରେ ତାଙ୍କର ସାହାଯ୍ୟକାରୀ ବୀରମାନଙ୍କ ମଧ୍ୟରେ ଗଣିତ ଥିଲେ। ସେମାନେ ଧନୁର୍ଦ୍ଧାରୀ ଆଉ ଦକ୍ଷିଣ ଓ ବାମ ଉଭୟ ହସ୍ତରେ ଛାଟିଣୀ ପ୍ରସ୍ତର ଓ ଧନୁରୁ ତୀର କ୍ଷେପଣ କରିବାରେ ନିପୁଣ ଥିଲେ। ସେମାନେ ସାଉଲଙ୍କର ଜ୍ଞାତି ବିନ୍ୟାମିନୀୟ ଲୋକ ଥିଲେ। ସେମାନଙ୍କ ମଧ୍ୟରେ ପ୍ରଧାନ ଅହିଏସର, ତହିଁ ଉତ୍ତାରେ ଜୋଆସ୍ ଏମାନେ ଗିବିଆଥିୟ ସମାୟର ପୁତ୍ର ଅସ୍ମାବତ୍ର ପୁତ୍ର ଜିସିଏଲ୍ ଓ ପେଲଟ୍ ଓ ଅନାଥତୀୟ ବରାଖା ଓ ଜେହୁ ପୁଣି ଗିବିଏନୀୟ ଜିସ୍ମୟ ସେ ତିରିଶ ଜଣଙ୍କ ମଧ୍ୟରେ ଗଣିତ ବୀର ଓ ତିରିଶ ଜଣଙ୍କ ଉପରେ ନିଯୁକ୍ତ ଆଉ ଜିରିମିୟ ଜହସିଏଲ୍ ଓ ଜୋହାନନ୍ ଓ ଗଦେରାଥିୟ ଜୋସାବଦ୍ ଇଲିୟସୟ ଓ ଜିରେମୋତ୍ ଓ ବାଲିଆ ଓ ସମରିୟ ଓ ହରୁଫିୟ ସଫଟିୟ କୋରୋହିୟ ଇଲକାନା ଓ ଜିସିୟ ଓ ଅସ୍ରେଲ ଓ ଜୋଏସର ଓ ଜାସବିୟାମ ଆଉ ଗଦର ନିବାସୀ ଜିରୋହମର ପୁତ୍ର ଜୋଏଲା ଓ ସବଦୀୟ ଆଉ ଗାଦିଆମାନଙ୍କ ମଧ୍ୟରୁ କେତେକ ଲୋକ ପୃଥକ ହୋଇ ପ୍ରାନ୍ତରସ୍ଥିତ ଦୁର୍ଗ ସ୍ଥାନକୁ ଦାଉଦଙ୍କ କତିକି ଆସିଲେ। ସେମାନେ ମହାବିକ୍ରମଶାଳୀ ଢାଲ ଓ ବର୍ଷାଧାରୀ ଯୁଦ୍ଧାର୍ଥେ ଶିକ୍ଷିତ ଲୋକ। ସେମାନଙ୍କ ମୁଖ ସିଂହମୁଖ ତୁଲ୍ୟ ଓ ସେମାନେ ପର୍ବତସ୍ଥ ହରଣତୁଲ୍ୟ ଦ୍ରୁତଗାମୀ। ପ୍ରଥମ ଏସର, ଦ୍ୱିତୀୟ ଓବୋଦିୟ, ତୃତୀୟ ଇଲିଆବ, ଚତୁର୍ଥ ମସମନା, ପଞ୍ଚମ ଜିରିମିୟ, ଷଷ୍ଠ ଅତୟ, ସପ୍ତମ ଇଲିଏଲ, ଅଷ୍ଟମ ଜୋହାନନ, ନବମ ଇଲସାବଦ, ଦଶମ ଜିରିମିୟ, ଏକାଦଶ ମକବନୟ। ଗାଦର ଏହି ସନ୍ତାନମାନେ ସେନାପତି ଥିଲେ। ଏମାନଙ୍କ ମଧ୍ୟରେ ଯେଉଁ ଜଣ କ୍ଷୁଦ୍ର ସେ ଏକଶତ ଲୋକର ଓ ଯେ ମହାନ ସେ ଏକ ସହସ୍ର ଲୋକର ସମାନ ଥିଲା। ଏମାନେ ପ୍ରଥମ ମାସରେ ଜର୍ଦ୍ଦନର ଜଳ ସମସ୍ତ ତୀର ଉପରେ ଉଛୁଳିବା ସମୟରେ ନଦୀ ପାର ହୋଇଯାଇଥିଲେ ଆଉ ସେମାନେ ଉପତ୍ୟକା ସମୂହର ପୂର୍ବ ଓ ପଶ୍ଚିମ ଦିଗ ନିବାସୀମାନଙ୍କୁ ତଡ଼ି ଦେଇଥିଲେ। ଆହୁରି ବିନ୍ୟାମିନ୍ ଓ ଜିହୁଦା ସନ୍ତାନମାନଙ୍କ ମଧ୍ୟରୁ କେତେ ଲୋକ ଦୁର୍ଗ ସ୍ଥାନକୁ ଦାଉଦଙ୍କ କତିକି ଆସିଲେ। ତହିଁରେ ଦାଉଦ ସେମାନଙ୍କୁ ଭେଟିବା ପାଇଁ ଯାଇ ଉତ୍ତର କରି କହିଲେ, ଯେବେ ତୁମେମାନେ ନିର୍ବିରୋଧ ଭାବରେ ମୋହର ସାହାଯ୍ୟ କରିବା ପାଇଁ ମୋ କତିକି ଆସିଥାଅ, ତେବେ ମୋହର ଅନ୍ତଃକରଣ ତୁମ୍ଭମାନଙ୍କଠାରେ ସଂଯୁକ୍ତ ହେବ। ମାତ୍ର ମୋ ହସ୍ତରେ କୌଣସି ଦୌରାତ୍ମ୍ୟ ନଥିଲେ ହେଁ, ଯେବେ ତୁମେମାନେ ମୋ ଶତ୍ରୁମାନଙ୍କ ହସ୍ତରେ ମୋତେ ସମର୍ପଣ କରିବାକୁ ଆସିଥାଅ, ତେବେ ଆମ୍ଭମାନଙ୍କ ପିତୃଗଣର ପରମେଶ୍ୱର ତାହା ଦେଖନ୍ତୁ ଓ ଅନୁଯୋଗ କରନ୍ତୁ। ସେତେବେଳେ ତିରିଶ ଜଣଙ୍କ ମଧ୍ୟରେ ପ୍ରଧାନ ଅମାଶୟ ଉପରେ ଆତ୍ମା ଅଧିଷ୍ଠାନ କରନ୍ତେ ସେ କହିଲା, ହେ ଦାଉଦ ଆମ୍ଭେମାନେ ତୁମ୍ଭର, ହେ ଯିଶୁର ପୁତ୍ର ଆମ୍ଭେମାନେ ତୁମ୍ଭର ପକ୍ଷ, ତୁମ୍ଭର ମଙ୍ଗଳ ହେଉ, ମଙ୍ଗଳ ହେଉ ଓ ତୁମ୍ଭ ସାହାଯ୍ୟକାରୀମାନଙ୍କର ମଙ୍ଗଳ ହେଉ, କାରଣ ତୁମ୍ଭ ପରମେଶ୍ୱର ତୁମ୍ଭର ସାହାଯ୍ୟ କରନ୍ତି। ତେଣୁ ଦାଉଦ ସେମାନଙ୍କୁ ଗ୍ରହଣ କରି ସେନାଦଳ ଉପରେ ସେମାନଙ୍କୁ ସେନାପତି କଲେ। ଦାଉଦ ପଲେଷ୍ଟିୟମାନଙ୍କ ସହିତ ସାଉଲଙ୍କ ପ୍ରତିକୂଳରେ ଯୁଦ୍ଧ କରିବାକୁ ଆସିବା ବେଳେ ମନୁଷ୍ୟମାନଙ୍କର କେତେକ ଲୋକ ମଧ୍ୟ ଦାଉଦଙ୍କର ପକ୍ଷ ହେଲେ, ମାତ୍ର ସେମାନଙ୍କ ଦେଇ ସେମାନଙ୍କର ସାହାଯ୍ୟ ନହେଲା, କାରଣ ପଲେଷ୍ଟିୟମାନଙ୍କ ଅଧିପତିମାନେ ମନ୍ତ୍ରଣା କରି ତାଙ୍କୁ ବିଦାୟ ଦେଇ କହିଲେ, ସେ ଆପଣା ପ୍ରଭୁ ସାଉଲଙ୍କର ପକ୍ଷ ହୋଇ ଆମ୍ଭମାନଙ୍କ ମସ୍ତକକୁ ସଙ୍କଟରେ ପକାଇବ। ଦାଉଦ ସିକ୍ଲକ୍କୁ ଯିବାବେଳେ ମନସି ସମ୍ବନ୍ଧୀୟ ଅଦ୍ନହ ଓ ଜୋସାବଦ ଓ ଜିଦିଏଲ ଓ ମିଖାଏଲ ଓ ଜୋସାବଦ ଓ ଇଲିହୁ ଓ ସିଲଥୟ ଏହି ମନସି ବଂଶୀୟ ସହସ୍ରପତିମାନେ ତାଙ୍କର ପକ୍ଷ ହେଲେ ଆଉ ସେମାନେ ଲୁଟକାରୀ ଦଳ ପ୍ରତିକୂଳରେ ଦାଉଦଙ୍କର ସାହାଯ୍ୟ କଲେ, କାରଣ ସେ ସମସ୍ତେ ମହାବିକ୍ରମଶାଳୀ ପୁରୁଷ ଓ ସେନାପତି ଥିଲେ। ଦିନକୁ ଦିନ ଲୋକମାନେ ଦାଉଦଙ୍କୁ ସାହାଯ୍ୟ କରିବାକୁ ଆସିଲେ। ତହିଁରେ ପରମେଶ୍ୱରଙ୍କ ସୈନ୍ୟତୁଲ୍ୟ ମହାସୈନ୍ୟ ହେଲା। ସଦାପ୍ରଭୁଙ୍କ ବାକ୍ୟାନୁସାରେ ସାଉଲଙ୍କର ରାଜ୍ୟ ଦାଉଦଙ୍କୁ ସମର୍ପଣ କରିବା ପାଇଁ ଯୁଦ୍ଧାର୍ଥେ ସସଜ ଯେଉଁ ଲୋକମାନେ ହିବ୍ରୋନ୍କୁ ଦାଉଦଙ୍କ କତିକି ଆସିଥିଲେ ସେମାନଙ୍କର ସଂଖ୍ୟା ଏହି। ଜିହୁଦା ସନ୍ତାନଗଣ ମଧ୍ୟରୁ ଢାଲ ଓ ବର୍ଷାଧାରୀ ଯୁଦ୍ଧାର୍ଥେ ସସଜ 6,800 ଜଣ। ସିମିଅନ୍ ସନ୍ତାନଗଣ ମଧ୍ୟରୁ ଯୁଦ୍ଧାର୍ଥେ ମହାବିକ୍ରମଶାଳୀ 7,100 ଜଣ। ଲେବି ସନ୍ତାନଗଣ ମଧ୍ୟରୁ 4,600 ଜଣ। ପୁଣି ଜିହୋଆଦା ହାରଣ ବଂଶର ଅଧ୍ୟକ୍ଷ ଥିଲା, ତାହା ସଙ୍ଗେ 3,700 ଲୋକ ଥିଲେ। ଆଉ ସାଦକ ଏକ ବିକ୍ରମଶାଳୀ ଯୁବାଲୋକ ଥିଲା ଓ ତାହାର ପିତୃବଂଶର 22 ଜଣ ସେନାପତି ଥିଲେ। ସାଉଲଙ୍କର ଜ୍ଞାତି ବିନ୍ୟାମିନ୍ ସନ୍ତାନଗଣ ମଧ୍ୟରୁ 3,000 ଲୋକ, କାରଣ ସେ ସମୟ ପର୍ଯ୍ୟନ୍ତ ସେମାନଙ୍କର ଅଧିକାଂଶ ଲୋକ ସାଉଲଙ୍କ ବଂଶର ବସତା ସ୍ୱୀକାର କଲେ। ଇଫ୍ରେମ୍ ସନ୍ତାନଗଣ ମଧ୍ୟରୁ 20,800 ଲୋକ, ଏମାନେ ମହାବିକ୍ରମଶାଳୀ ଓ ଆପଣା ଆପଣା ପିତୃବଂଶରେ ବିଖ୍ୟାତ ଲୋକ ଥିଲେ। ପୁଣି ମନସିର ଅର୍ଦ୍ଧବଂଶରୁ 18,000 ଲୋକ, ଏମାନେ ଦାଉଦଙ୍କୁ ରାଜା କରିବା ଲାଗି ଆସିବାକୁ ନାମରେ ନିର୍ଦ୍ଦିଷ୍ଟ ହୋଇଥିଲେ। ଆଉ ଇସାଖର ସନ୍ତାନଗଣ ମଧ୍ୟରୁ 200 ପ୍ରଧାନ ଲୋକ, ଏମାନେ କାଳଜ୍ଞ, ଇସ୍ରାଏଲ୍ର କି କର୍ତ୍ତବ୍ୟ ତାହା ଜାଣିଲେ ଆଉ ସେମାନଙ୍କ ଭ୍ରାତା ସମସ୍ତେ ସେମାନଙ୍କ ଆଜ୍ଞାବହ ଥିଲେ। ସବୁଲୁନ୍ ମଧ୍ୟରୁ ସୈନ୍ୟ ଦଳରେ ଗମନଯୋଗ୍ୟ ଓ ସର୍ବପ୍ରକାର ଯୁଦ୍ଧାସ୍ତ୍ର ନେଇ ଯୁଦ୍ଧ ସଜାଇବାକୁ ସମର୍ଥ 50,000 ଲୋକ ଥିଲେ। ସେମାନେ ଯୁଦ୍ଧ ସଜାଇ ପାରିଲେ ଓ ଦୁଇମନା ନଥିଲେ। ପୁଣି ନପ୍ତାଲି ମଧ୍ୟରୁ 1,000 ସେନାପତି ଓ ସେମାନଙ୍କ ସଙ୍ଗେ ଢାଲ ଓ ବର୍ଷାଧାରୀ 37,000 ଲୋକ ଥିଲେ। ଆଉ ଦାନୀୟମାନଙ୍କ ମଧ୍ୟରୁ ଯୁଦ୍ଧ ସଜାଇବାକୁ ସମର୍ଥ 28,600 ଲୋକ ଥିଲେ। ଆସେର ମଧ୍ୟରୁ ସୈନ୍ୟ ଦଳରେ ଗମନଯୋଗ୍ୟ ଯୁଦ୍ଧ ସଜାଇବାକୁ ସମର୍ଥ 40,000 ଲୋକ। ଆଉ ଜର୍ଦ୍ଦନର ଅନ୍ୟ ପାରିସ୍ଥିତ ରୁବେନୀୟ ଓ ଗାଦ୍ୟ ଓ ମନସିର ଅର୍ଦ୍ଧବଂଶ ମଧ୍ୟରୁ ଯୁଦ୍ଧାର୍ଥେ ସର୍ବପ୍ରକାର ଅସ୍ତ୍ରଧାରୀ 1,20,000 ଲୋକ। ଯୁଦ୍ଧ ସଜାଇବାକୁ ସମର୍ଥ ଏହି ସକଳ ଯୋଦ୍ଧା ସମ୍ପୂର୍ଣ୍ଣ ଅନ୍ତକରଣ ସହିତ ଦାଉଦଙ୍କୁ ସମଗ୍ର ଇସ୍ରାଏଲ ଉପରେ ରାଜା କରିବା ପାଇଁ ହିବ୍ରୋନ୍କୁ ଆସିଲେ। ମଧ୍ୟ ଇସ୍ରାଏଲର ଅବଶିଷ୍ଟ ସମସ୍ତେ ଦାଉଦଙ୍କୁ ରାଜା କରିବା ପାଇଁ ଏକଚିତ ହେଲେ। ଆଉ ସେମାନେ ଦାଉଦଙ୍କ ସଙ୍ଗେ 3 ଦିନ ଭୋଜନପାନ କରି ସେଠାରେ ରହିଲେ, କାରଣ ସେମାନଙ୍କ ଭ୍ରାତୃଗଣ ସେମାନଙ୍କ ନିମନ୍ତେ ଆୟୋଜନ କରିଥିଲେ। ଆହୁରି ଇସାଖର ଓ ସବୁଲୁନ୍ ଓ ନପ୍ତାଲି ପର୍ଯ୍ୟନ୍ତ ସେମାନଙ୍କ ନିକଟବର୍ତ୍ତୀ ଲୋକମାନେ ଗର୍ଦ୍ଧବ ଓ ଉଷ୍ଟ୍ର ଓ ଖଚର ଓ ବଳଦ ପୃଷ୍ଠରେ ଖାଦ୍ୟଦ୍ରବ୍ୟ ଅର୍ଥାତ୍ ସୁଜିର ଦ୍ରବ୍ୟ, ଡିମ୍ବୁରୀ ଚକ୍ତି ଓ ଦ୍ରାକ୍ଷା ପେଣ୍ଡା ଓ ଦ୍ରାକ୍ଷାରସ ଓ ତୈଳ ଆଣିଲେ। ଆହୁରି ବଳଦ ଓ ମେଷ ବହୁଳ ରୂପେ ଆଣିଲେ, କାରଣ ଇସ୍ରାଏଲ ମଧ୍ୟରେ ଆନନ୍ଦ ହେଲା। ପ୍ରଥମ ବଂଶାବଳୀ ଅଧ୍ୟାୟ 13। ଏଥିଉତ୍ତାରେ ଦାଉଦ ସହସ୍ରପତିମାନଙ୍କର, ଶତପତିମାନଙ୍କର ଓ ସମସ୍ତ ଅଧ୍ୟକ୍ଷଙ୍କ ସହିତ ମନ୍ତ୍ରଣା କଲେ। ଆଉ ଦାଉଦ ଇସ୍ରାଏଲର ସମଗ୍ର ସମାଜକୁ କହିଲେ, ଯେବେ ତୁମ୍ଭମାନଙ୍କୁ ଉତ୍ତମ ଦେଖାଯାଏ ଓ ଯେବେ ତାହା ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଆଡୁ ହୁଏ, ତେବେ ଇସ୍ରାଏଲର ସମୁଦାୟ ପ୍ରଦେଶରେ ଆମ୍ଭମାନଙ୍କ ଅବଶିଷ୍ଟ ଭ୍ରାତୃଗଣ ଓ ସେମାନଙ୍କ ସଙ୍ଗେ ଆପଣା ଆପଣା ତଳିଭୂମି ବିଶିଷ୍ଟ ନଗରରେ ବାସକାରୀ ଯାଜକମାନେ ଓ ଲେବୀୟମାନେ ଯେପରି ଆମ୍ଭମାନଙ୍କ ନିକଟରେ ଏକତ୍ରିତ ହୁଅନ୍ତି, ଏ ନିମନ୍ତେ ଆସ, ଆମ୍ଭମାନେ ସର୍ବତ୍ର ସେମାନଙ୍କ ନିକଟକୁ ଲୋକ ପଠାଉ, ପୁଣି ଆମ୍ଭମାନଙ୍କ ପରମେଶ୍ୱରଙ୍କ ସିନ୍ଦୁକ ପୁନର୍ବାର ଆମ୍ଭମାନଙ୍କ ନିକଟକୁ ଆଣୁ, କାରଣ ଛାଉଲଙ୍କ ସମୟରେ ଆମ୍ଭମାନେ ତହିଁର ଅନ୍ୱେଷଣ କରିନାହୁଁ। ତହିଁରେ ସମଗ୍ର ସମାଜ ସେପରି କରିବେ ବୋଲି କହିଲେ, କାରଣ ସକଳ ଲୋକଙ୍କ ଦୃଷ୍ଟିରେ ତାହା ଯଥାର୍ଥ ବୋଧ ହେଲା। ତହୁଁ କିରିୟତ୍ ଜିଆରିମ୍ରୁ ପରମେଶ୍ୱରଙ୍କ ସିନ୍ଦୁକ ଆଣିବା ନିମନ୍ତେ ଦାଉଦ ମିଶରର ସିଓର ନଦୀଠାରୁ ହମାତ୍ର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ସମଗ୍ର ଇସ୍ରାଏଲକୁ ଏକତ୍ର କଲେ। ଆଉ କିରୁବଗଣ ମଧ୍ୟରେ ଉପବିଷ୍ଟ ସଦାପ୍ରଭୁଙ୍କ ନାମରେ ଖ୍ୟାତ ପରମେଶ୍ୱରଙ୍କ ସିନ୍ଦୁକକୁ ଜିହୁଦାର ଅଧିକାରସ୍ଥ ବାଲାରୁ ଅର୍ଥାତ୍ କିରିୟତ୍ ଜିଆରିମ୍ରୁ ଆଣିବା ପାଇଁ ଦାଉଦ ଓ ସମଗ୍ର ଇସ୍ରାଏଲ ସେ ସ୍ଥାନକୁ ଗଲେ। ପୁଣି ସେମାନେ ଗୋଟିଏ ନୂତନ ଶକଟରେ ପରମେଶ୍ୱରଙ୍କ ସିନ୍ଦୁକକୁ ଅବିନାଦବ୍ର ଗୃହରୁ ବାହାର କରି ବହି ଆଣିଲେ। ଆଉ ଉସ୍ ଓ ଅହିଓ ସେହି ଶକଟ ଚଳାଇଲେ। ପୁଣି ଦାଉଦ ଓ ସମଗ୍ର ଇସ୍ରାଏଲ ପରମେଶ୍ୱରଙ୍କ ସାକ୍ଷାତରେ ସମସ୍ତ ଶକ୍ତି ସହିତ ଗାୟନ କରି ବୀଣା ଓ ନେବଲ ଓ ଦାରା ଓ କରତାଳି ଓ ତୁରି ବଜାଇଲେ। ଆଉ ସେମାନେ କିଦୋନ୍ ନାମକ ଶସ୍ୟମର୍ଦ୍ଧନ ସ୍ଥାନରେ ଉପସ୍ଥିତ ହୁଅନ୍ତେ ବଳଦମାନେ ଅମଣା ହେବାରୁ ଉସ୍ ହସ୍ତ ବିସ୍ତାର କରି ସିନ୍ଦୁକ ଧରିଲା। ସେତେବେଳେ ଉସ୍ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା। ସେ ସିନ୍ଦୁକ ପ୍ରତି ହସ୍ତ ବିସ୍ତାର କରିବା ହେତୁରୁ ସେ ତାହାକୁ ଆଘାତ କଲେ, ତେଣୁ ସେ ସେଠାରେ ପରମେଶ୍ୱରଙ୍କ ସାକ୍ଷାତରେ ମଲା। ପୁଣି ସଦାପ୍ରଭୁ ଉସ୍କୁ ଆକ୍ରମଣ କରିବାରୁ ଦାଉଦ ଅସନ୍ତୁଷ୍ଟ ହେଲେ, ଏଣୁ ସେ ସେହି ସ୍ଥାନର ନାମ ପେରସ୍ ଉସ୍ ରଖିଲେ। ଆଜି ପର୍ଯ୍ୟନ୍ତ ସେହି ନାମ ଅଛି। ଆଉ ଦାଉଦ ସେହିଦିନ ପରମେଶ୍ୱରଙ୍କ ବିଷୟରେ ଭୟ ପାଇ କହିଲେ, ମୁଁ କି ରୂପେ ପରମେଶ୍ୱରଙ୍କ ସିନ୍ଦୁକ ମୋ କତିକି ଗୃହକୁ ଆଣିବି? ତେଣୁ ଦାଉଦ ଦାଉଦ ନଗରକୁ ଆପଣା କତିକି ସିନ୍ଦୁକ ଆଣିଲେ ନାହିଁ, ମାତ୍ର ତାହା ନେଇ ପଥପାର୍ଶ୍ୱସ୍ଥ ଗାଥିଓ ଓବେଦ୍ ଇଦମ୍ର ଗୃହରେ ରଖିଲେ। ତହିଁରେ ପରମେଶ୍ୱରଙ୍କ ସିନ୍ଦୁକ ଓବେଦ୍ ଇଦମ୍ର ପରିବାର ସହିତ ତାହାର ଗୃହରେ 3 ମାସ ରହିଲା। ପୁଣି ସଦାପ୍ରଭୁ ଓବେଦ୍ ଇଦମ୍ର ଗୃହକୁ ଓ ତାହାର ସର୍ବସ୍ୱକୁ ଆଶୀର୍ବାଦ କଲେ। ପ୍ରଥମ ବଂଶାବଳୀ ଅଧ୍ୟାୟ 14। ଅନନ୍ତର ସୋରର ରାଜା ହିରମ୍ ଦାଉଦଙ୍କ ନିକଟକୁ ଦୂତଗଣ ଓ ତାଙ୍କ ପାଇଁ ଗୃହ ନିର୍ମାଣ କରିବାକୁ ଏରସ୍କାଷ୍ଠ ଓ ରାଜମିସ୍ତ୍ରୀ ଓ ବଢ଼େଇମାନଙ୍କୁ ପଠାଇଲା। ତହିଁରେ ସଦାପ୍ରଭୁ ଯେ ଦାଉଦଙ୍କୁ ଇସ୍ରାଏଲର ରାଜା ପଦରେ ସ୍ଥିର କଲେ, ଏହା ସେ ବୁଝିଲେ, କାରଣ ତାହାଙ୍କ ଲୋକ ଇସ୍ରାଏଲ ସକାଶୁ ତାଙ୍କର ରାଜ୍ୟ ଉନ୍ନତିପ୍ରାପ୍ତ ହୋଇଥିଲା। ପୁଣି ଦାଉଦ ଜିରୁସାଲମରେ ଆହୁରି ଭାର୍ଯ୍ୟା ଗ୍ରହଣ କଲେ, ତହିଁରେ ଦାଉଦଙ୍କର ଆହୁରି ପୁତ୍ରକନ୍ୟା ଜାତ ହେଲେ। ଜିରୁସାଲମରେ ତାଙ୍କର ଯେ ଯେ ସନ୍ତାନ ଜନ୍ମିଲେ ସେମାନଙ୍କର ନାମ ସମୁୟ, ସୋବବ, ନାଥନ, ସଲମନ ଓ ଜିଭର, ଇଲିସୁୟ, ଇଲପେଲଟ ଓ ନୋଗୋହ ନେଫଗ ଜାଫିୟ ଓ ଇଲିସାମା ବିଲିଆଦା ଓ ଇଲିଫେଲଟ ଏଉତାରେ ଦାଉଦ ସମୁଦାୟ ଇସ୍ରାଏଲ ଉପରେ ରାଜାଭିଷିକ୍ତ ହୋଇଅଛନ୍ତି ଏହା ପଲେଷ୍ଟିୟମାନେ ଶୁଣନ୍ତେ ସମସ୍ତ ପଲେଷ୍ଟିୟ ଲୋକ ଦାଉଦଙ୍କୁ ଅନ୍ୱେଷଣ କରିବାକୁ ଗଲେ ତେଣୁ ଦାଉଦ ତାହା ଶୁଣି ସେମାନଙ୍କ ବିରୁଦ୍ଧରେ ବାହାରିଲେ ଏହି ସମୟରେ ପଲେଷ୍ଟିୟମାନେ ରଫାଇମ୍ ତଳଭୂମିରେ ଚଢ଼ାଉ କରିଥିଲେ ଏଥିରେ ଦାଉଦ ପରମେଶ୍ୱରଙ୍କୁ ପଚାରି କହିଲେ ମୁଁ କ'ଣ ପଲେଷ୍ଟିୟମାନଙ୍କ ବିରୁଦ୍ଧରେ ଉଠିଯିବି ତୁମ୍ଭେ କ'ଣ ସେମାନଙ୍କୁ ମୋ ହସ୍ତରେ ସମର୍ପଣ କରିବ ତହିଁରେ ସଦାପ୍ରଭୁ ତାଙ୍କୁ କହିଲେ ଉଠିଯାଅ କାରଣ ଆମ୍ଭେ ସେମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା ତେଣୁ ସେମାନେ ବାଲ୍ ପରାସିମ୍କୁ ଆସନ୍ତେ ଦାଉଦ ସେଠାରେ ସେମାନଙ୍କୁ ଆଘାତ କଲେ ତହିଁରେ ଦାଉଦ କହିଲେ ପରମେଶ୍ୱର ମୋ ହସ୍ତରେ ମୋର ଶତ୍ରୁମାନଙ୍କୁ ଜଳ ଦ୍ୱାରା ସେତୁଭଙ୍ଗ ତୁଲ୍ୟ ଭଗ୍ନ କରିଅଛନ୍ତି ଏହେତୁ ସେମାନେ ସେହି ସ୍ଥାନର ନାମ ବାଲ୍ ପରାସିମ୍ ରଖିଲେ ଆଉ ସେଠାରେ ସେମାନେ ଆପଣମାନଙ୍କ ଦେବତାମାନଙ୍କୁ ଛାଡ଼ି ଯାଇଥିଲେ ପୁଣି ଦାଉଦ ଆଜ୍ଞା କରନ୍ତେ ସେସବୁ ଅଗ୍ନିରେ ଦଗ୍ଧ କରାଗଲା ଅନନ୍ତର ପଲେଷ୍ଟିୟମାନେ ପୁନର୍ବାର ତଳିଭୂମିରେ ଚଢ଼ାଉ କଲେ ତହିଁରେ ଦାଉଦ ପରମେଶ୍ୱରଙ୍କୁ ପୁନର୍ବାର ପଚାରନ୍ତେ ପରମେଶ୍ୱର ତାଙ୍କୁ କହିଲେ ତୁମ୍ଭେ ସେମାନଙ୍କ ପଶ୍ଚାତ୍ ଯାଅ ନାହିଁ ସେମାନଙ୍କ ନିକଟରୁ ଫେରିଯାଇ ତୁତ୍ ବୃକ୍ଷ ସମ୍ମୁଖରେ ସେମାନଙ୍କୁ ଆକ୍ରମଣ କର ପୁଣି ତୁମ୍ଭେ ତୁତ୍ ବୃକ୍ଷ ତୋଟା ଉପରେ ସୈନ୍ୟଗମନର ଶବ୍ଦ ଶୁଣିଲେ ଯୁଦ୍ଧକୁ ବାହାରିବ କାରଣ ପରମେଶ୍ୱର ପଲେଷ୍ଟିୟ ସୈନ୍ୟ ଦଳକୁ ଆଘାତ କରିବା ପାଇଁ ତୁମ୍ଭ ସମ୍ମୁଖରେ ଅଗ୍ରସର ହେବେ ତହିଁରେ ପରମେଶ୍ୱର ଯେପରି ଆଜ୍ଞା କଲେ ଦାଉଦ ସେପରି କଲେ ପୁଣି ସେମାନେ ଗିବିଅନ୍ଠାରୁ ଗେସର ପର୍ଯ୍ୟନ୍ତ ପଲେଷ୍ଟିୟ ସୈନ୍ୟ ଦଳକୁ ଆଘାତ କଲେ ତହିଁରେ ଦାଉଦଙ୍କର ସୁଖ୍ୟାତି ସର୍ବଦେଶରେ ବ୍ୟାପିଗଲା ପୁଣି ସଦାପ୍ରଭୁ ସବୁ ଗୋଷ୍ଠୀ ମଧ୍ୟରେ ତାଙ୍କ ବିଷୟରେ ଭୟ ଜନ୍ମାଇଲେ ପ୍ରଥମ ବଂଶାବଳୀ ଅଧ୍ୟାୟ 15 ଆହୁରି ଦାଉଦ ଆପଣା ପାଇଁ ଦାଉଦ ନଗରରେ ଅନେକ ଗୃହ ନିର୍ମାଣ କଲେ ଆଉ ପରମେଶ୍ୱରଙ୍କ ସିନ୍ଦୁକ ପାଇଁ ଏକ ସ୍ଥାନ ପ୍ରସ୍ତୁତ କରି ତହିଁ ପାଇଁ ଏକ ତମ୍ବୁ ସ୍ଥାପନ କଲେ ସେ ସମୟରେ ଦାଉଦ କହିଲେ ଲେବୀୟମାନଙ୍କ ଛଡ଼ା ଆଉ କାହାରି ପରମେଶ୍ୱରଙ୍କ ସିନ୍ଦୁକ ବହିବା କର୍ତ୍ତବ୍ୟ ନୁହେଁ କାରଣ ପରମେଶ୍ୱରଙ୍କ ସିନ୍ଦୁକ ବହିବା ପାଇଁ ଓ ଚିରକାଳ ତାହାଙ୍କର ପରିଚର୍ଯ୍ୟା କରିବା ପାଇଁ ସଦାପ୍ରଭୁ ସେମାନଙ୍କୁ ମନୋନୀତ କରିଅଛନ୍ତି ଏଉତାରେ ସଦାପ୍ରଭୁଙ୍କ ସିନ୍ଦୁକ ନିମନ୍ତେ ଦାଉଦ ଯେଉଁ ସ୍ଥାନ ପ୍ରସ୍ତୁତ କରିଥିଲେ ସେହି ସ୍ଥାନକୁ ତାହା ଆଣିବା ପାଇଁ ସେ ସମସ୍ତ ଇସ୍ରାଏଲ୍କୁ ଜିରୁସାଲମରେ ଏକତ୍ର କଲେ ଆଉ ଦାଉଦ ହାରନ୍ ସନ୍ତାନଗଣକୁ ଓ ଲେବୀୟମାନଙ୍କୁ ଏକତ୍ର କଲେ କହାତ୍ ସନ୍ତାନଗଣ ମଧ୍ୟରେ ଉରିଏଲ୍ ପ୍ରଧାନ ଓ ତାହାର ଭ୍ରାତୃଗଣ 120 ଜଣ ମରାରି ସନ୍ତାନଗଣ ମଧ୍ୟରେ ଅସାୟ ପ୍ରଧାନ ଓ ତାହାର ଭ୍ରାତୃଗଣ 220 ଜଣ ଗେର୍ସୋମ୍ ସନ୍ତାନଗଣ ମଧ୍ୟରେ ଜୋଏଲ୍ ପ୍ରଧାନ ଓ ତାହାର ଭ୍ରାତୃଗଣ 130 ଜଣ ଇଲିସାଫନ୍ ସନ୍ତାନଗଣ ମଧ୍ୟରେ ସମୟ ପ୍ରଧାନ ଓ ତାହାର ଭ୍ରାତୃଗଣ 200 ଜଣ ହିବ୍ରନ୍ ସନ୍ତାନଗଣ ମଧ୍ୟରେ ଇଲିଏଲ୍ ପ୍ରଧାନ ଓ ତାହାର ଭ୍ରାତୃଗଣ 80 ଜଣ ଉସିଏଲ୍ ସନ୍ତାନଗଣ ମଧ୍ୟରେ ଅମିନାଦବ ପ୍ରଧାନ ଓ ତାହାର ଭ୍ରାତୃଗଣ 112 ଜଣ ପୁଣି ଦାଉଦ ସାଦକ ଓ ଅବିଆଥର ଯାଜକମାନଙ୍କୁ ଓ ଲେବୀୟମାନଙ୍କୁ ଉରିଏଲ୍କୁ ଅସାୟକୁ ଓ ଜୋଏଲ୍କୁ ସମୟକୁ ଓ ଇଲିଏଲ୍କୁ ଓ ଅମିନାଦବକୁ ଡାକି କହିଲେ ତୁମ୍ଭେମାନେ ଲେବୀୟମାନଙ୍କ ପିତୃବଂଶର ପ୍ରଧାନ ମୁଁ ଇସ୍ରାଏଲ୍ର ପରମେଶ୍ୱର ସଦାପ୍ରଭୁଙ୍କ ସିନ୍ଦୁକ ନିମନ୍ତେ ଯେଉଁ ସ୍ଥାନ ପ୍ରସ୍ତୁତ କରିଅଛି ସେହି ସ୍ଥାନକୁ ତାହା ଆଣିବା ପାଇଁ ତୁମ୍ଭେମାନେ ଓ ତୁମମାନଙ୍କ ଭ୍ରାତୃଗଣ ଉଭୟ ଆପଣମାନଙ୍କୁ ପବିତ୍ର କର କାରଣ ପ୍ରଥମ ଥର ତୁମେମାନେ ତାହା ନ ବହିବାରୁ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଆକ୍ରମଣ କଲେ ଯେଣୁ ଆମ୍ଭେମାନେ ବିଧିମତେ ତାହାଙ୍କର ଅନ୍ୱେଷଣ ନ କଲୁ ତହୁ ଯାଜକମାନେ ଓ ଲେବୀୟମାନେ ଇସ୍ରାଏଲ୍ର ପରମେଶ୍ୱର ସଦାପ୍ରଭୁଙ୍କ ସିନ୍ଦୁକ ଆଣିବା ନିମନ୍ତେ ଆପଣମାନଙ୍କୁ ପବିତ୍ର କଲେ ପୁଣି ସଦାପ୍ରଭୁଙ୍କ ବାକ୍ୟ ପ୍ରମାଣେ ମୋସା ଯେପରି ଆଜ୍ଞା କରିଥିଲେ ତଦନୁସାରେ ଲେବୀୟ ସନ୍ତାନମାନେ ପରମେଶ୍ୱରଙ୍କ ସିନ୍ଦୁକକୁ ତହିଁର ସାଙ୍ଗୀ ଦ୍ୱାରା ଆପଣା ଆପଣା କାନ୍ଧରେ ବହିଲେ ଆଉ ଦାଉଦ ଲେବୀୟମାନଙ୍କର ପ୍ରଧାନ ବର୍ଗଙ୍କୁ କହିଲେ ତୁମ୍ଭେମାନେ ଆପଣାମାନଙ୍କ ଗାୟକ ଭ୍ରାତୃଗଣକୁ ନେବଲ ଓ ବୀଣା ଓ କରତାଳ ବାଦ୍ୟଯନ୍ତ୍ର ନେଇ ଉଚ୍ଚୈଶ୍ୱରରେ ଆନନ୍ଦଧ୍ୱନି କରିବା ପାଇଁ ନିଯୁକ୍ତ କର ତହିଁରେ ଲେବୀୟମାନେ ଜୋଏଲ୍ର ପୁତ୍ର ହେମନ୍କୁ ନିଯୁକ୍ତ କଲେ ଓ ତାହାର ଭ୍ରାତୃଗଣ ମଧ୍ୟରୁ ବେରିଖିଅର ପୁତ୍ର ଆସଫ୍ଙ୍କୁ ଓ ସେମାନଙ୍କ ଭ୍ରାତୃଗଣ ମରାରୀ ସନ୍ତାନମାନଙ୍କ ମଧ୍ୟରୁ କୁସାୟର ପୁତ୍ର ଏଥନ୍ଙ୍କୁ ଆଉ ସେମାନଙ୍କ ସଙ୍ଗେ ସେମାନଙ୍କ ଦ୍ୱିତୀୟ ପଦସ୍ଥ ଭ୍ରାତୃଗଣକୁ ଅର୍ଥାତ୍ ଜିଖରିୟକୁ ବେନ୍ଙ୍କୁ ଓ ଜାସିଏଲ୍କୁ ଓ ସମୀରାମୋତ୍କୁ ଓ ଜିହିଏଲ୍କୁ ଓ ଉନ୍ନିକୁ ଓ ଇଲିଆବକୁ ଓ ବନାୟକୁ ଓ ମାସେୟକୁ ଓ ମତଥିୟକୁ ଓ ଇଲିଫଲେହୁକୁ ଓ ମିକ୍ନେଉକୁ ଓ ଦ୍ୱାରପାଳ ଓବେଦ ଇଦମ୍କୁ ଓ ଜିଓଏଲ୍କୁ ନିଯୁକ୍ତ କଲେ। ଏହି ରୂପେ ହେମନ୍, ଆସଫ୍ ଓ ଏଥନ୍ ଗାୟକମାନେ ପିତ୍ତଳର କରତାଳ ନେଇ ଉଚ୍ଚଧ୍ୱନି କରିବା ପାଇଁ ଆଉ ଜିଖରିୟ, ଅସିଏଲ୍ ଓ ସମୀରାମୋତ ଓ ଜିହିଏଲ୍ ଓ ଉନ୍ନି ଓ ଇଲିଆବ ଓ ମାସେୟ ଓ ବନାୟ ନେବଲ ନେଇ ଅଲାମତ ସ୍ୱର ବଜାଇବା ପାଇଁ ପୁଣି ମତଥିୟ ଓ ଇଲିଫଲେହୁ ଓ ମକ୍ନେୟ ଓ ଓବେଦ ଇଦମ୍ ଓ ଜିଓଏଲ୍ ଓ ଅସସିୟ ବୀଣା ବଜାଇ ସିମିନିତ ସ୍ୱରରେ ଆରମ୍ଭ କରିବା ପାଇଁ ନିଯୁକ୍ତ ହେଲେ। ପୁଣି ଲେବୀୟମାନଙ୍କର ପ୍ରଧାନ କନନୀୟ ଗାନ ବିଷୟରେ ନିଯୁକ୍ତ ହେଲା। ସେ ନିପୁଣ ଥିବାରୁ ଗାନ ଶିଖାଇଲା। ଆଉ ବେରିଖିୟ ଓ ଇଲକାନା ସିନ୍ଦୁକର ଦ୍ୱାରରକ୍ଷକ ହେଲେ। ପୁଣି ସବନୀୟ ଓ ଜୋସାଫଟ ଓ ନଥନେଲ ଓ ଅମାଶୟ ଓ ଜିଖରିୟ ଓ ବନାୟ ଓ ଇଲିଏସର ଯାଜକମାନେ ପରମେଶ୍ୱରଙ୍କ ସିନ୍ଦୁକ ସମ୍ମୁଖରେ ତୁରି ବଜାଇଲେ। ଆଉ ଓବେଦ ଇଦମ୍ ଓ ଜିହିୟ ସିନ୍ଦୁକର ଦ୍ୱାରରକ୍ଷକ ହେଲେ। ତେଣୁ ଦାଉଦ ଓ ଇସ୍ରାଏଲ୍ର ପ୍ରାଚୀନ ବର୍ଗ ଓ ସହସ୍ରପତିମାନେ ଓବେଦ ଇଦମ୍ର ଗୃହରୁ ଆନନ୍ଦପୂର୍ବକ ସଦାପ୍ରଭୁଙ୍କ ନିୟମ ସିନ୍ଦୁକ ଆଣିବାକୁ ଗଲେ। ପୁଣି ଯେଉଁ ଲେବୀୟମାନେ ସଦାପ୍ରଭୁଙ୍କ ନିୟମ ସିନ୍ଦୁକ ବହିଲେ, ପରମେଶ୍ୱର ସେମାନଙ୍କର ସାହାଯ୍ୟ କରନ୍ତେ। ସେମାନେ ସାତ ବଳଦ ଓ ସାତ ମେଷ ବଳିଦାନ କଲେ। ଆଉ ଦାଉଦ ଓ ସିନ୍ଦୁକ ବାହକ ଲେବୀୟମାନେ ଓ ଗାୟକମାନେ ଓ ଗାୟକମାନଙ୍କ ସହିତ ଗୀତ ଶିକ୍ଷକ କନନୀୟ ସମସ୍ତେ ଶୁଭ୍ର କ୍ଷୋମବସ୍ତ୍ରର ଚୋଗା ପିନ୍ଧିଥିଲେ। ଆଉ ଦାଉଦଙ୍କର ଦେହରେ ଶୁଭ୍ର କ୍ଷୋମବସ୍ତ୍ରର ଏଫୋଦ ଥିଲା। ଏହି ରୂପେ ଉଚ୍ଚେଶ୍ୱରରେ ଜୟଧ୍ୱନି କରି ସିଙ୍ଗା ଓ ତୁରି ଓ କରତାଳ ଓ ନେବଲ ଓ ବୀଣା ବଜାଇ ସମଗ୍ର ଇସ୍ରାଏଲ୍ ସଦାପ୍ରଭୁଙ୍କ ନିୟମ ସିନ୍ଦୁକ ଆଣିଲେ। ପୁଣି ଦାଉଦ ନଗରରେ ସଦାପ୍ରଭୁଙ୍କ ନିୟମ ସିନ୍ଦୁକ ଉପସ୍ଥିତ ହୁଅନ୍ତେ ସାଉଲଙ୍କ କନ୍ୟା ମିଖଲ ଝରକା ବାଟେ ଅନାଇ ଦାଉଦ ରାଜାଙ୍କୁ ନୃତ୍ୟ ଓ ଆନନ୍ଦ କରିବାର ଦେଖିଲା। ତହିଁରେ ସେ ମନେ ମନେ ତାଙ୍କୁ ତୁଚ୍ଛ କଲା। ପ୍ରଥମ ବଂଶାବଳୀ ଅଧ୍ୟାୟ ଷୋହଳ। ଏଥିଉତ୍ତାରେ ସେମାନେ ପରମେଶ୍ୱରଙ୍କ ସିନ୍ଦୁକ ଭିତରକୁ ଆଣି ଦାଉଦ ତହିଁ ନିମନ୍ତେ ଯେଉଁ ତମ୍ବୁ ସ୍ଥାପନ କରିଥିଲେ ତହିଁ ମଧ୍ୟରେ ରଖିଲେ। ଆଉ ସେମାନେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। ପୁଣି ଦାଉଦ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବାର ସମାପ୍ତ କଲାଉତାରେ ସେ ସଦାପ୍ରଭୁଙ୍କ ନାମରେ ଲୋକମାନଙ୍କୁ ଆଶୀର୍ବାଦ କଲେ। ଆଉ ସେ ଇସ୍ରାଏଲ୍ର ପ୍ରତ୍ୟେକ ଲୋକକୁ, ପୁରୁଷ ଓ ସ୍ତ୍ରୀ ପ୍ରତିଜଣକୁ, ଏକ ଏକ ରୋଟି ଓ ମାଂସର ଏକ ଏକ ଅଂଶ ଓ ଏକ ଏକ ଖଣ୍ଡ ଦ୍ରାକ୍ଷା ଚକ୍ତି ପରିବେଷଣ କଲେ। ଏଉତାରେ ସେ ସଦାପ୍ରଭୁଙ୍କ ସିନ୍ଦୁକ ସମ୍ମୁଖରେ ପରିଚର୍ଯ୍ୟା କରିବା ପାଇଁ ଓ ସଦାପ୍ରଭୁ ଇସ୍ରାଏଲ୍ର ପରମେଶ୍ୱରଙ୍କୁ ସ୍ମରଣ ଓ ଧନ୍ୟବାଦ ଓ ପ୍ରଶଂସା କରିବା ପାଇଁ କେତେକ ଲେବୀୟ ଲୋକଙ୍କୁ ନିଯୁକ୍ତ କଲେ। ସେମାନଙ୍କ ମଧ୍ୟରେ ଆସଫ୍ ପ୍ରଧାନ, ଦ୍ୱିତୀୟ ଜିଖରିୟ, ଆଉ ଜିଓଏଲ୍ ଓ ସମୀରାମୋତ ଓ ଜିହିଏଲ୍ ଓ ମତଥିୟ ଓ ଇଲିଆବ ଓ ବନାୟ ଓ ଓବେଦ ଇଦମ୍ ଓ ଜିଓଏଲ୍ ପରମେଶ୍ୱରଙ୍କ ନିୟମ ସିନ୍ଦୁକ ସମ୍ମୁଖରେ ନେବଲ ଓ ବୀଣା ଓ ଆସଫ ଉଚ୍ଚ ଧ୍ୱନିର କରତାଳ, ଆଉ ବନାୟ ଓ ଜହସିଏଲ୍ ଯାଜକମାନେ ତୁରି ନିତ୍ୟ ବଜାଇଲେ। ଆଉ ସେହିଦିନ ଦାଉଦ ପ୍ରଥମେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ କରିବାର ଭାର ଆସଫ ଓ ତାହାର ଭ୍ରାତୃଗଣର ହସ୍ତରେ ସମର୍ପଣ କଲେ। ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, ତାହାଙ୍କ ନାମରେ ପ୍ରାର୍ଥନା କର, ଲୋକମାନଙ୍କ ମଧ୍ୟରେ ତାହାଙ୍କ କ୍ରିୟାସକଳ ଜଣାଅ, ତାହାଙ୍କ ଉଦ୍ଦେଶ୍ୟରେ ଗାନ କର, ତାହାଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର, ତୁମେମାନେ ତାହାଙ୍କର ସକଳ ଆଶ୍ଚର୍ଯ୍ୟ କର୍ମ ବିଷୟରେ କଥୋପକଥନ କର, ତୁମେମାନେ ତାହାଙ୍କ ପବିତ୍ର ନାମରେ ଦର୍ପ କର। ଯେଉଁମାନେ ସଦାପ୍ରଭୁଙ୍କର ଅନ୍ୱେଷଣ କରନ୍ତି ସେମାନଙ୍କ ଚିତ୍ତ ଆନନ୍ଦିତ ହେଉ। ତୁମେମାନେ ସଦାପ୍ରଭୁଙ୍କର ଓ ତାହାଙ୍କ ଶକ୍ତିର ଅନ୍ୱେଷଣ କର, ସର୍ବଦା ତାହାଙ୍କ ମୁଖର ଅନ୍ୱେଷଣ କର। ହେ ତାହାଙ୍କ ଦାସ ଇସ୍ରାଏଲ୍ର ବଂଶ, ହେ ଯାକୁବର ସନ୍ତାନଗଣ, ତାହାଙ୍କର ମନୋନୀତ ଲୋକ, ତୁମେମାନେ ତାହାଙ୍କ କୃତ ଆଶ୍ଚର୍ଯ୍ୟ କ୍ରିୟା, ତାହାଙ୍କ ଅଦ୍ଭୁତ ଲକ୍ଷଣ ଓ ତାହାଙ୍କ ମୁଖ ନିର୍ଗତ ଶାସନ ସକଳ ସ୍ମରଣ କର। ସେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଅଟନ୍ତି, ତାହାଙ୍କର ଶାସନ ସମୁଦାୟ ପୃଥିବୀରେ ପ୍ରଚଳିତ ଅଛି, ତାହାଙ୍କ ନିୟମ ଚିରକାଳ ସ୍ମରଣ କର। ସେହି ବାକ୍ୟ ସେ ସହସ୍ର ପୁରୁଷ ପରମ୍ପରା ପ୍ରତି ଆଦେଶ କରିଅଛନ୍ତି, ସେହି ନିୟମ ସେ ଅବ୍ରାହ୍ମଙ୍କ ସଙ୍ଗେ କରିଥିଲେ ଓ ସେହି ଶପଥ ସେ ଇସାକଙ୍କ ପ୍ରତି କରିଥିଲେ, ପୁଣି ସେ ତାହା ବିଧି ରୂପେ ଯାକୁବଙ୍କ ପ୍ରତି ଅନନ୍ତକାଳୀନ ନିୟମ ରୂପେ ଇସ୍ରାଏଲ୍ ପ୍ରତି ସ୍ଥିର କଲେ। ସେ କହିଲେ, ଆମ୍ଭେ ତୁମମାନଙ୍କ ଅଧିକାରର ବାଣ୍ଟ ସେହି କିଣାନ୍ଦେଶ ତୁମ୍ଭକୁ ଦେବା। ସେ ସମୟରେ ତୁମେମାନେ କେବଳ ଅଳ୍ପ ସଂଖ୍ୟକ ଅତି ଅଳ୍ପ ଲୋକ ଓ ତହିଁ ମଧ୍ୟରେ ପ୍ରବାସୀ ଥିଲ, ଆଉ ସେମାନେ ଏକ ଗୋଷ୍ଠୀରୁ ଅନ୍ୟ ଗୋଷ୍ଠୀ ଓ ଏକ ରାଜ୍ୟରୁ ଅନ୍ୟ ଲୋକମାନଙ୍କ ନିକଟକୁ ଭ୍ରମଣ କଲେ। ସେ କୌଣସି ଲୋକକୁ ସେମାନଙ୍କ ପ୍ରତି ଉପଦ୍ରବ କରିବାକୁ ଦେଲେ ନାହିଁ, ଆହୁରି ସେ ସେମାନଙ୍କ ସକାଶୁ ରାଜାମାନଙ୍କୁ ଅନୁଯୋଗ କଲେ। କହିଲେ, ଆମ୍ଭର ଅଭିଷିକ୍ତମାନଙ୍କୁ ସ୍ପର୍ଶ ନ କର ଓ ଆମ୍ଭର ଭବିଷ୍ୟତ ବକ୍ତାମାନଙ୍କ ପ୍ରତି କୌଣସି କ୍ଷତି ନ କର। ହେ ସମୁଦାୟ ପୃଥିବୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର, ଦିନକୁ ଦିନ ତାହାଙ୍କ କୃତ ପରିତ୍ରାଣ ପ୍ରକାଶ କର। ନାନା ଦେଶୀୟଙ୍କ ମଧ୍ୟରେ ତାହାଙ୍କ ଗୌରବ, ସମୁଦାୟ ଗୋଷ୍ଠୀ ମଧ୍ୟରେ ତାହାଙ୍କର ଆଶ୍ଚର୍ଯ୍ୟ କ୍ରିୟା ପ୍ରଚାର କର। କାରଣ ସଦାପ୍ରଭୁ ମହାନ ଓ ଅତ୍ୟନ୍ତ ପ୍ରଶଂସନୀୟ ଅଟନ୍ତି, ମଧ୍ୟ ସେ ସକଳ ଦେବତା ଅପେକ୍ଷା ଭୟଯୋଗ୍ୟ। କାରଣ ନାନା ଗୋଷ୍ଠୀମାନଙ୍କ ଦେବତା ସବୁ ଅବସ୍ତୁ ମାତ୍ର, ମାତ୍ର ସଦାପ୍ରଭୁ ଆକାଶମଣ୍ଡଳର ସୃଷ୍ଟିକର୍ତ୍ତା, ସମ୍ଭ୍ରମ ଓ ପ୍ରଭାବ ତାହାଙ୍କର ଅଗ୍ରବର୍ତ୍ତୀ, ଶକ୍ତି ଓ ଆହ୍ଲାଦ ତାହାଙ୍କ ସ୍ଥାନରେ ବିଦ୍ୟମାନ। ହେ ନାନାଦେଶୀୟ ଗୋଷ୍ଠୀ ସମୂହ, ସଦାପ୍ରଭୁଙ୍କର କୀର୍ତ୍ତନ କର, ସଦାପ୍ରଭୁଙ୍କ ଗୌରବ ଓ ପରାକ୍ରମର କୀର୍ତ୍ତନ କର, ସଦାପ୍ରଭୁଙ୍କ ନାମର ଯଥୋଚିତ ଗୌରବ କୀର୍ତ୍ତନ କର। ନୈବେଦ୍ୟ ଆଣ ଓ ତାହାଙ୍କ ଛାମୁକୁ ଆସ, ପବିତ୍ରତାର ସୌନ୍ଦର୍ଯ୍ୟରେ ସଦାପ୍ରଭୁଙ୍କର ଭଜନା କର। ସମୁଦାୟ ପୃଥିବୀ ତାହାଙ୍କ ଛାମୁରେ କମ୍ପମାନ ହୁଅ, ଜଗତ ହିଁ ସୁସ୍ଥିର, ତାହା ବିଚଳିତ ନୋହିବ, ଆକାଶମଣ୍ଡଳ ଆନନ୍ଦିତ ହେଉ ଓ ପୃଥିବୀ ଉଲ୍ଲାସ କରୁ, ଆଉ ଲୋକମାନେ ଦେଶ ସମୂହ ମଧ୍ୟରେ କହନ୍ତୁ, ସଦାପ୍ରଭୁ ରାଜ୍ୟ କରନ୍ତି, ସମୁଦ୍ର ଓ ତହିଁର ପୂର୍ଣ୍ଣତା ଗର୍ଜନ କରୁ, କ୍ଷେତ୍ର ଓ ତନ୍ମଧ୍ୟସ୍ଥ ସକଳ ଜୟଧ୍ୱନି କରନ୍ତୁ। ସେତେବେଳେ ବନସ୍ଥ ବୃକ୍ଷ ଶ୍ରେଣୀ ସଦାପ୍ରଭୁଙ୍କ ସମ୍ମୁଖରେ ଆନନ୍ଦରେ ଗାନ କରିବେ, କାରଣ ସେ ପୃଥିବୀର ବିଚାର କରିବାକୁ ଆସୁଅଛନ୍ତି। ସଦାପ୍ରଭୁଙ୍କର ଧନ୍ୟବାଦ କର, କାରଣ ସେ ମଙ୍ଗଳମୟ, କାରଣ ତାହାଙ୍କର ଦୟା ଅନନ୍ତକାଳ ସ୍ଥାୟୀ। ଆଉ ତୁମେମାନେ କୁହ, ହେ ଆମ୍ଭମାନଙ୍କ ପରିତ୍ରାଣର ପରମେଶ୍ୱର, ଆମ୍ଭମାନଙ୍କୁ ତ୍ରାଣ କର, ଆମ୍ଭମାନଙ୍କୁ ସଂଗ୍ରହ କର ଓ ଦେଶୀୟମାନଙ୍କଠାରୁ ଆମ୍ଭମାନଙ୍କୁ ଉଦ୍ଧାର କର। ତହିଁରେ ଆମ୍ଭମାନେ ତୁମ୍ଭ ପବିତ୍ର ନାମର ଧନ୍ୟବାଦ କରିବା ଓ ତୁମ୍ଭ ପ୍ରଶଂସାରେ ଜୟଧ୍ୱନି କରିବା। ଅନାଦିକାଳରୁ ଅନନ୍ତକାଳ ପର୍ଯ୍ୟନ୍ତ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଧନ୍ୟ ହୁଅନ୍ତୁ। ଏଥିରେ ସମଗ୍ର ଲୋକ କହିଲେ, ଆମେନ୍, ଓ ସଦାପ୍ରଭୁଙ୍କର ପ୍ରଶଂସା କଲେ। ଏଥିଉତ୍ତରେ ଦାଉଦ ପ୍ରତିଦିନର ପ୍ରୟୋଜନାନୁସାରେ ସିନ୍ଧୁକ ସମ୍ମୁଖରେ ନିତ୍ୟ ପରିଚର୍ଯ୍ୟା କରିବା ନିମନ୍ତେ ଆସଫ୍କୁ ଓ ତାହାର ଭ୍ରାତୃଗଣକୁ ସଦାପ୍ରଭୁଙ୍କ ନିୟମ ସିନ୍ଧୁକ ସମ୍ମୁଖରେ ରଖିଲେ, ଆଉ ଓବେଦ୍, ଇଦମ୍ ଓ ସେମାନଙ୍କର 68 ଜଣ ଭ୍ରାତା, ମଧ୍ୟ ଜିଦୁଥୁନ୍ର ପୁତ୍ର ଓବେଦ୍ ଇଦମ୍ ଆଉ ହୋସା ଦ୍ୱାରପାଳ ହେଲେ। ଆଉ ଇସ୍ରାଏଲ୍ ପ୍ରତି ଆଦିଷ୍ଟ ସଦାପ୍ରଭୁଙ୍କ ବ୍ୟବସ୍ଥାର ସମସ୍ତ ଲିଖନ ପ୍ରମାଣେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବେଦୀ ଉପରେ ନିତ୍ୟ ପ୍ରାତଃକାଳୀନ ଓ ସନ୍ଧ୍ୟାକାଳୀନ ହୋମବଳି ଉତ୍ସର୍ଗ କରିବା ପାଇଁ ସାଦକ ଯାଜକ ଓ ତାହାର ଯାଜକ ଭ୍ରାତୃଗଣ ଗିବିୟନସ୍ଥ ଉଚ୍ଚସ୍ଥଳୀରେ ସଦାପ୍ରଭୁଙ୍କ ଆବାସ ସମ୍ମୁଖରେ ରହିଲେ। ପୁଣି ସଦାପ୍ରଭୁଙ୍କ ଦୟା ଅନନ୍ତକାଳ ସ୍ଥାୟୀ, ଏହେତୁ ତାହାଙ୍କର ଧନ୍ୟବାଦ କରିବା ପାଇଁ ହେମନ୍ ଓ ଜିଦୁଥୁନ୍, ପୁଣି ଯେଉଁ ଅବଶିଷ୍ଟ ମନୋନୀତ ଲୋକମାନଙ୍କ ନାମ ଲେଖାଗଲା ସେମାନେ ଉକ୍ତ ଲୋକଙ୍କ ସଙ୍ଗେ ରହିଲେ। ଆଉ ହେମନ୍ ଓ ଜିଦୁଥୁନ୍ ତୁରି ଓ କରତାଳ ଓ ପରମେଶ୍ୱରଙ୍କ ଗୀତାର୍ଥକ ବାଦ୍ୟଯନ୍ତ୍ର ବଜାଇବା ପାଇଁ ଉଚ୍ଚ ଧ୍ୱନିକାରୀମାନଙ୍କ ସଙ୍ଗରେ ରହିଲେ, ଆଉ ଜିଦୁଥୁନ୍ର ପୁତ୍ରମାନେ ଦ୍ୱାରପାଳ ହେଲେ। ଏଥିଉତ୍ତରେ ସମଗ୍ର ଲୋକ ପ୍ରସ୍ଥାନ କରି ଆପଣା ଆପଣା ଗୃହକୁ ଗଲେ, ଆଉ ଦାଉଦ ଆପଣାର ପରିଜନ ବର୍ଗକୁ ଆଶୀର୍ବାଦ କରିବା ପାଇଁ ଫେରିଗଲେ। ପ୍ରଥମ ବଂଶାବଳୀ ଅଧ୍ୟାୟ 17। ଅନନ୍ତର ଦାଉଦ ଆପଣା ଗୃହରେ ବାସ କରୁଥିବା ବେଳେ ସେ ନାଥନ ଭବିଷ୍ୟତ ବକ୍ତାଙ୍କୁ କହିଲେ, ଦେଖ, ମୁଁ ଏରସ୍ କାଷ୍ଠ ନିର୍ମିତ ଗୃହରେ ବାସ କରୁଅଛି, ମାତ୍ର ସଦାପ୍ରଭୁଙ୍କ ନିୟମ ସିନ୍ଧୁକ ଜବନିକା ମଧ୍ୟରେ ବାସ କରୁଅଛି। ତହିଁରେ ନାଥନ ଦାଉଦଙ୍କୁ କହିଲେ, ତୁମ୍ଭ ହୃଦୟରେ ଯାହା ଅଛି ତାହା ସବୁ କର, କାରଣ ପରମେଶ୍ୱର ତୁମ୍ଭ ସାଙ୍ଗରେ ଅଛନ୍ତି। ଏଉତାରେ ସେହି ରାତ୍ରିରେ ପରମେଶ୍ୱରଙ୍କ ବାକ୍ୟ ନାଥନଙ୍କ ନିକଟରେ ଉପସ୍ଥିତ ହେଲା, ଯଥା, ଯାଅ, ଆମ୍ଭ ଦାସ ଦାଉଦକୁ ଜଣାଅ, ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ଆମ୍ଭ ନିମନ୍ତେ ବସତି ଗୃହ ନିର୍ମାଣ କରିବ ନାହିଁ, କାରଣ ଆମ୍ଭେ ଇସ୍ରାଏଲ୍କୁ ବାହାର କରି ଆଣିବା ଦିନଠାରୁ ଆଜି ପର୍ଯ୍ୟନ୍ତ କୌଣସି ଗୃହରେ ବାସ କରିନାହୁଁ, ମାତ୍ର ଏହି ତମ୍ବୁରୁ ସେ ତମ୍ବୁକୁ ଓ ଏକ ଆବାସରୁ ଅନ୍ୟ ଆବାସକୁ ଯାଇଅଛୁ। ଆମ୍ଭେ ସମୁଦାୟ ଇସ୍ରାଏଲ୍ ସହିତ ଯେସବୁ ସ୍ଥାନରେ ଗମନାଗମନ କଲୁ, ତହିଁ ମଧ୍ୟରୁ କୌଣସି ସ୍ଥାନରେ ଆମ୍ଭ ଲୋକମାନଙ୍କୁ ପାଳନ କରିବା ପାଇଁ ଯେଉଁମାନଙ୍କୁ ଆଜ୍ଞା କରିଥିଲୁ, ଇସ୍ରାଏଲ୍ର ଏପରି କୌଣସି ବିଚାରକର୍ତ୍ତାକୁ ତୁମେମାନେ କିହେତୁ ଆମ୍ଭ ପାଇଁ ଏରସ୍ କାଷ୍ଠର ଗୃହ ନିର୍ମାଣ କରିନାହ, ଏପରି ଏକ କଥା କ'ଣ ଆମ୍ଭେ କହିଅଛୁ? ଏଣୁ ଏବେ ତୁମ୍ଭେ ଆମ୍ଭ ଦାସ ଦାଉଦକୁ ଏପରି କୁହ, ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ଯେପରି ଆମ୍ଭ ଲୋକ ଇସ୍ରାଏଲ ଉପରେ ଅଗ୍ରଣୀ ହେବ, ଏଥିପାଇଁ ଆମ୍ଭେ ତୁମ୍ଭକୁ ମେଷଶାଳରୁ ମେଷମାନଙ୍କ ପଶ୍ଚାଦଗମନରୁ ଗ୍ରହଣ କଲୁ। ପୁଣି ତୁମ୍ଭେ ଯେଉଁ ସ୍ଥାନକୁ ଗଲ ଆମ୍ଭେ ତୁମ୍ଭର ସଙ୍ଗୀ ହେଲୁ, ଓ ତୁମ୍ଭ ସମ୍ମୁଖରୁ ତୁମ୍ଭର ସମସ୍ତ ଶତ୍ରୁଙ୍କୁ ଉଚ୍ଛିନ୍ନ କଲୁ। ଆଉ ଆମ୍ଭେ ପୃଥିବୀସ୍ଥ ମହାଲୋକମାନଙ୍କ ନାମତୁଲ୍ୟ ତୁମ୍ଭର ନାମ କରିବା। ଆଉ ଆମ୍ଭେ ଆପଣା ଇସ୍ରାଏଲ ଲୋକମାନଙ୍କ ନିମନ୍ତେ ଗୋଟିଏ ସ୍ଥାନ ନିରୂପଣ କରି ସେମାନଙ୍କୁ ରୋପଣ କରିବା, ତହିଁରେ ସେମାନେ ଆପଣାମାନଙ୍କ ସେହି ସ୍ଥାନରେ ବାସ କରି ଆଉ ଚାଳିତ ନ ହେବେ, କିମ୍ବା ଯେପରି ପୂର୍ବକାଳରେ ଓ ଯେ ସମୟବଧି ଆମ୍ଭେ ଆପଣା ଲୋକ ଇସ୍ରାଏଲ ଉପରେ ବିଚାରକର୍ତ୍ତୃଗଣକୁ ନିଯୁକ୍ତ କରିଅଛୁ, ସେ ସମୟବଧି ଯେପରି ହୋଇଅଛି, ସେପରି ଅଧର୍ମର ସନ୍ତାନମାନେ ସେମାନଙ୍କୁ ଆଉ ନାଶ କରିବେ ନାହିଁ। ଆଉ ଆମ୍ଭେ ତୁମ୍ଭର ସମୁଦାୟ ଶତ୍ରୁଙ୍କୁ ଅବନତ କରିବା। ଆହୁରି ଆମ୍ଭେ ତୁମ୍ଭକୁ କହୁଅଛୁ, ସଦାପ୍ରଭୁ ତୁମ୍ଭ ପାଇଁ ଏକ ବଂଶ ସ୍ଥାପନ କରିବେ। ପୁଣି ଆପଣା ପିତୃଲୋକଙ୍କ ନିକଟକୁ ତୁମ୍ଭର ଯିବାର ଦିନ ପୂର୍ଣ୍ଣ ହେଲେ ଆମ୍ଭେ ତୁମ୍ଭ ଉତ୍ତାରେ ତୁମ୍ଭ ପୁତ୍ରମାନଙ୍କ ମଧ୍ୟରୁ ତୁମ୍ଭ ବଂଶ ସ୍ଥାପନ କରିବା, ଓ ଆମ୍ଭେ ତାହାର ରାଜ୍ୟ ସ୍ଥିର କରିବା। ସେ ଆମ୍ଭ ନିମନ୍ତେ ଏକ ଗୃହ ନିର୍ମାଣ କରିବ, ଓ ଆମ୍ଭେ ତାହାର ସିଂହାସନ ଅନନ୍ତକାଳ ସ୍ଥାୟୀ କରିବା। ଆମ୍ଭେ ତାହାର ପିତା ହେବା, ଓ ସେ ଆମ୍ଭର ପୁତ୍ର ହେବ। ପୁଣି ତୁମ୍ଭ ପୂର୍ବବର୍ତ୍ତୀ ଜନଠାରୁ ଯେପରି ଆମ୍ଭେ ଆପଣା ଦୟା ଦୂର କଲୁ, ସେପରି ତାହାଠାରୁ ଦୂର କରିବା ନାହିଁ। ମାତ୍ର ଆମ୍ଭେ ଆପଣା ଗୃହରେ ଓ ଆପଣା ରାଜ୍ୟରେ ତାହାକୁ ଅନନ୍ତକାଳ ସ୍ଥିର କରିବା, ଓ ତାହାର ସିଂହାସନ ଅନନ୍ତକାଳ ସ୍ଥାୟୀ ହେବ। ନାଥନ ଦାଉଦଙ୍କୁ ଏ ସମସ୍ତ ବାକ୍ୟ ଓ ଦର୍ଶନ ଅନୁସାରେ କଥା କହିଲେ। ଏଥିରେ ଦାଉଦ ରାଜା ଭିତରକୁ ଯାଇ ସଦାପ୍ରଭୁଙ୍କ ସମ୍ମୁଖରେ ବସିଲେ ଓ କହିଲେ, ହେ ସଦାପ୍ରଭୁ ପରମେଶ୍ୱର, ମୁଁ କିଏ ଓ ମୋହର ବଂଶ ବା କିଏ ଯେ ତୁମ୍ଭେ ମୋତେ ଏପର୍ଯ୍ୟନ୍ତ ଆଣିଅଛ? ତଥାପି ହେ ପରମେଶ୍ୱର, ଏହା ତୁମ୍ଭ ଦୃଷ୍ଟିରେ କ୍ଷୁଦ୍ର ବିଷୟ ହେଲା, ଏହେତୁ ତୁମ୍ଭେ ଆପଣା ଦାସର ବଂଶ ବିଷୟରେ ଆଗତ ଦୀର୍ଘକାଳର କଥା କହିଅଛ। ଆଉ ହେ ସଦାପ୍ରଭୁ ପରମେଶ୍ୱର, ତୁମ୍ଭେ ମୋତେ ଉଚ୍ଚପଦସ୍ଥ ମନୁଷ୍ୟର ଶ୍ରେଣୀଭୁକ୍ତ ବୋଲି ଜ୍ଞାନ କରିଅଛ, ଏଣୁ ତୁମ୍ଭ ଦାସ ପ୍ରତି କୃତ ସମ୍ମାନ ବିଷୟରେ ଦାଉଦ ତୁମ୍ଭକୁ ଆଉ କ'ଣ କହିପାରେ? ତୁମ୍ଭେ ଆପଣା ଦାସକୁ ଜାଣୁଅଛ, ହେ ସଦାପ୍ରଭୁ ତୁମ୍ଭେ ଏହି ସକଳ ମହତ୍ ବିଷୟ ଜଣାଇବା ପାଇଁ ଆପଣା ଦାସ ସକାଶେ ଓ ଆପଣା ହୃଦୟାନୁସାରେ ଏହି ସକଳ ମହତ୍ କର୍ମ ସାଧନ କରିଅଛ। ହେ ସଦାପ୍ରଭୁ, ତୁମ୍ଭ ତୁଲ୍ୟ ଆଉ କେହି ନାହିଁ, କିମ୍ବା ଆମ୍ଭେମାନେ ନିଜ କର୍ଣ୍ଣରେ ଯାହା ଶୁଣିଅଛୁ ତଦନୁସାରେ ତୁମ୍ଭ ଛଡ଼ା ଆଉ ପରମେଶ୍ୱର କେହି ନାହିଁ। ତୁମ୍ଭ ଲୋକ ଇସ୍ରାଏଲ ତୁଲ୍ୟ ପୃଥିବୀରେ ଆଉ କେଉଁ ଗୋଷ୍ଠୀ ଅଛି? ସେମାନଙ୍କୁ ଆପଣା ଉଦ୍ଦେଶ୍ୟରେ ଏକ ଲୋକ ରୂପେ ମୁକ୍ତ କରିବାକୁ ଓ ମିଶ୍ରରୁ ମୁକ୍ତ ତୁମ୍ଭର ସେହି ଲୋକମାନଙ୍କ ସମ୍ମୁଖରୁ ନାନା ଗୋଷ୍ଠୀମାନଙ୍କୁ ତଡ଼ି ଦେଇ ମହତ୍ ଓ ଭୟାନକ କର୍ମ ଦ୍ୱାରା ତୁମ୍ଭର ନାମ କରିବାକୁ ପରମେଶ୍ୱର ଆଗମନ କରିଥିଲେ। ତୁମ୍ଭେ ଆପଣା ଲୋକ ଇସ୍ରାଏଲକୁ ଅନନ୍ତକାଳ ଆପଣାର ଲୋକ କରିଅଛ, ଆଉ ହେ ସଦାପ୍ରଭୁ ତୁମ୍ଭେ ସେମାନଙ୍କର ପରମେଶ୍ୱର ହୋଇଅଛ। ଏବେ ହେ ସଦାପ୍ରଭୁ ତୁମ୍ଭେ ଆପଣା ଦାସ ବିଷୟରେ ଓ ତାହାର ବଂଶ ବିଷୟରେ ଯେଉଁ କଥା କହିଅଛ ତାହା ଅନନ୍ତକାଳ ସ୍ଥିରୀକୃତ ହେଉ, ଓ ତୁମ୍ଭେ ଯେପରି କହିଅଛ ସେପରି କର। ପୁଣି ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର, ସେ ଇସ୍ରାଏଲର ସପକ୍ଷ ପରମେଶ୍ୱର ଅଟନ୍ତି, ଓ ତୁମ୍ଭ ଦାସ ଦାଉଦର ବଂଶ ତୁମ୍ଭ ସମ୍ମୁଖରେ ସ୍ଥାପିତ ହୋଇଅଛି। ଏହି କଥା ଦ୍ୱାରା ତୁମ୍ଭର ନାମ ଅନନ୍ତକାଳ ସ୍ଥିରୀକୃତ ଓ ମହତ୍ ହେଉ, କାରଣ ହେ ମୋହର ପରମେଶ୍ୱର, ତୁମ୍ଭେ ମୋ ପାଇଁ ଏକ ବଂଶ ସ୍ଥାପନ କରିବ ବୋଲି ଆପଣା ଦାସର କର୍ଣ୍ଣଗୋଚର କରିଅଛ, ଏହେତୁ ତୁମ୍ଭ ନିକଟରେ ଏହି ପ୍ରାର୍ଥନା କରିବାକୁ ତୁମ୍ଭ ଦାସ ସାହସ ପାଇଲା। ଏବେ ହେ ସଦାପ୍ରଭୁ ତୁମ୍ଭେ ହିଁ ପରମେଶ୍ୱର, ପୁଣି ତୁମ୍ଭେ ଆପଣା ଦାସ ପ୍ରତି ଏହି ମଙ୍ଗଳ ପ୍ରତିଜ୍ଞା କରିଅଛ, ତୁମ୍ଭ ଦାସର ବଂଶ ତୁମ୍ଭ ସମ୍ମୁଖରେ ଅନନ୍ତକାଳ ସ୍ଥାୟୀ ହେବା ପାଇଁ ତୁମ୍ଭେ ଅନୁଗ୍ରହ କରି ତାହାକୁ ଆଶୀର୍ବାଦ କରିଅଛ, କାରଣ ହେ ସଦାପ୍ରଭୁ ତୁମ୍ଭେ ଆଶୀର୍ବାଦ କରିଅଛ, ଏଣୁ ତାହା ଅନନ୍ତକାଳ ଆଶୀର୍ବାଦ ଯୁକ୍ତ ଅଟେ। ପ୍ରଥମ ବଂଶାବଳୀ ଅଧ୍ୟାୟ ଅଠର। ଅନନ୍ତର ଦାଉଦ ପଲେଷ୍ଟିୟମାନଙ୍କୁ ପରାସ୍ତ କରି ନତ କଲେ, ଆଉ ପଲେଷ୍ଟିୟମାନଙ୍କ ହସ୍ତରୁ ଗାତ ଓ ତହିଁର ଉପନଗର ସକଳ ହରଣ କଲେ। ତହିଁ ଉତ୍ତାରେ ସେ ମୟାବ୍ୟମାନଙ୍କୁ ପରାସ୍ତ କଲେ, ତହିଁରେ ମୟାବ୍ୟମାନେ ଦାଉଦଙ୍କର ଦାସ ହୋଇ ଦର୍ଶନୀ ଆଣିଲେ। ଆହୁରି ସୋବାର ରାଜା ହଦରେସର ଫରାତ ନଦୀ ନିକଟରେ ଆପଣା ରାଜ୍ୟ ସ୍ଥାପନ କରିବାକୁ ଯିବା ସମୟରେ ଦାଉଦ ତାହାକୁ ହମାତ ପର୍ଯ୍ୟନ୍ତ ପରାସ୍ତ କଲେ। ପୁଣି ଦାଉଦ ତାହାଠାରୁ ଏକ ସହସ୍ର ରଥ ଓ ସାତ ସହସ୍ର ଅଶ୍ୱାରୂଢ଼ ଓ କୋଡ଼ିଏ ସହସ୍ର ପଦାତିକ ସୈନ୍ୟ ନେଲେ। ଆଉ ଦାଉଦ ରଥ ଅଶ୍ୱ ସମସ୍ତର ଗୋଡ଼ଶିରା କାଟି ପକାଇଲେ, ମାତ୍ର ତହିଁ ମଧ୍ୟରୁ ଶହେ ରଥ ପାଇଁ ଅଶ୍ୱ ରଖିଲେ। ଏ ଉତ୍ତରେ ଦମେଶକର ଅରାମିୟମାନେ ସୋବାର ରାଜା ହଦରେସରକୁ ସାହାଯ୍ୟ କରିବାକୁ ଆସନ୍ତେ ଦାଉଦ ସେହି ଅରାମୀୟମାନଙ୍କର 22,000 ଲୋକଙ୍କୁ ଆଘାତ କଲେ। ତେଣୁ ଦାଉଦ ଦମେଶକର ଅରାମ ଦେଶରେ ପ୍ରହରୀ ଦଳ ସ୍ଥାପନ କଲେ। ପୁଣି ଅରାମୀୟ ଲୋକମାନେ ଦାଉଦଙ୍କର ଦାସ ହୋଇ ଦର୍ଶନୀ ଆଣିଲେ। ଏହି ପ୍ରକାର ଦାଉଦ ଯେଉଁଆଡ଼େ ଗଲେ ସଦାପ୍ରଭୁ ତାଙ୍କୁ ଜୟଦାନ କଲେ। ଆଉ ଦାଉଦ ହଦରେଶ୍ୱରର ଦାସମାନଙ୍କ ସୁବର୍ଣ୍ଣ ଢାଲ ସବୁ ନେଇ ଜିରୁସାଲମକୁ ଆଣିଲେ। ପୁଣି ଦାଉଦ ହଦରେଶ୍ୱରର ଅଧିକାରସ୍ଥ ଟିଭତ୍ ଓ କୁନ୍ ନଗରରୁ ବିସ୍ତର ପିତ୍ତଳ ଆଣିଲେ। ତଦ୍ୱାରା ସଲୋମନ ପିତ୍ତଳମୟ ସମୁଦ୍ର ରୂପ ପାତ୍ର ଓ 2 ସ୍ତମ୍ଭ ଓ ପିତ୍ତଳମୟ ପାତ୍ର ସକଳ ନିର୍ମାଣ କଲେ। ଅନନ୍ତର ଦାଉଦ ସୋବାର ରାଜା ହଦରେଶ୍ୱରର ସମସ୍ତ ସୈନ୍ୟ ଦଳକୁ ପରାସ୍ତ କରିଅଛନ୍ତି ଏହା ହମାତ୍ର ରାଜା ତୈ ଶୁଣନ୍ତେ ଦାଉଦ ରାଜାଙ୍କର ମଙ୍ଗଳବାର୍ତ୍ତା ପଚାରିବା ପାଇଁ ଓ ହଦରେଶ୍ୱରର ପ୍ରତିକୂଳରେ ଯୁଦ୍ଧ କରି ତାହାକୁ ପରାସ୍ତ କରିବା ସକାଶୁ ତାଙ୍କର ଧନ୍ୟବାଦ କରିବା ପାଇଁ ସେ ଆପଣା ପୁତ୍ର ହଦରାମକୁ ତାଙ୍କ କତିକି ପଠାଇଲା। ଯେହେତୁ ହଦରେଶ୍ୱରର ତୈ ସଙ୍ଗେ ଯୁଦ୍ଧ ଥିଲା ଆଉ ହଦରାମ ସହିତ ସୁନା ଓ ରୂପା ଓ ପିତ୍ତଳର ସର୍ବପ୍ରକାର ପାତ୍ର ଥିଲା, ଦାଉଦ ରାଜା ଇଦମ ଓ ମୟାବ ଓ ଅମନ ସନ୍ତାନଗଣ ଓ ପଲେଷ୍ଟିୟଗଣ ଓ ଅମାଲେକ ପ୍ରଭୃତି ସମସ୍ତ ଗୋଷ୍ଠୀଠାରୁ ଯେଉଁ ସୁନା ଓ ରୂପା ଆଣିଥିଲେ ତହିଁ ସଙ୍ଗେ ଏହିସବୁ ହିଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର କଲେ। ଆହୁରି ସରୁଆର ପୁତ୍ର ଅବିଷୟ ଲବଣ ଉପତ୍ୟକାରେ 18,000 ଇଦମୀୟ ଲୋକଙ୍କୁ ବଧ କଲା ଆଉ ସେ ଇଦମରେ ପ୍ରହରୀ ଦଳ ସ୍ଥାପନ କଲା। ତହିଁରେ ଇଦମୀୟ ସମସ୍ତ ଲୋକ ଦାଉଦଙ୍କର ଦାସ ହେଲେ। ପୁଣି ଦାଉଦ ଯେଉଁଆଡ଼େ ଗଲେ ସଦାପ୍ରଭୁ ତାଙ୍କୁ ଜୟଦାନ କଲେ। ଏହି ରୂପେ ଦାଉଦ ସମଗ୍ର ଇସ୍ରାଏଲ ଉପରେ ରାଜତ୍ୱ କଲେ ଓ ଆପଣାର ସମସ୍ତ ଲୋକଙ୍କ ପ୍ରତି ବିଚାର ଓ ନ୍ୟାୟ କଲେ। ପୁଣି ସରୁଆର ପୁତ୍ର ଜୟାବ ସୈନ୍ୟ ଉପରେ ପ୍ରଧାନ ଥିଲା ଆଉ ଅହିଲୁଦ୍ର ପୁତ୍ର ଜିହସାଫଟ ଇତିହାସ ଲେଖକ ଥିଲା। ପୁଣି ଅହିଟୁବ୍ର ପୁତ୍ର ସାଦକ ଓ ଅବିଆଥର ପୁତ୍ର ଅହିମେଲକ ଯାଜକ ଥିଲେ ଆଉ ସାପ୍ସା ଲେଖକ ଥିଲା। ପୁଣି ଜିହାଦର ପୁତ୍ର ବନାୟ କରେଥିୟ ଓ ପଲେଥିୟମାନଙ୍କ ଉପରେ ନିଯୁକ୍ତ ଥିଲା ଆଉ ଦାଉଦଙ୍କର ପୁତ୍ରମାନେ ରାଜାଙ୍କର ନିକଟବର୍ତ୍ତୀ ପ୍ରଧାନ ଥିଲେ। ପ୍ରଥମ ବଂଶାବଳୀ ଅଧ୍ୟାୟ 19। ଏଥିଉତାରେ ଅମନ ସନ୍ତାନଗଣର ରାଜା ନାହସ ମରନ୍ତେ ତାହାର ପୁତ୍ର ତାହାର ପଦରେ ରାଜା ହେଲା। ତହିଁରେ ଦାଉଦ କହିଲେ, ମୁଁ ନାହସର ପୁତ୍ର ହାନୁନ ପ୍ରତି ଦୟା ପ୍ରକାଶ କରିବି, କାରଣ ତାହାର ପିତା ମୋ ପ୍ରତି ଦୟା ପ୍ରକାଶ କରିଥିଲା। ତେଣୁ ଦାଉଦ ତାହାକୁ ପିତୃଶୋକରୁ ସାନ୍ତ୍ୱନା କରିବା ନିମନ୍ତେ ଦୂତମାନଙ୍କୁ ପଠାଇଲେ। ତେଣୁ ଦାଉଦଙ୍କର ଦାସମାନେ ହାନୁନ୍କୁ ସାନ୍ତ୍ୱନା କରିବା ନିମନ୍ତେ ଅମନ ସନ୍ତାନଗଣର ଦେଶରେ ତାହା ନିକଟରେ ଉପସ୍ଥିତ ହେଲେ। ମାତ୍ର ଅମନ ସନ୍ତାନଗଣର ଅଧିପତିମାନେ ହାନୁନ୍କୁ କହିଲେ, ଦାଉଦ ଆପଣଙ୍କ ନିକଟକୁ ସାନ୍ତ୍ୱନାକାରୀମାନଙ୍କୁ ପଠାଇଅଛି ବୋଲି ସେ ଯେ ଆପଣଙ୍କ ପିତାର ସମ୍ଭ୍ରମ କରୁଅଛି, ଏହା କ'ଣ ଆପଣ ବିଚାର କରନ୍ତି? ତାହାର ଦାସମାନେ କ'ଣ ଦେଶ ଅନୁସନ୍ଧାନ କରିବାକୁ ଓ ନାଶ କରିବାକୁ ଓ ତହିଁରେ ଭ୍ରମଣ କରିବାକୁ ଆପଣଙ୍କ କତିକି ଆସିନାହାନ୍ତି? ତହିଁରେ ହାନୁନ୍ ଦାଉଦଙ୍କର ଦାସମାନଙ୍କୁ ଧରି ସେମାନଙ୍କୁ କ୍ଷୋର କଲା ଓ ସେମାନଙ୍କ ପିଚାପାଖ ବସ୍ତ୍ର ମଝିରୁ କାଟି ପକାଇ ସେମାନଙ୍କୁ ବିଦାୟ କରିଦେଲା। ଏଥିରେ ସେହି ଲୋକମାନଙ୍କ ପ୍ରତି ଯେ ପ୍ରକାର ବ୍ୟବହାର କରାଗଲା ତାହା କେହି ଯାଇ ଦାଉଦଙ୍କୁ ଜଣାନ୍ତେ ସେମାନଙ୍କୁ ଭେଟିବା ପାଇଁ ଲୋକ ପଠାଇଲେ, କାରଣ ସେମାନେ ଅତିଶୟ ଲଜ୍ଜିତ ଥିଲେ। ପୁଣି ରାଜା କହିଲେ, ତୁମମାନଙ୍କ ଦାଢ଼ି ବଢ଼ିବା ପର୍ଯ୍ୟନ୍ତ ଜିରିହରେ ଥାଅ, ତହିଁ ଉତ୍ତରେ ଫେରିଆସ। ଏଥିରେ ଅମନ ସନ୍ତାନଗଣ ଆପଣମାନଙ୍କୁ ଦାଉଦଙ୍କ ସମ୍ମୁଖରେ ଦୁର୍ଗନ୍ଧ ସ୍ୱରୂପ କରିଥିବାର ଦେଖନ୍ତେ ହାନୁନ୍ ଓ ଅମନ ସନ୍ତାନଗଣ ମିସପଟେମିଆ ଓ ଅରାମ ମାଖା ଓ ସୋବାରୁ ରଥ ଓ ଅଶ୍ୱାରୋହୀମାନଙ୍କୁ ବେତନ ଦେଇ ଆଣିବା ପାଇଁ 1,000 ତାଳନ୍ତ ରୂପା ପଠାଇଲେ। ତେଣୁ ଲୋକମାନେ 32,000 ରଥ ଓ ମାଖାର ରାଜାକୁ ଓ ତାହାର ଲୋକମାନଙ୍କୁ ବେତନ ଦେଇ ଆଣିଲେ। ଏମାନେ ଆସି ମେଦବା ସମ୍ମୁଖରେ ଛାଉଣି ସ୍ଥାପନ କଲେ। ପୁଣି ଅମନ ସନ୍ତାନଗଣ ଆପଣା ଆପଣା ନଗରରୁ ଏକତ୍ରିତ ହୋଇ ଯୁଦ୍ଧ କରିବାକୁ ଆସିଲେ ଆଉ ଦାଉଦ ଏହା ଶୁଣି ଜୟାବକୁ ଓ ବୀର ସୈନ୍ୟ ସମସ୍ତଙ୍କୁ ପଠାଇଲେ। ତହିଁରେ ଅମନ ସନ୍ତାନଗଣ ବାହାର ହୋଇ ଆସି ନଗରଦ୍ୱାର ନିକଟରେ ଯୁଦ୍ଧ ସାଜିଲେ ଆଉ ଯେଉଁ ରାଜାମାନେ ଆସିଥିଲେ ସେମାନେ କ୍ଷେତ୍ରରେ ଅଲଗା ରହିଲେ। ଏହି ରୂପେ ଜୟାବ ଆପଣା ବିରୁଦ୍ଧରେ ଆଗେ ଓ ପଛେ ଯୁଦ୍ଧ ସଜ୍ଜିତ ହେବାର ଦେଖି ଇସ୍ରାଏଲର ସମୁଦାୟ ବଛା ଲୋକ ମଧ୍ୟରୁ ଲୋକ ବାଛି ଅରାମୀୟମାନଙ୍କ ବିରୁଦ୍ଧରେ ସୈନ୍ୟ ସଜାଇଲା ଆଉ ସେ ଅବଶିଷ୍ଟ ଲୋକମାନଙ୍କୁ ଆପଣା ଭ୍ରାତା ଅବିଶୟ ହସ୍ତରେ ସମର୍ପଣ କଲା। ତେଣୁ ସେମାନେ ଅମନ ସନ୍ତାନଗଣ ବିରୁଦ୍ଧରେ ଆପଣମାନଙ୍କୁ ଯୁଦ୍ଧାର୍ଥେ ସଜାଇଲେ। ପୁଣି ସେ କହିଲା, ଯେବେ ଅରାମୀୟମାନେ ମୋତେ ବଳିବେ ତେବେ ତୁମ୍ଭେ ମୋର ସାହାଯ୍ୟ କରିବ, ମାତ୍ର ଯେବେ ଅମନ ସନ୍ତାନମାନେ ତୁମ୍ଭକୁ ବଳିବେ ତେବେ ମୁଁ ତୁମ୍ଭର ସାହାଯ୍ୟ କରିବି। ବଳବାନ ହୁଅ, ଆମ୍ଭେମାନେ ଆପଣା ଲୋକମାନଙ୍କ ନିମନ୍ତେ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନଗର ସମୂହ ନିମନ୍ତେ ଆପଣମାନଙ୍କୁ ବଳବାନ କରୁ। ତହିଁରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ଭଲ ସେ ତାହା କରନ୍ତୁ। ତହିଁରେ ଜୟାବ ଓ ତାହାର ସଙ୍ଗୀ ଲୋକମାନେ ଯୁଦ୍ଧ କରିବା ପାଇଁ ଅରାମ୍ୟମାନଙ୍କ ସମ୍ମୁଖରେ ଉପସ୍ଥିତ ହୁଅନ୍ତେ ସେମାନେ ତାହା ସମ୍ମୁଖରୁ ପଳାଇଲେ। ଏଥିରେ ଅରାମ୍ୟମାନଙ୍କୁ ପଳାଇବାର ଦେଖି ଅମନ ସନ୍ତାନଗଣ ମଧ୍ୟ ତାହାର ଭ୍ରାତା ଅବିଶୟ ସମ୍ମୁଖରୁ ପଳାଇ ନଗରରେ ପ୍ରବେଶ କଲେ। ତହୁ ଜୟାବ ଜିରୁସାଲମକୁ ଆସିଲା। ଏଉତାରେ ଅରାମ୍ୟମାନେ ଇସ୍ରାଏଲ ସମ୍ମୁଖରେ ଆପଣାମାନଙ୍କୁ ପରାସ୍ତ ଦେଖି ଦୂତ ପଠାଇ ନଦୀ ସେପାରିସ୍ଥ ଅରାମ୍ୟମାନଙ୍କୁ ବାହାର କରି ଆଣିଲେ। ହଦ୍ରେସରର ସେନାପତି ସୋଫକ ସେମାନଙ୍କର ଅଗ୍ରଣୀ ଥିଲା। ତହୁ ଦାଉଦ ଏହା ଜ୍ଞାତ କରାଯାଆନ୍ତେ ସେ ସମୁଦାୟ ଇସ୍ରାଏଲକୁ ଏକତ୍ର କରି ଜର୍ଦ୍ଦନ ପାର ହେଲେ ଆଉ ସେମାନଙ୍କ ନିକଟରେ ଉପସ୍ଥିତ ହୋଇ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ ସଜାଇଲେ। ତହିଁରେ ଦାଉଦ ଅରାମିଆମାନଙ୍କ ବିରୁଦ୍ଧରେ ଯୁଦ୍ଧ ସଜାନ୍ତେ ସେମାନେ ତାଙ୍କ ସଙ୍ଗେ ଯୁଦ୍ଧ କଲେ, ମାତ୍ର ଅରାମିଆମାନେ ଇସ୍ରାଏଲ ସମ୍ମୁଖରୁ ପଳାଇଲେ। ପୁଣି ଦାଉଦ ଅରାମିଆମାନଙ୍କର 7,000 ରଥାରୂଢ଼ ଓ 40,000 ପଦାତିକ ସୈନ୍ୟ ବଧ କଲେ ଓ ସେନାପତି ସୋଫକକୁ ବଧ କଲେ। ଆଉ ହଦ୍ରେସରର ଦାସମାନେ ଇସ୍ରାଏଲ ସମ୍ମୁଖରେ ଆପଣାମାନଙ୍କୁ ପରାସ୍ତ ଦେଖି ଦାଉଦଙ୍କ ସଙ୍ଗେ ସନ୍ଧି କରି ତାଙ୍କର ଦାସ ହେଲେ। ପୁଣି ଅରାମ୍ୟମାନେ ଅମନ ସନ୍ତାନଗଣର ସାହାଯ୍ୟ କରିବାକୁ ଆଉ ସମ୍ମତ ହେଲେ ନାହିଁ। ପ୍ରଥମ ବଂଶାବଳୀ ଅଧ୍ୟାୟ 20। ଅନନ୍ତର ବର୍ଷର ପରିବର୍ତ୍ତନ ସମୟରେ ରାଜାମାନେ ଯୁଦ୍ଧକୁ ଯିବାବେଳେ ଜୟାବ ସୈନ୍ୟଦଳ ନେଇ ଅମନ ସନ୍ତାନଗଣର ଦେଶ ଉଚ୍ଛିନ୍ନ କଲା ଓ ରବ୍ବାକୁ ଯାଇ ତାହା ଅବରୋଧ କଲା, ମାତ୍ର ଦାଉଦ ଜିରୁସାଲମରେ ରହିଲେ। ଏଥିମଧ୍ୟରେ ଜୟାବ ରବ୍ବାକୁ ଆଘାତ କରି ଭୂମିସାତ କଲା। ପୁଣି ଦାଉଦ ସେମାନଙ୍କ ରାଜାର ମସ୍ତକରୁ ମୁକୁଟ କାଢ଼ିନେଲେ ଆଉ ଦେଖିଲେ ଯେ ତାହା ଏକ ତାଳନ୍ତ ପରିମିତ ସ୍ୱର୍ଣ୍ଣ ଓ ତହିଁରେ ବହୁମୂଲ୍ୟ ପ୍ରସ୍ତରମାନ ଥିଲା। ପୁଣି ତାହା ଦାଉଦଙ୍କର ମସ୍ତକରେ ଦିଆଗଲା ଆଉ ସେ ସେହି ନଗରର ପ୍ରଚୁର ଲୁଟ୍ ଦ୍ରବ୍ୟ ବାହାର କରି ଆଣିଲେ। ଆହୁରି ସେ ତନ୍ମଧ୍ୟବର୍ତ୍ତୀ ଲୋକମାନଙ୍କୁ ବାହାର କରି ଆଣି କରତ ଓ ଲୁହାର ମଇ ଓ କୁରାଡ଼ି ଦ୍ୱାରା ଛେଦନ କଲେ। ଏହି ପ୍ରକାରେ ଦାଉଦ ଅମନ ସନ୍ତାନଗଣର ସମୁଦାୟ ନଗର ପ୍ରତି କଲେ। ଏଉତାରେ ଦାଉଦ ଓ ସମସ୍ତ ଲୋକ ଜିରୁସାଲମକୁ ଫେରିଆସିଲେ। ଏଥିଉତ୍ତରେ ଗେସରରେ ପଲେଷ୍ଟିୟମାନଙ୍କ ସହିତ ଯୁଦ୍ଧ ଲାଗିଲା। ତହିଁରେ ହୁସାତୀୟ ସିଦକୀୟ ଓ ଦୀର୍ଘକାୟ ବଂଶଜାତ ସଫକୁ ବଧ କଲା, ଏଥିରେ ସେମାନେ ପରାସ୍ତ ହେଲେ। ଏଉତାରେ ପୁନର୍ବାର ପଲେଷ୍ଟିୟମାନଙ୍କ ସହିତ ଯୁଦ୍ଧ ହେଲା। ତହିଁରେ ଜାଇରର ପୁତ୍ର ଇଲହାନନ୍, ତନ୍ତୀର ନରାଜତୁଲ୍ୟ ବର୍ଷାଧାରୀ ଗାଥିୟ, ଗଲିଆତ୍ର ଭ୍ରାତା ଲହମିକି ବଧ କଲା। ଏଉତାରେ ପୁନର୍ବାର ଗାଥ ନଗରରେ ଯୁଦ୍ଧ ହେଲା। ସେଠାରେ ଅତି ଦୀର୍ଘକାୟ ପୁଣି ପ୍ରତି ହସ୍ତ ଓ ପାଦରେ 6 ଆଙ୍ଗୁଳି ସର୍ବସୁଦ୍ଧା 24 ଆଙ୍ଗୁଳି ବିଶିଷ୍ଟ ଏକଜଣ ଥିଲା, ସେ ମଧ୍ୟ ଦୀର୍ଘକାୟ ବଂଶଜାତ। ପୁଣି ସେ ଇସ୍ରାଏଲକୁ ତୁଚ୍ଛ କରନ୍ତେ ଦାଉଦଙ୍କର ଭ୍ରାତା ସିମିର ପୁତ୍ର ଜୋନାଥନ ତାହାକୁ ବଧ କଲା। ଏମାନେ ଗାଥ ନଗରରେ ଦୀର୍ଘକାୟ ବଂଶରେ ଜନ୍ମିଥିଲେ। ଏମାନେ ଦାଉଦଙ୍କ ହସ୍ତରେ ଓ ତାଙ୍କର ଦାସମାନଙ୍କ ହସ୍ତରେ ମାରା ପଡ଼ିଲେ। ପ୍ରଥମ ବଂଶାବଳୀ ଅଧ୍ୟାୟ 21। ଅନନ୍ତର ଶୟତାନ ଇସ୍ରାଏଲ ପ୍ରତିକୂଳରେ ଠିଆ ହୋଇ ଇସ୍ରାଏଲକୁ ଗଣନା କରିବା ପାଇଁ ଦାଉଦଙ୍କୁ ପ୍ରବର୍ତ୍ତାଇଲା। ତହିଁରେ ଦାଉଦ ଜୟାବକୁ ଓ ଲୋକମାନଙ୍କ ଅଧିପତିମାନଙ୍କୁ କହିଲେ, ଯାଅ ବେର୍ସେବାଠାରୁ ଦାନ ପର୍ଯ୍ୟନ୍ତ ଇସ୍ରାଏଲକୁ ଗଣନା କରି ମୋ ନିକଟକୁ ସମ୍ବାଦ ଆଣ, ତହିଁରେ ମୁଁ ସେମାନଙ୍କର ସଂଖ୍ୟା ଜାଣିବି। ଏଥିରେ ଜୟାବ କହିଲା, ଏବେ ଯେତେ ଅଛନ୍ତି ସଦାପ୍ରଭୁ ତହିଁର ଶତଗୁଣ ଅଧିକ ଆପଣା ଲୋକଙ୍କୁ ବୃଦ୍ଧି କରନ୍ତୁ, ମାତ୍ର ହେ ମୋ ପ୍ରଭୁ ମହାରାଜ, ସେ ସମସ୍ତେ କ'ଣ ମୋ ପ୍ରଭୁଙ୍କର ଦାସ ନୁହନ୍ତି? କାହିଁକି ମୋ ପ୍ରଭୁ ଏହା କରିବାକୁ ଚାହୁଁଅଛନ୍ତି? କାହିଁକି ସେ ଇସ୍ରାଏଲର ଅପରାଧର କାରଣ ହେବେ? ତଥାପି ଜୟା ପ୍ରତି ରାଜାଙ୍କର ବାକ୍ୟ ପ୍ରବଳ ହେଲା। ଏହେତୁ ଜୟା ପ୍ରସ୍ଥାନ କରି ସମୁଦାୟ ଇସ୍ରାଏଲ ମଧ୍ୟରେ ଭ୍ରମଣ କରି ଜିରୁସାଲମରେ ଉପସ୍ଥିତ ହେଲା। ପୁଣି ଜୟାବ ଦାଉଦଙ୍କ ନିକଟରେ ଗଣିତ ଲୋକମାନଙ୍କର ସଂଖ୍ୟା ସମର୍ପଣ କଲା। ତହିଁରେ ସମସ୍ତ ଇସ୍ରାଏଲର 11,00,000 ଖଡ୍ଗଧାରୀ ଲୋକ ଓ ଜିହୁଦାର 4,70,000 ଖଡ୍ଗଧାରୀ ଲୋକ ଥିଲେ, ମାତ୍ର ସେ ସେମାନଙ୍କ ମଧ୍ୟରେ ଲେବି ଓ ବିନ୍ୟାମିନ ଲୋକମାନଙ୍କୁ ଗଣନା କଲା ନାହିଁ, କାରଣ ଜୟା ପ୍ରତି ରାଜାଙ୍କର ବାକ୍ୟ ଘୃଣାଯୋଗ୍ୟ ଥିଲା ଆଉ ପରମେଶ୍ୱର ଏହି କାର୍ଯ୍ୟରେ ଅସନ୍ତୁଷ୍ଟ ହେଲେ। ଏହେତୁ ସେ ଇସ୍ରାଏଲକୁ ଆଘାତ କଲେ। ତହୁ ଦାଉଦ ପରମେଶ୍ୱରଙ୍କୁ କହିଲେ, ଏହି କର୍ମ କରିବାରେ ମୁଁ ମହାପାପ କରିଅଛି, ମାତ୍ର ଏବେ ମୁଁ ବିନୟ କରୁଅଛି, ନିଜ ଦାସର ଅପରାଧ କ୍ଷମା କର, କାରଣ ମୁଁ ଅତି ମୂର୍ଖର କର୍ମ କରିଅଛି। ଏଥିରେ ସଦାପ୍ରଭୁ ଦାଉଦଙ୍କର ଦର୍ଶକ ଗାଦକୁ କହିଲେ, ଯାଅ ଦାଉଦକୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ତୁମ୍ଭ ଆଗରେ ତିନି କଥା ରଖୁଅଛୁ, ତହିଁ ମଧ୍ୟରୁ ଆପଣା ପାଇଁ ଗୋଟିଏ ମନୋନୀତ କର, ତାହାହିଁ ଆମ୍ଭେ ତୁମ୍ଭ ପ୍ରତି କରିବୁ। ତହିଁରେ ଗାଦ ଦାଉଦଙ୍କ ନିକଟକୁ ଆସି ତାଙ୍କୁ କହିଲା, ସଦାପ୍ରଭୁ ଏହି କଥା କହନ୍ତି, ଯାହା ତୁମ୍ଭର ଇଚ୍ଛା ତାହା ଗ୍ରହଣ କର। ତିନି ବର୍ଷ ଦୁର୍ଭିକ୍ଷ ହେବ, ଅବା ତୁମ୍ଭେ ଆପଣ ବିପକ୍ଷମାନଙ୍କ ସମ୍ମୁଖରେ ତିନି ମାସ ପର୍ଯ୍ୟନ୍ତ କ୍ଷୀଣ ହୁଅନ୍ତେ, ତୁମ୍ଭ ଶତ୍ରୁମାନଙ୍କ ଖଡ଼ଗ ତୁମ୍ଭକୁ ଧରିବ, କିମ୍ବା ତିନି ଦିନ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଖଡ଼ଗ ଭ୍ରମଣ କରିବ, ଅର୍ଥାତ୍ ଦେଶରେ ମହାମାରୀ ହେବ ଓ ଇସ୍ରାଏଲ୍ର ସମସ୍ତ ଅଞ୍ଚଳରେ ସଦାପ୍ରଭୁଙ୍କ ଦୂତ ବିନାଶ କରିବ। ମୋ ପ୍ରେରଣକର୍ତ୍ତାଙ୍କୁ ମୁଁ କି ଉତ୍ତର ଦେବି ତାହା ଏବେ ବିବେଚନା କର। ତହିଁରେ ଦାଉଦ ଗାଦକୁ କହିଲେ, ମୁଁ ବଡ଼ ଅକଳରେ ପଡ଼ିଲି, ମୁଁ ସଦାପ୍ରଭୁଙ୍କ ହସ୍ତରେ ପଡ଼େ, କାରଣ ତାହାଙ୍କର ଦୟା ଅତି ପ୍ରଚୁର, ମାତ୍ର ମୁଁ ମନୁଷ୍ୟ ହସ୍ତରେ ନ ପଡ଼େ। ତେଣୁ ସଦାପ୍ରଭୁ ଇସ୍ରାଏଲ୍ ଉପରେ ମହାମାରୀ ପଠାଇଲେ, ତହିଁରେ ଇସ୍ରାଏଲ୍ ମଧ୍ୟରୁ 70,000 ଲୋକ ମାରା ପଡ଼ିଲେ। ଏଉତାରେ ପରମେଶ୍ୱର ଜେରୁସାଲେମ ବିନାଶ କରିବା ପାଇଁ ସେଠାକୁ ଦୂତ ପଠାଇଲେ, ଆଉ ସେ ବିନାଶ କରିବାକୁ ଉଦ୍ୟତ ହେବା ସମୟରେ ସଦାପ୍ରଭୁ ଦୃଷ୍ଟିପାତ କଲେ ଓ ସେହି ବିପଦ ସକାଶୁ ଦୁଃଖିତ ହୋଇ ସେହି ବିନାଶକ ଦୂତକୁ କହିଲେ, ଯଥେଷ୍ଟ ହେଲା, ଏବେ ତୁମ୍ଭ ହସ୍ତ ସଙ୍କୁଚିତ କର। ତେବେ ସଦାପ୍ରଭୁଙ୍କ ସେହି ଦୂତ ଜିବୁସୀୟ ଅରଣନର ଶସ୍ୟମର୍ଦ୍ଧନ ସ୍ଥାନ ନିକଟରେ ଠିଆ ହେଲା, ଆଉ ଦାଉଦ ଅନାଇ ସଦାପ୍ରଭୁଙ୍କ ଦୂତକୁ ପୃଥିବୀ ଓ ଆକାଶ ମଧ୍ୟରେ ଠିଆ ହୋଇ ଆପଣା ହସ୍ତରେ ନିଷ୍କୋଷ ଖଡ଼ଗ ଜେରୁସାଲେମ ଉପରେ ପ୍ରସାରିତ କରିଥିବାର ଦେଖିଲେ। ସେତେବେଳେ ଅଖାବସ୍ତ୍ର ପରିହିତ ଦାଉଦ ଓ ପ୍ରାଚୀନମାନେ ମୁହଁ ମାଡ଼ି ପଡ଼ିଲେ। ପୁଣି ଦାଉଦ ପରମେଶ୍ୱରଙ୍କୁ କହିଲେ, ଲୋକ ଗଣନା କରିବାକୁ ଯେ ଆଜ୍ଞା ଦେଲା ସେ କ'ଣ ମୁଁ ନୁହେଁ? ମୁଁ ସିନା ପାପ କରିଅଛି ଓ ଅତି ଦୁଷ୍କର୍ମ କରିଅଛି, ମାତ୍ର ଏହି ମେଷଗଣ କ'ଣ କଲେ? ବିନୟ କରିଅଛି, ହେ ସଦାପ୍ରଭୁ ଆମ୍ଭ ପରମେଶ୍ୱର, ତୁମ୍ଭ ହସ୍ତ ମୋ ପ୍ରତିକୂଳରେ ଓ ମୋ ପିତୃଗୃହ ପ୍ରତିକୂଳରେ ହେଉ, ମାତ୍ର ତୁମ୍ଭର ଲୋକମାନଙ୍କୁ ପ୍ରହାର କରିବା ପାଇଁ ସେମାନଙ୍କ ପ୍ରତିକୂଳରେ ନ ହେଉ। ସେତେବେଳେ ସଦାପ୍ରଭୁଙ୍କ ଦୂତ ଦାଉଦଙ୍କୁ କହିବା ପାଇଁ ଗାଦକୁ ଆଜ୍ଞା କଲେ ଯେ ଦାଉଦ ଯାଇ ଜିବୁସୀୟ ଅରଣନର ଶସ୍ୟମର୍ଦ୍ଦନ ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦୀ ସ୍ଥାପନ କରୁ। ତେଣୁ ସଦାପ୍ରଭୁଙ୍କ ନାମରେ କଥିତ ଗାଦର ବାକ୍ୟାନୁସାରେ ଦାଉଦ ଗଲେ। ସେତେବେଳେ ଅରଣନ ଗହମ ମଳୁଥିଲା, ପୁଣି ସେ ମୁଖ ଫେରାଇ ଦୂତଙ୍କୁ ଦେଖିଲା, ତେଣୁ ତାହାର ସଙ୍ଗେ ଥିବା ଚାରିପୁତ୍ର ଲୁଚିଲେ, ଆଉ ଦାଉଦ ଅରଣନ ନିକଟକୁ ଆସୁଆସୁ ଅରଣନ ଅନାଇ ଦାଉଦଙ୍କୁ ଦେଖନ୍ତେ ଶସ୍ୟମର୍ଦ୍ଦନ ସ୍ଥାନରୁ ବାହାରି ଆସି ଦାଉଦଙ୍କ ନିକଟରେ ମୁହଁ ମାଡ଼ି ଭୂମିଷ୍ଠ ପ୍ରଣାମ କଲା। ତେବେ ଦାଉଦ ଅରଣନଙ୍କୁ କହିଲେ, ମୋତେ ଏହି ଶସ୍ୟମର୍ଦ୍ଦନ ସ୍ଥାନ ଦିଅ, ମୁଁ ତହିଁରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦୀ ନିର୍ମାଣ କରିବି, ସମ୍ପୂର୍ଣ୍ଣ ମୂଲ୍ୟ ନେଇ ତାହା ମୋତେ ଦିଅ, ତହିଁରେ ଲୋକମାନଙ୍କ ମଧ୍ୟରୁ ମହାମାରୀ ନିବୃତ ହେବ। ତେଣୁ ଅରଣନ ଦାଉଦଙ୍କୁ କହିଲା, ନେଉନ୍ତୁ ଓ ମୋ ପ୍ରଭୁ ମହାରାଜଙ୍କୁ ଯାହା ଭଲ ଦିଶେ ତାହା କରନ୍ତୁ, ଦେଖନ୍ତୁ ମୁଁ ହୋମବଳୀ ନିମନ୍ତେ ଏହି ବୃଷ ସବୁ ଓ କାଷ୍ଠ ନିମନ୍ତେ ଏହି ମର୍ଦ୍ଦନ ଯନ୍ତ୍ର ଓ ଭକ୍ତ ନୈବେଦ୍ୟ ନିମନ୍ତେ ଏହି ଗହମ ଦେଉଅଛି, ମୁଁ ସବୁ ଦେଉଅଛି। ଏଥିରେ ଦାଉଦ ରାଜା ଅରଣନକୁ କହିଲେ, ନା, ମାତ୍ର ମୁଁ ଅବଶ୍ୟ ପୂର୍ଣ୍ଣ ମୂଲ୍ୟ ଦେଇ ତାହା କିଣିବି, କାରଣ ଯାହା ତୁମ୍ଭର ତାହା ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନେବି ନାହିଁ, କିମ୍ବା ବିନା ମୂଲ୍ୟରେ ହୋମବଳି ଉତ୍ସର୍ଗ କରିବି ନାହିଁ। ତେଣୁ ଦାଉଦ ସେହି ସ୍ଥାନ ନିମନ୍ତେ 600 ଶେକଲ ସୁନା ତୌଲ କରି ଅରଣନକୁ ଦେଲେ। ପୁଣି ଦାଉଦ ସେ ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦୀ ନିର୍ମାଣ କରି ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ, ଆଉ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ତହିଁରେ ସେ ହୋମବଳିର ବେଦୀ ଉପରେ ଅଗ୍ନି ଦ୍ୱାରା ଆକାଶରୁ ତାଙ୍କୁ ଉତ୍ତର ଦେଲେ। ପୁଣି ସଦାପ୍ରଭୁ ଦୂତଙ୍କୁ ଆଜ୍ଞା କଲେ, ତହିଁରେ ସେ ଆପଣା ଖଡ଼ଗ ପୁନର୍ବାର ତହିଁର କୋଷରେ ରଖିଲା। ସେତେବେଳେ ସଦାପ୍ରଭୁ ଜିବୁସୀୟ ଅରଣନର ଶସ୍ୟମର୍ଦ୍ଦନ ସ୍ଥାନରେ ଉତ୍ତର ଦେବାର ଦେଖି ଦାଉଦ ସେହି ସ୍ଥାନରେ ବଳିଦାନ କଲେ, କାରଣ ପ୍ରାନ୍ତରରେ ମୋସା ନିର୍ମିତ ସଦାପ୍ରଭୁଙ୍କ ଆବାସ ଓ ହୋମବଳିର ବେଦୀ ସେ ସମୟରେ ଗିବିଅନସ୍ଥ ଉଚ୍ଚସ୍ଥଳୀରେ ଥିଲା। ମାତ୍ର ଦାଉଦ ପରମେଶ୍ୱରଙ୍କୁ ପଚାରିବା ପାଇଁ ତହିଁ ସମ୍ମୁଖକୁ ଯାଇପାରିଲେ ନାହିଁ, କାରଣ ସେ ସଦାପ୍ରଭୁଙ୍କ ଦୂତର ଖଡ଼ଗ ସକାଶୁ ଭୀତ ହୋଇଥିଲେ। ପ୍ରଥମ ବଂଶାବଳୀ ଅଧ୍ୟାୟ 22। ସେତେବେଳେ ଦାଉଦ କହିଲେ, ଏହି ଗୃହ ସଦାପ୍ରଭୁ ପରମେଶ୍ୱରଙ୍କର ଓ ଏହି ହୋମବଳିର ବେଦୀ ଇସ୍ରାଏଲ୍ର। ଅନନ୍ତର ଦାଉଦ ଇସ୍ରାଏଲ୍ ଦେଶସ୍ଥ ବିଦେଶୀମାନଙ୍କୁ ଏକତ୍ର କରିବାକୁ ଆଜ୍ଞା ଦେଲେ। ପୁଣି ପରମେଶ୍ୱରଙ୍କ ଗୃହ ନିର୍ମାଣ କରିବା ପାଇଁ ଖୋଦିତ ପ୍ରସ୍ତର ପ୍ରସ୍ତୁତ କରିବାକୁ ରାଜମିସ୍ତ୍ରୀମାନଙ୍କୁ ନିଯୁକ୍ତ କଲେ। ଆଉ ଦାଉଦ ଦ୍ୱାର କବାଟର କଣ୍ଟା ନିମନ୍ତେ ଓ କବ୍ଜା ନିମନ୍ତେ ବିସ୍ତର ଲୁହା ଓ ଅପରିମିତ ବିସ୍ତର ପିତ୍ତଳ ପ୍ରସ୍ତୁତ କଲେ, ଆଉ ଅସଂଖ୍ୟ ଏରସ୍ କାଷ୍ଠ ପ୍ରସ୍ତୁତ କଲେ, କାରଣ ସିଦୋନୀୟ ଓ ସୋରିୟ ଲୋକମାନେ ଦାଉଦଙ୍କ ନିକଟକୁ ବିସ୍ତର ଏରସ୍ କାଷ୍ଠ ଆଣିଲେ। ଆଉ ଦାଉଦ କହିଲେ, ମୋ ପୁତ୍ର ସଲୋମନ ଅଳ୍ପ ବୟସ୍କ ଓ କୋମଳ, ପୁଣି ସଦାପ୍ରଭୁଙ୍କ ନିମନ୍ତେ ଯେଉଁ ଗୃହ ନିର୍ମାଣ କରାଯିବ ତାହା କୀର୍ତ୍ତି ଓ ଗୌରବ ହେତୁରୁ ସମଗ୍ର ଦେଶରେ ଅତିଶୟ ପ୍ରତାପାନ୍ୱିତ୍ୟ ହେବ, ଏହେତୁ ମୁଁ ତହିଁ ପାଇଁ ଆୟୋଜନ କରିବି। ଏହିପରି ଦାଉଦ ଆପଣା ମୃତ୍ୟୁ ପୂର୍ବେ ବିସ୍ତର ରୂପେ ଆୟୋଜନ କଲେ। ଅନନ୍ତର ଦାଉଦ ଆପଣା ପୁତ୍ର ସଲୋମନଙ୍କୁ ଡକାଇ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ନିମନ୍ତେ ଗୃହ ନିର୍ମାଣ କରିବାକୁ ଆଜ୍ଞା ଦେଲେ। ଆଉ ଦାଉଦ ଆପଣା ପୁତ୍ର ସଲୋମନଙ୍କୁ କହିଲେ, ସଦାପ୍ରଭୁ ଆମ୍ଭ ପରମେଶ୍ୱରଙ୍କ ନାମ ଉଦ୍ଦେଶ୍ୟରେ ଗୋଟିଏ ଗୃହ ନିର୍ମାଣ କରିବା ମୋର ମନସ୍ଥ ଥିଲା, ମାତ୍ର ସଦାପ୍ରଭୁଙ୍କର ଏହି ବାକ୍ୟ ମୋ ନିକଟରେ ଉପସ୍ଥିତ ହେଲା, ତୁମ୍ଭେ ବିସ୍ତର ରକ୍ତପାତ ଓ ବଡ଼ ବଡ଼ ଯୁଦ୍ଧ କରିଅଛ, ତୁମ୍ଭେ ଆମ୍ଭ ନାମ ଉଦ୍ଦେଶ୍ୟରେ ଗୃହ ନିର୍ମାଣ କରିବ ନାହିଁ, କାରଣ ତୁମ୍ଭେ ଆମ୍ଭ ସାକ୍ଷାତରେ ଭୂମିରେ ବିସ୍ତର ରକ୍ତପାତ କରିଅଛ। ଦେଖ, ତୁମ୍ଭର ଏକ ପୁତ୍ର ଜାତ ହେବ, ସେ ବିଶ୍ରାମପ୍ରାପ୍ତ ମନୁଷ୍ୟ ହେବ, ପୁଣି ଆମ୍ଭେ ତାହାର ଚତୁର୍ଦ୍ଦିଗସ୍ତ ସମସ୍ତ ଶତ୍ରୁଠାରୁ ତାହାକୁ ବିଶ୍ରାମ ଦେବା, କାରଣ ତାହାର ନାମ ସଲୋମନ ହେବ ଓ ଆମ୍ଭେ ତାହାର ସମୟରେ ଇସ୍ରାଏଲକୁ ଶାନ୍ତି ଓ ନିର୍ବିଘ୍ନତା ଦେବା। ସେ ଆମ୍ଭ ନାମ ପାଇଁ ଗୃହ ନିର୍ମାଣ କରିବ, ସେ ଆମ୍ଭର ପୁତ୍ର ହେବ ଓ ଆମ୍ଭେ ତାହାର ପିତା ହେବା, ପୁଣି ଆମ୍ଭେ ଇସ୍ରାଏଲ ଉପରେ ତାହାର ରାଜସିଂହାସନ ଅନନ୍ତ କାଳ ସ୍ଥାପନ କରିବା। ଏବେ ହେ ମୋର ପୁତ୍ର, ସଦାପ୍ରଭୁ ତୁମର ସହବର୍ତ୍ତୀ ହେଉନ୍ତୁ, ତୁମ୍ଭେ କୃତକାର୍ଯ୍ୟ ହୁଅ ଓ ତୁମ୍ଭ ବିଷୟରେ ଉକ୍ତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ବାକ୍ୟାନୁସାରେ ତାହାଙ୍କର ଗୃହ ନିର୍ମାଣ କର। କେବଳ ସଦାପ୍ରଭୁ ତୁମ୍ଭକୁ ବୁଦ୍ଧି ଓ ବିବେଚନା ଦେଉନ୍ତୁ ଓ ଇସ୍ରାଏଲ ଉପରେ ତୁମ୍ଭକୁ ନିଯୁକ୍ତ କରନ୍ତୁ, ତାହେଲେ ତୁମ୍ଭେ ସଦାପ୍ରଭୁ ତୁମ ପରମେଶ୍ୱରଙ୍କ ବ୍ୟବସ୍ଥା ପାଳନ କରିପାରିବ। ସଦାପ୍ରଭୁ ଇସ୍ରାଏଲ ନିମନ୍ତେ ମୋଷାଙ୍କୁ ଯେ ଯେ ବିଧି ଓ ଶାସନ ଦେଇଅଛନ୍ତି, ସେସବୁ ଯେବେ ତୁମ୍ଭେ ପାଳିବାକୁ ମନୋଯୋଗ କରିବ, ତେବେ ତୁମ୍ଭେ କୃତକାର୍ଯ୍ୟ ହେବ, ବଳବାନ ଓ ସାହସିକ ହୁଅ, ଭୀତ କି ନିରାଶ ନ ହୁଅ। ଆଉ ଦେଖ, ମୁଁ ଆପଣା କଷ୍ଟରେ ସଦାପ୍ରଭୁଙ୍କ ଗୃହ ନିମନ୍ତେ 1,00,000 ତାଳନ୍ତ ସୁନା ଓ 10,00,000 ତାଳନ୍ତ ରୂପା ଆଉ ଅପରିମିତ ବିସ୍ତର ପିତ୍ତଳ ଓ ଲୁହା ଆୟୋଜନ କରିଅଛି, ମଧ୍ୟ କଡ଼ି ଓ ପ୍ରସ୍ତର ପ୍ରସ୍ତୁତ କରିଅଛି, ତୁମ୍ଭେ ସେଥିରେ ଆହୁରି ଯୋଗ କରିବ, ଆହୁରି ତୁମ୍ଭ ନିକଟରେ ଅନେକ ଶିଳ୍ପକାର ଓ ପଥର କଟାଳୀ, ପୁଣି ପଥର ଓ କାଷ୍ଠର କର୍ମକାର ଓ ସର୍ବପ୍ରକାର କର୍ମରେ ବହୁତ ନିପୁଣ ଲୋକ ଅଛନ୍ତି, ସୁନା ରୂପା ଓ ପିତ୍ତଳ ଓ ଲୁହାର କିଛି ସଂଖ୍ୟା ନାହିଁ। ଉଠ, କର୍ମ କର ଓ ସଦାପ୍ରଭୁ ତୁମ୍ଭର ସହବର୍ତ୍ତୀ ହୁଅନ୍ତୁ। ମଧ୍ୟ ଦାଉଦ ଇସ୍ରାଏଲର ସମସ୍ତ ଅଧିପତିଙ୍କୁ ଆପଣା ପୁତ୍ର ସଲୋମନଙ୍କର ସାହାଯ୍ୟ କରିବାକୁ ଆଜ୍ଞା ଦେଇ କହିଲେ, ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱର କ'ଣ ତୁମମାନଙ୍କର ସହବର୍ତ୍ତୀ ନୁହନ୍ତି? ଓ ସେ କ'ଣ ସବୁଆଡ଼େ ତୁମମାନଙ୍କୁ ବିଶ୍ରାମ ଦେଇନାହାନ୍ତି? ସେ ଦେଶନିବାସୀମାନଙ୍କୁ ମୋ ହସ୍ତରେ ସମର୍ପଣ କରିଅଛନ୍ତି, ଆଉ ସଦାପ୍ରଭୁଙ୍କ ଓ ତାହାଙ୍କ ଲୋକମାନଙ୍କ ସମ୍ମୁଖରେ ଦେଶ ବସିଭୂତ ରହିଅଛି। ଏଣୁ ଏବେ ତୁମେମାନେ ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱରଙ୍କର ଅନ୍ୱେଷଣ କରିବା ପାଇଁ ଆପଣ ଆପଣା ଅନ୍ତଃକରଣ ଓ ପ୍ରାଣ ନିବେଶ କର। ଆଉ ଉଠ, ସଦାପ୍ରଭୁଙ୍କ ନାମ ଉଦ୍ଦେଶ୍ୟରେ ଯେଉଁ ଗୃହ ନିର୍ମିତ ହେବ ସେଠାକୁ ସଦାପ୍ରଭୁଙ୍କ ନିୟମ ସିନ୍ଧୁକ ଓ ପରମେଶ୍ୱରଙ୍କ ପବିତ୍ର ପାତ୍ର ସକଳ ଆଣିବା ପାଇଁ ସଦାପ୍ରଭୁ ପରମେଶ୍ୱରଙ୍କର ଆବାସ ନିର୍ମାଣ କର। ପ୍ରଥମ ବଂଶାବଳୀ ଅଧ୍ୟାୟ 23। ଅନନ୍ତର ଦାଉଦ ବୃଦ୍ଧ ଓ ପୂର୍ଣ୍ଣାୟୁ ହେଲେ, ଓ ସେ ଆପଣା ପୁତ୍ର ସଲୋମନଙ୍କୁ ଇସ୍ରାଏଲ ଉପରେ ରାଜା କଲେ। ଆଉ ସେ ଇସ୍ରାଏଲର ସମସ୍ତ ଅଧିପତିଙ୍କୁ ଓ ଯାଜକମାନଙ୍କୁ ଓ ଲେବୀୟମାନଙ୍କୁ ଏକତ୍ର କଲେ, ତହୁଁ 30 ବର୍ଷ ଓ ତହିଁରୁ ଉର୍ଦ୍ଧ ବୟସ୍କ ଲେବୀୟମାନେ ଗଣିତ ହେଲେ। ତହିଁରେ ପ୍ରତ୍ୟେକ ପୁରୁଷର ମସ୍ତକ ଗଣତିରେ ସେମାନେ 38,000 ହେଲେ। ସେମାନଙ୍କ ମଧ୍ୟରୁ 24,000 ଲୋକ ସଦାପ୍ରଭୁଙ୍କ ଗୃହର କାର୍ଯ୍ୟ ଚଳାଇବା ପାଇଁ ନିଯୁକ୍ତ ଥିଲେ, ଆଉ 6,000 ଲୋକ କାର୍ଯ୍ୟଶାସକ ଓ ବିଚାରକର୍ତ୍ତା ଥିଲେ, ଆଉ 4,000 ଲୋକ ଦ୍ୱାରପାଳ ଥିଲେ। ଆଉ ପ୍ରଶଂସାର୍ଥେ ମୁଁ ଯେଉଁ ବାଦ୍ୟଯନ୍ତ୍ର ସବୁ ନିର୍ମାଣ କଲି ବୋଲି ଦାଉଦ କହିଲେ, ତଦ୍ୱାରା 4,000 ଲୋକ ସଦାପ୍ରଭୁଙ୍କର ପ୍ରଶଂସା କଲେ। ପୁଣି ଦାଉଦ ସେମାନଙ୍କୁ ଲେବିର ପୁତ୍ରମାନଙ୍କ ବଂଶ ଅନୁସାରେ ନାନା ପାଳିରେ ବିଭକ୍ତ କଲେ, ଗେର୍ସୋନ, କହାତ ଓ ମରରୀ। ଗେର୍ସୋନୀୟମାନଙ୍କ ମଧ୍ୟରୁ ଲାଦନ ଓ ସିମି, ଲାଦନର ପୁତ୍ର ପ୍ରଧାନ ଜିହିଏଲ, ତାହା ଉତ୍ତାରେ ସେଥମ ଓ ଜୋଏଲ 3 ଜଣ, ସିମିର ପୁତ୍ର ସଲୋମିତ ଓ ହସିଏଲ ଓ ହାରଣ 3 ଜଣ, ଏମାନେ ଲାଦନର ପିତୃବଂଶ ପ୍ରଧାନ ଥିଲେ। ପୁଣି ସିମିର ପୁତ୍ର ଜହତ ଓ ଶିଶ ଓ ଜିଉସ୍ ଓ ବରିୟ ଏହି ଚାରିଜଣ ସିମିର ପୁତ୍ର। ଜହତ ପ୍ରଧାନ ଦ୍ୱିତୀୟ ଶିଷ୍ୟ ମାତ୍ର ଜିଉସ୍ ଓ ବରିୟର ଅନେକ ପୁତ୍ର ନଥିଲେ, ଏହେତୁ ସେମାନେ ଏକତ୍ର ଗଣିତ ହୋଇ ଏକ ପିତୃବଂଶ ହେଲେ। କହାତ୍ର ପୁତ୍ର ଅମ୍ରାମ, ଜିସର, ହିବ୍ରୋନ ଓ ଉସିଏଲ ଚାରିଜଣ। ଅମ୍ରାମର ପୁତ୍ର ହାରଣ ଓ ମୋସା। ପୁଣି ହାରଣ ଯେପରି ମହାପବିତ୍ର ବସ୍ତୁ ପବିତ୍ର କରିବ, ଏଥିପାଇଁ ଯୁଗାନୁକ୍ରମେ ସଦାପ୍ରଭୁଙ୍କ ସମ୍ମୁଖରେ ଧୂପ ଦାହ, ତାହାଙ୍କର ପରିଚର୍ଯ୍ୟା ଓ ତାହାଙ୍କ ନାମରେ ଆଶୀର୍ବାଦ କରଣାର୍ଥେ ସେ ଓ ତାହାର ପୁତ୍ରମାନେ ଯୁଗାନୁକ୍ରମେ ପୃଥକ କରାଗଲେ। ମାତ୍ର ପରମେଶ୍ୱରଙ୍କ ଲୋକ ମୋସାଙ୍କର ପୁତ୍ରମାନେ ଲେବି ବଂଶ ମଧ୍ୟରେ ଉଲ୍ଲିଖିତ ହେଲେ। ମୋସାଙ୍କର ପୁତ୍ର ଗେର୍ସମ ଓ ଇଲିଏସର। ଗେର୍ସମର ସନ୍ତାନମାନଙ୍କ ମଧ୍ୟରେ ସବୁଏଲ ପ୍ରଧାନ, ଆଉ ଇଲିଏସରର ସନ୍ତାନମାନଙ୍କ ମଧ୍ୟରେ ରହବିୟ ପ୍ରଧାନ। ଏହି ଇଲିଏସରର ଆଉ ପୁତ୍ର ନଥିଲେ, ମାତ୍ର ରହବିୟର ବହୁ ସଂଖ୍ୟକ ସନ୍ତାନ ଥିଲେ। ଜିସରର ପୁତ୍ରମାନଙ୍କ ମଧ୍ୟରେ ସଲମିତ ପ୍ରଧାନ ଥିଲା। ହିବ୍ରଣର ପୁତ୍ରମାନଙ୍କ ମଧ୍ୟରେ ପ୍ରଥମ ଜିରିୟ, ଦ୍ୱିତୀୟ ଅମରିୟ, ତୃତୀୟ ଜହସିଏଲ, ଚତୁର୍ଥ ଜିକ୍ମିୟାମ। ଉସିଏଲର ପୁତ୍ରମାନଙ୍କ ମଧ୍ୟରେ ପ୍ରଥମ ମିଖା, ଦ୍ୱିତୀୟ ଜିସିୟ। ମରାରୀର ପୁତ୍ର ମହଲି ଓ ମୁସି। ମହଲିର ପୁତ୍ର ଇଲିଆସର ଓ କିସ୍। ଇଲିଆସର ମଲା, ତାହାର ପୁତ୍ର ନଥିଲେ, କେବଳ କେତୋଟି କନ୍ୟା ଥିଲେ। ପୁଣି ସେମାନଙ୍କ ଜ୍ଞାତି କିସ୍ର ପୁତ୍ରମାନେ ସେମାନଙ୍କୁ ବିବାହ କଲେ। ମୁସିର ପୁତ୍ର ମହଲି, ଏଦର ଓ ଜିରେମୋତ ତିନି ଜଣ। ଏମାନେ ଆପଣାପଣା ପିତୃବଂଶାନୁସାରେ ଲେବିର ସନ୍ତାନ। ପୁଣି କୋଡ଼ିଏ ବର୍ଷ ଓ ତହିଁରୁ ଉର୍ଦ୍ଧ୍ୱ ବୟସ୍କ ଯେଉଁମାନେ ଆପଣାପଣା ନାମ ଓ ମସ୍ତକାନୁସାରେ ଗଣିତ ହୋଇ ସଦାପ୍ରଭୁଙ୍କ ଗୃହର ସେବା କାର୍ଯ୍ୟ କଲେ, ସେମାନଙ୍କ ପିତୃବଂଶର ପ୍ରଧାନ ଥିଲେ। କାରଣ ଦାଉଦ କହିଲେ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଆପଣା ଲୋକମାନଙ୍କୁ ବିଶ୍ରାମ ଦେଇଅଛନ୍ତି ଓ ସେ ଯୁଗାନୁକ୍ରମେ ଜେରୁସାଲେମରେ ବସତି କରନ୍ତି। ଆହୁରି ମଧ୍ୟ ଲେବିୟମାନଙ୍କୁ ଆବାସ ଓ ତହିଁର ସେବାର୍ଥକ ପାତ୍ର ସବୁ ବହିବାର ଆଉ ପ୍ରୟୋଜନ ହେବ ନାହିଁ, କାରଣ ଦାଉଦଙ୍କର ଶେଷ ବାକ୍ୟାନୁସାରେ ଲେବି ସନ୍ତାନମାନଙ୍କ ମଧ୍ୟରେ କୋଡ଼ିଏ ବର୍ଷ ଓ ତହିଁରୁ ଉର୍ଦ୍ଧ୍ୱ ବୟସ୍କ ଲୋକ ଗଣିତ ହେଲେ। କାରଣ ସଦାପ୍ରଭୁଙ୍କ ଗୃହର ସେବାର୍ଥେ ପ୍ରାଙ୍ଗଣରେ ଓ କୋଠରୀରେ ଓ ପରମେଶ୍ୱରଙ୍କ ଗୃହର ସେବା କାର୍ଯ୍ୟାର୍ଥକ ସମସ୍ତ ପବିତ୍ର ବସ୍ତୁ ସୂଚି କରିବାରେ ହାରଣ ସନ୍ତାନମାନଙ୍କ ସେବା କରିବାର ଲେବିୟମାନଙ୍କର କାର୍ଯ୍ୟ ଥିଲା। ଆହୁରି ଦର୍ଶନୀୟ ରୋଟିର ଓ ତାଡ଼ିଶୂନ୍ୟ ସରୁ ଚକୁଳି ଅବା ପଲମରେ ଭଜା କି ରନ୍ଧା ଭକ୍ଷ୍ୟ ନୈବେଦ୍ୟ ପାଇଁ ସରୁ ମଇଦାର ଓ ସର୍ବପ୍ରକାର ପରିମାଣ ଓ ତୌଲର କାର୍ଯ୍ୟ। ପୁଣି ପ୍ରତି ପ୍ରଭାତରେ ଓ ସନ୍ଧ୍ୟାରେ ସଦାପ୍ରଭୁଙ୍କର ଧନ୍ୟବାଦ ଓ ପ୍ରଶଂସା କରିବା ପାଇଁ ଠିଆ ହେବାର, ଆଉ ନିତ୍ୟ ସଦାପ୍ରଭୁଙ୍କ ସମ୍ମୁଖରେ ବିଶ୍ରାମବାରରେ ଓ ଅମାବାସ୍ୟାରେ ଓ ନିରୂପିତ ପର୍ବ ସବୁରେ ସେ ସମ୍ବନ୍ଧୀୟ ବିଧିମତେ ସଂଖ୍ୟାନୁସାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମସ୍ତ ହୋମବଳି ଉତ୍ସର୍ଗ କରିବାର ସେମାନଙ୍କର କାର୍ଯ୍ୟ ଥିଲା। ଏହେତୁ ସେମାନେ ସମାଗମ ତମ୍ବୁର ରକ୍ଷଣୀୟ ଓ ପବିତ୍ର ସ୍ଥାନର ରକ୍ଷଣୀୟ ଓ ସଦାପ୍ରଭୁଙ୍କ ଗୃହର ସେବାକର୍ମ ନିମନ୍ତେ ଆପଣମାନଙ୍କ ଭ୍ରାତା ହାରଣ ସନ୍ତାନଗଣର ରକ୍ଷଣୀୟ ରକ୍ଷା କରିବେ। ପ୍ରଥମ ବଂଶାବଳୀ ଅଧ୍ୟାୟ ଚବିଶ, ହାରଣ ସନ୍ତାନଗଣର ପାଳିର ବୃତ୍ତାନ୍ତ। ହାରଣଙ୍କର ପୁତ୍ର ନାଦବ ଓ ଅବିହୁ ଓ ଇଲିଆସର ଓ ଇଥାମର। ମାତ୍ର ନାଦବ ଓ ଅବିହୁ ଆପଣମାନଙ୍କ ପିତାଙ୍କ ଆଗେ ମଲେ ଓ ସେମାନଙ୍କର ସନ୍ତାନ ନଥିଲା, ଏହେତୁ ଇଲିଆସର ଓ ଇଥାମର ଯାଜକର କାର୍ଯ୍ୟ କଲେ। ଆଉ ଦାଉଦ ଓ ଇଲିଆସରର ସନ୍ତାନ ସାଦକ ଓ ଇଥାମରର ସନ୍ତାନ ଅହିମେଲକ ଯାଜକମାନଙ୍କୁ ସେମାନଙ୍କ ଶ୍ରେଣୀ ଅନୁସାରେ ସେବାକର୍ମରେ ବିଭକ୍ତ କଲେ। ପୁଣି ଇଥାମରର ସନ୍ତାନଗଣ ଅପେକ୍ଷା ଇଲିଆସରର ସନ୍ତାନଗଣ ମଧ୍ୟରେ ଅନେକ ପ୍ରଧାନ ପୁରୁଷ ଥିଲେ, ସେମାନେ ଏହି ରୂପେ ବିଭକ୍ତ ହେଲେ, ଯଥା ଇଲିଆସର ସନ୍ତାନଗଣ ମଧ୍ୟରେ ଷୋହଳ ଜଣ ପିତୃବଂଶ ପ୍ରଧାନ ଥିଲେ, ଆଉ ଇଥାମରର ସନ୍ତାନଗଣ ମଧ୍ୟରେ ଆପଣାପଣା ପିତୃବଂଶାନୁସାରେ ଆଠ ଜଣ ଥିଲେ। ଏହି ରୂପେ ସେମାନେ ଅବଶେଷରେ ଗୁଲିବାଣ୍ଟ ଦ୍ୱାରା ବିଭକ୍ତ କରାଗଲେ, କାରଣ ଇଲିଆସର ଓ ଇଥାମର ଉଭୟର ସନ୍ତାନଗଣ ମଧ୍ୟରୁ ପବିତ୍ର ସ୍ଥାନର ଅଧିପତି ଓ ପରମେଶ୍ୱରଙ୍କ ଗୃହର ଅଧିପତି ହେଲେ। ପୁଣି ରାଜାଙ୍କର ଓ ଅଧିପତିମାନଙ୍କର ଓ ସାଦକ ଯାଜକର ଓ ଅବ୍ୟାଥର ପୁତ୍ର ଅହିମେଲକର ଓ ଯାଜକୀୟ ଓ ଲେବିୟ ପିତୃବଂଶ ପ୍ରଧାନମାନଙ୍କ ସାକ୍ଷାତରେ ଲେବି ବଂଶ ନଥନେଲର ପୁତ୍ର ସମୟ ଲେଖକ ସେମାନଙ୍କ ନାମ ଲେଖିଲା। ଇଲିଆସର ନିମନ୍ତେ ଏକ ପିତୃବଂଶ ଓ ଇଥାମ ନିମନ୍ତେ ଏକ ପିତୃବଂଶ ଗ୍ରହଣ କରାଗଲା। ପ୍ରଥମ ଗୁଲିବାଣ୍ଟ ଜିହଆରିଫ ପାଇଁ ଉଠିଲା, ଦ୍ୱିତୀୟ ଜିଦୟ ପାଇଁ, ତୃତୀୟ ହାରିମ ପାଇଁ, ଚତୁର୍ଥ ସିଓରିମ ପାଇଁ, ପଞ୍ଚମ ମଲ୍କିୟ ପାଇଁ, ଷଷ୍ଠ ମିୟାମିମ୍ ପାଇଁ, ସପ୍ତମ ହକ୍କୋସ୍ ପାଇଁ, ଅଷ୍ଟମ ଅବିଆ ପାଇଁ, ନବମ ଜେସିଓ ପାଇଁ, ଦଶମ ସଖନୀୟ ପାଇଁ, ଏକାଦଶ ଇଲିଆସିପ ପାଇଁ, ଦ୍ୱାଦଶ ଜାକିମ୍ ପାଇଁ, ତ୍ରୟୋଦଶ ହୁସ୍ ପାଇଁ, ଚତୁର୍ଦ୍ଦଶ ଜେସବା ପାଇଁ, ପଞ୍ଚଦଶ ବିଲଗା ପାଇଁ, ଷୋଡ଼ଶ ଇମେର ପାଇଁ, ସପ୍ତଦଶ ହେସିର ପାଇଁ, ଅଷ୍ଟାଦଶ ହିପ୍ପି ପାଇଁ, ଉନବିଂଶ ପଥାହିଓ ପାଇଁ, ବିଂଶ ଜିହିସ୍କେଲ ପାଇଁ, ଏକବିଂଶ ଜାକିନ ପାଇଁ, ଦ୍ୱାବିଂଶ ଗାମୁଲ ପାଇଁ, ତ୍ରୟୋବିଂଶ ଦଲାୟ ପାଇଁ, ଚତୁର୍ବିଂଶ ମାସିଓ ପାଇଁ ଉଠିଲା। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଆଜ୍ଞାନୁସାରେ ସେମାନଙ୍କ ପିତା ହାରଣଙ୍କ ଦ୍ୱାରା ସେମାନଙ୍କ ପାଇଁ ନିରୂପିତ ବିଧି ଅନୁଯାୟୀ ସଦାପ୍ରଭୁଙ୍କ ଗୃହରେ ଉପସ୍ଥିତ ହେବା ବିଷୟରେ ସେମାନଙ୍କ ସେବାକର୍ମ ନିମନ୍ତେ ଏହି ଶ୍ରେଣୀ ହେଲା। ଲେବିର ଅବଶିଷ୍ଟ ସନ୍ତାନମାନଙ୍କ କଥା, ଅମ୍ରାମର ସନ୍ତାନମାନଙ୍କ ମଧ୍ୟରେ ସୁଏଲ, ସୁଏଲର ସନ୍ତାନମାନଙ୍କ ମଧ୍ୟରେ ଜେହଦିଅ, ରହବିୟର କଥା, ରହବିୟ ସନ୍ତାନଗଣ ମଧ୍ୟରେ ଜିସିଅ ପ୍ରଧାନ, ଜିସହରିୟମାନଙ୍କ ମଧ୍ୟରେ ସଲମିତ, ସଲମିତ୍ର ପୁତ୍ରମାନଙ୍କ ମଧ୍ୟରେ ଜହତ, ହିବ୍ରନର ପୁତ୍ର ଜିରିୟ ପ୍ରଥମ, ଦ୍ୱିତୀୟ ଅମରିୟ, ତୃତୀୟ ଜହସିଏଲ, ଚତୁର୍ଥ ଜିକ୍ମିୟାମ, ଉସିଏଲର ପୁତ୍ର ମିଖା, ମିଖାର ପୁତ୍ରମାନଙ୍କ ମଧ୍ୟରେ ସାମିର, ମିଖାର ଭ୍ରାତା ଜିସିଅ, ଜିସିଅର ପୁତ୍ରମାନଙ୍କ ମଧ୍ୟରେ ଜିଖରିୟ, ମରାରୀର ପୁତ୍ର ମହଲି ଓ ମୁସି, ଜାସିର ପୁତ୍ର ବିନ, ମରାରୀର ସନ୍ତାନଗଣ ଜାସିଅର ପୁତ୍ର ବିନ ଓ ସୋହମ ଓ ସକୁର ଓ ଇବ୍ରି, ମହଲିର ପୁତ୍ର ଇଲିଆସର, ଏହାର ପୁତ୍ର ନଥିଲେ, କିସ୍ର କଥା, କିସ୍ର ପୁତ୍ର ଜିରହମେଲ, ପୁଣି ମୁସିର ପୁତ୍ର ମହଲି ଓ ଏଦର ଓ ଜିରେମୋତ, ଏମାନେ ଆପଣା ଆପଣା ପିତୃବଂଶ ଅନୁସାରେ ଲେବିର ସନ୍ତାନ। ଏମାନେ ହିଁ ଆପଣାମାନଙ୍କ ଭ୍ରାତା ହାରଣ ସନ୍ତାନଗଣ ତୁଲ୍ୟ ଦାଉଦ ରାଜା ଓ ସାଦକ ଓ ଅହିମେଲକ, ପୁଣି ଯାଜକୀୟ ଓ ଲେବିୟ ପିତୃବଂଶ ପ୍ରଧାନମାନଙ୍କ ସାକ୍ଷାତରେ ଗୁଲିବାଣ୍ଟ କଲେ। ପିତୃବଂଶର ପ୍ରଧାନ ଲୋକ ଯେପରି କଲା, ତାହାର କନିଷ୍ଠ ଭ୍ରାତା ହିଁ ସେହିପରି କଲା। ପ୍ରଥମ ବଂଶାବଳୀ ଅଧ୍ୟାୟ ପଚିଶ। ଆହୁରି ଆସଫର ଓ ହେମନର ଓ ଜିଦୁଥୁନର ସନ୍ତାନଗଣ ମଧ୍ୟରୁ ଦାଉଦ ଓ ସେନାପତିମାନେ କେତେକଙ୍କୁ ବୀଣା, ନେବଲ ଓ କରତାଳ ଦ୍ୱାରା ଭବିଷ୍ୟତ ବାକ୍ୟ ପ୍ରଚାରର ସେବା କାର୍ଯ୍ୟ ନିମନ୍ତେ ପୃଥକ କଲେ। ପୁଣି ଆପଣାପଣା ସେବାନୁସାରେ କର୍ମକାରୀମାନଙ୍କ ସଂଖ୍ୟା ଏହି। ଆସଫର ସନ୍ତାନମାନଙ୍କ କଥା, ଆସଫର ସନ୍ତାନ ସକୁର ଓ ଜୋସେଫ ଓ ନଥନିୟ ଓ ଅସାରେଲ, ଏମାନେ ଆସଫର ହସ୍ତାଧୀନରେ ରାଜାଜ୍ଞାନୁସାରେ ଭବିଷ୍ୟତ ବାକ୍ୟ ପ୍ରଚାର କଲେ। ଜିଦୁଥୁନର କଥା, ଜିଦୁଥୁନର ସନ୍ତାନ ଗଦଲିୟ ଓ ସରି ଓ ଜିସାୟାହ, ହସବିୟ ଓ ମତଥିୟ, ଛଅ ଜଣ। ଏମାନେ ଆପଣମାନଙ୍କ ପିତା ଜିଦୁଥୁନର ହସ୍ତାଧୀନରେ ବୀଣା ଦ୍ୱାରା ସଦାପ୍ରଭୁଙ୍କର ଧନ୍ୟବାଦ ଓ ପ୍ରଶଂସା କରି ଭବିଷ୍ୟତ ବାକ୍ୟ ପ୍ରଚାର କଲେ। ହେମନର କଥା, ହେମନର ସନ୍ତାନ ବୁକିୟ, ମତନିୟ, ଉସିଏଲ, ସବୁଏଲ ଓ ଜିରେମୋତ, ହନାନିୟ, ହନାନି, ଇଲିଆଥା, ଗିଦଲତି ଓ ଗେମାମତି, ଏସର, ଜସବକାସା, ମଲଥି, ହୋତିର, ମହସିଓତ, ଏ ସମସ୍ତେ ଶଙ୍ଖଧ୍ୱନି କରିବା ନିମନ୍ତେ ପରମେଶ୍ୱରଙ୍କ ବାକ୍ୟ ବିଷୟରେ ରାଜାଙ୍କର ଦର୍ଶକ ହେମନର ପୁତ୍ର ଥିଲେ। ପରମେଶ୍ୱର ହେମନଙ୍କୁ ଚଉଦ ପୁତ୍ର ଓ ତିନି କନ୍ୟା ଦେଲେ। ଏ ସମସ୍ତେ ପରମେଶ୍ୱରଙ୍କ ଗୃହର ସେବା କାର୍ଯ୍ୟାର୍ଥେ କରତାଳ, ନେବଲ ଓ ବୀଣା ଦ୍ୱାରା ସଦାପ୍ରଭୁଙ୍କ ଗୃହରେ ଗାନ କରିବା ପାଇଁ ଆପଣାମାନଙ୍କ ପିତାଙ୍କ ହସ୍ତାଧୀନରେ ଥିଲେ। ଆସଫ, ଜିଦୁଥୁନ ଓ ହେମନ ରାଜାଜ୍ଞାଧୀନ ଥିଲେ। ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କାର୍ଯ୍ୟରେ ଶିକ୍ଷିତ ଓ ନିପୁଣ ଏ ସମସ୍ତେ ଓ ଏମାନଙ୍କ ଭାତୃଗଣ ସଂଖ୍ୟାରେ 288 ଜଣ ଥିଲେ। ଏ ଉତ୍ତରେ ସେମାନେ ସାନ ବଡ଼ ଶିକ୍ଷକ ଛାତ୍ର ସମସ୍ତଙ୍କ ରକ୍ଷଣୀୟ ନିମନ୍ତେ ସମାନ ରୂପେ ଗୁଲିବାଣ୍ଟ କଲେ। ତେଣୁ ଆସଫ ନିମନ୍ତେ ଜୋସେଫ ପକ୍ଷରେ ପ୍ରଥମ ବାଣ୍ଟ ଉଠିଲା, ଦ୍ୱିତୀୟରେ ଗିଲିୟତ ପକ୍ଷରେ, ସେ ଓ ତାହାର ଭ୍ରାତା ଓ ପୁତ୍ରମାନେ 12 ଜଣ ଥିଲେ, ତୃତୀୟ ସକୁର ପକ୍ଷରେ, ତାହାର ପୁତ୍ର ଓ ଭ୍ରାତୃଗଣ 12 ଜଣ, ଚତୁର୍ଥ ଜିଶ୍ରୀ ପକ୍ଷରେ, ତାହାର ପୁତ୍ର ଓ ଭ୍ରାତୃଗଣ 12 ଜଣ, ପଞ୍ଚମ ନଥନୀୟ ପକ୍ଷରେ, ତାହାର ପୁତ୍ର ଓ ଭ୍ରାତୃଗଣ 12 ଜଣ, ଷଷ୍ଠ ବୁକିୟ ପକ୍ଷରେ, ତାହାର ପୁତ୍ର ଓ ଭ୍ରାତୃଗଣ 12 ଜଣ, ସପ୍ତମ ଜିସାରେଲା ପକ୍ଷରେ, ତାହାର ପୁତ୍ର ଓ ଭ୍ରାତୃଗଣ 12 ଜଣ, ଅଷ୍ଟମ ଜିସାହ ପକ୍ଷରେ, ତାହାର ପୁତ୍ର ଓ ଭ୍ରାତୃଗଣ 12 ଜଣ, ନବମ ମତନୀୟ ପକ୍ଷରେ, ତାହାର ପୁତ୍ର ଓ ଭ୍ରାତୃଗଣ 12 ଜଣ, ଦଶମ ସିମି ପକ୍ଷରେ, ତାହାର ପୁତ୍ର ଓ ଭ୍ରାତୃଗଣ 12 ଜଣ, ଏକାଦଶ ଅସାରେଲ ପକ୍ଷରେ, ତାହାର ପୁତ୍ର ଓ ଭ୍ରାତୃଗଣ 12 ଜଣ, ଦ୍ୱାଦଶ ହସବ୍ୟ ପକ୍ଷରେ ଉଠିଲା, ତାହାର ପୁତ୍ର ଓ ଭ୍ରାତୃଗଣ 12 ଜଣ, ତ୍ରୟୋଦଶ ପାଇଁ ସବୁଏଲ, ତାହାର ପୁତ୍ର ଓ ଭ୍ରାତୃଗଣ 12 ଜଣ, ଚତୁର୍ଦ୍ଦଶ ପାଇଁ ମତଥିୟ, ତାହାର ପୁତ୍ର ଓ ଭାତୃଗଣ ବାର ଜଣ, ପଞ୍ଚଦଶ ପାଇଁ ଜିରେମତ, ତାହାର ପୁତ୍ର ଓ ଭାତୃଗଣ ବାର ଜଣ, ଷୋଡ଼ଶ ପାଇଁ ହନାନିୟ, ତାହାର ପୁତ୍ର ଓ ଭାତୃଗଣ ବାର ଜଣ, ସପ୍ତଦଶ ପାଇଁ ଯଶବ କାସା, ତାହାର ପୁତ୍ର ଓ ଭାତୃଗଣ ବାର ଜଣ, ଅଷ୍ଟାଦଶ ପାଇଁ ହନାନି, ତାହାର ପୁତ୍ର ଓ ଭାତୃଗଣ ବାର ଜଣ, ଉନବିଂଶ ପାଇଁ ମଲେଥି, ତାହାର ପୁତ୍ର ଓ ଭାତୃଗଣ ବାର ଜଣ, ବିଂଶ ପାଇଁ ଇଲିଆଥା, ତାହାର ପୁତ୍ର ଓ ଭାତୃଗଣ ବାର ଜଣ, ଏକବିଂଶ ପାଇଁ ହୋଥିର, ତାହାର ପୁତ୍ର ଓ ଭାତୃଗଣ ବାର ଜଣ, ଦ୍ୱାବିଂଶ ପାଇଁ ଗିଦଲ୍ତି ଓ ତାହାର ପୁତ୍ର ଓ ଭାତୃଗଣ ବାର ଜଣ, ତ୍ରୟୋବିଂଶ ପାଇଁ ମହସିଓତ, ତାହାର ପୁତ୍ର ଓ ଭାତୃଗଣ ବାର ଜଣ, ଚତୁର୍ବିଂଶ ପାଇଁ ଗେମାମ୍ତି ଏସର, ତାହାର ପୁତ୍ର ଓ ଭାତୃଗଣ ବାର ଜଣ ଗୁଲିବାଣ୍ଟରେ ଉଠିଲେ। ପ୍ରଥମ ବଂଶାବଳୀ ଅଧ୍ୟାୟ ଛବିଶ। ଦ୍ୱାରପାଳମାନଙ୍କ ପାଳି ପାଇଁ କୋରହିୟମାନଙ୍କ ମଧ୍ୟରୁ ଆସବ ବଂଶଜାତ କୋରିର ପୁତ୍ର ମସେଲିମିୟ ଥିଲା। ମସେଲିମିୟର ପୁତ୍ର ଥିଲେ ପ୍ରଥମ ଜାତ ଜିଖରିୟ, ଦ୍ୱିତୀୟ ଜିହିଏଲ, ତୃତୀୟ ସବ୍ଦିୟ, ଚତୁର୍ଥ ଜିତ୍ନେୟଲ, ପଞ୍ଚମ ଏଲମ, ଷଷ୍ଠ ଜିହହାନନ, ସପ୍ତମ ଇଲିଓ ଐନନ, ପୁଣି ଓବେଦ ଇଦମ୍ର ପୁତ୍ର ଥିଲେ ପ୍ରଥମ ଜାତ ସମୟ, ଦ୍ୱିତୀୟ ଜିହସାବଦ, ତୃତୀୟ ଜୋଆହ, ଚତୁର୍ଥ ସାଖର, ପଞ୍ଚମ ନଥନେଲ, ଷଷ୍ଠ ଅମିଏଲ, ସପ୍ତମ ଇସାଖର, ଅଷ୍ଟମ ପିୟୁଲତୟ, କାରଣ ପରମେଶ୍ୱର ତାହାକୁ ଆଶୀର୍ବାଦ କଲେ। ମଧ୍ୟ ତାହାର ପୁତ୍ର ସମୟର ପୁତ୍ର ଜାତ ହେଲେ। ସେମାନେ ଆପଣମାନଙ୍କ ପିତୃବଂଶରେ କର୍ତ୍ତୃତ୍ୱ କଲେ, କାରଣ ସେମାନେ ମହାବିକ୍ରମଶାଳୀ ପୁରୁଷ ଥିଲେ। ସମୟର ପୁତ୍ର ଅତ୍ନି ଓ ରଫାଏଲ ଓ ଓବେଦ ଇଲିସାବଦ, ଏମାନଙ୍କର ଭ୍ରାତା ଇଲିହୁ ଓ ସମକ୍ଷୀୟ ପରାକ୍ରାନ୍ତ ଲୋକ ଥିଲେ। ଏ ସମସ୍ତେ ଓବେଦ ଇଦମ୍ର ସନ୍ତାନ। ଏମାନେ ଓ ଏମାନଙ୍କ ପୁତ୍ର ଓ ଭ୍ରାତୃଗଣ ସେବା କାର୍ଯ୍ୟାର୍ଥକ ବଳରେ ବଳବାନ ଥିଲେ। ଓବେଦ ଇଦମ୍ ବଂଶଜାତ ବାଷଠି ଜଣ। ମସେଲିମିୟର ପୁତ୍ର ଓ ଭ୍ରାତୃଗଣ ଅଠର ଜଣ ପରାକ୍ରାନ୍ତ ଲୋକ ଥିଲେ। ଆଉ ମରାରୀ ବଂଶଜାତ ହୋସାର ପୁତ୍ର ଥିଲେ ପ୍ରଧାନ ସିମ୍ରି, କାରଣ ସେ ପ୍ରଥମ ଜାତ ନୋହିଲେ ହେଁ ତାହାର ପିତା ତାହାକୁ ପ୍ରଧାନ କଲା। ଦ୍ୱିତୀୟ ହିଲ୍କିୟ, ତୃତୀୟ ଟବଲିୟ, ଚତୁର୍ଥ ଜିଖରିୟ। ହୋସାର ପୁତ୍ର ଓ ଭ୍ରାତୃଗଣ ସର୍ବସୁଦ୍ଧା ତେର ଜଣ ଥିଲେ। ସଦାପ୍ରଭୁଙ୍କ ଗୃହରେ ପରିଚର୍ଯ୍ୟାକରଣାର୍ଥେ ଦ୍ୱାରପାଳମାନଙ୍କ ପାଳି ଏହି ପ୍ରଧାନ ଲୋକମାନଙ୍କର ହେଲା। ଆପଣା ଭ୍ରାତୃଗଣ ତୁଲ୍ୟ ସେମାନଙ୍କର ରକ୍ଷଣୀୟ ଥିଲା। ପୁଣି ସେମାନେ ସାନ ବଡ଼ ଆପଣା ପିତୃବଂଶାନୁସାରେ ପ୍ରତ୍ୟେକ ଦ୍ୱାର ପାଇଁ ଗୁଲିବାଣ୍ଟ କଲେ। ତହିଁରେ ପୂର୍ବ ଦିଗର ବାଣ୍ଟ ସେଲିମିୟ ପକ୍ଷରେ ଉଠିଲା। ତହୁଁ ସେମାନେ ତାହାର ପୁତ୍ର ଜିଖରିୟ ନିମନ୍ତେ ଗୁଲିବାଣ୍ଟ କଲେ। ସେ ବିଜ୍ଞ ମନ୍ତ୍ରୀ ଥିଲା। ଆଉ ଉତ୍ତର ଦିଗ ତାହାର ବାଣ୍ଟରେ ଉଠିଲା। ଦକ୍ଷିଣ ଦିଗ ଓବେଦ ଇଦମ୍ ପକ୍ଷରେ ଓ ଭଣ୍ଡାର ଗୃହ ତାହାର ପୁତ୍ରମାନଙ୍କ ପକ୍ଷରେ ଉଠିଲା। ଉର୍ଦ୍ଧ୍ୱଗାମୀ ପଥ ସମୀପସ୍ଥ ସଲେଖତ ଦ୍ୱାର ନିକଟବର୍ତ୍ତୀ ପଶ୍ଚିମ ଦିଗର ବାଣ୍ଟ ସୁପିମ୍ ଓ ହୋସା ପକ୍ଷରେ ଉଠିଲା। ତହିଁର ରକ୍ଷକମାନଙ୍କର ଏକ ଦଳ ଅନ୍ୟ ଦଳର ଅଭିମୁଖ ଥିଲା। ପୂର୍ବ ଦିଗରେ ଛଅ ଜଣ ଲେବିୟ, ଉତ୍ତର ଦିଗରେ ଦିନରେ ଚାରିଜଣ, ଦକ୍ଷିଣ ଦିଗରେ ଦିନରେ ଚାରିଜଣ ଓ ଭଣ୍ଡାର ଗୃହ ନିମନ୍ତେ ଦୁଇ ଦୁଇ ଜଣ ରହିଲେ। ପଶ୍ଚିମ ଦିଗରେ ସୀମାନ୍ତବର୍ତ୍ତୀ ସ୍ଥାନ ନିମନ୍ତେ ଉଚ୍ଚ ପଥରେ ଚାରିଜଣ ଓ ସୀମାନ୍ତବର୍ତ୍ତୀ ସ୍ଥାନରେ ଦୁଇ ଜଣ। କୋରହିୟ ସନ୍ତାନଗଣ ଓ ମରାରୀର ସନ୍ତାନଗଣ ମଧ୍ୟରୁ ଦ୍ୱାରପାଳମାନଙ୍କର ଏହି ସକଳ ପାଳି ଥିଲା। ପୁଣି ଲେବିୟମାନଙ୍କ ମଧ୍ୟରୁ ଅହିୟ ପରମେଶ୍ୱରଙ୍କ ଗୃହର କୋଷାଧ୍ୟକ୍ଷ ଓ ପବିତ୍ରୀକୃତ ସକଳ ବସ୍ତୁର କୋଷାଧ୍ୟକ୍ଷ ଥିଲା। ଲାଦନର ସନ୍ତାନଗଣ ଲାଦନ ସମ୍ବନ୍ଧୀୟ ଗେର୍ସୋନୀୟ ସନ୍ତାନଗଣ ଗେର୍ସୋନୀୟ ଲାଦନ ସମ୍ବନ୍ଧୀୟ ପିତୃବଂଶ ପ୍ରଧାନଗଣ, ଯଥା ଜିହିଏଲି, ଜିହିଏଲିର ପୁତ୍ର ସେଥମ ଓ ତାହାର ଭ୍ରାତା ଜୋଏଲ ସଦାପ୍ରଭୁଙ୍କ ଗୃହର କୋଷାଧ୍ୟକ୍ଷ ଥିଲେ। ଅମ୍ରାମ୍ୟମାନଙ୍କ, ଜିସହରିୟମାନଙ୍କ, ହିବ୍ରଣୀୟମାନଙ୍କ, ଉସିଏଲିୟମାନଙ୍କ ମଧ୍ୟରେ ମୋସାଙ୍କର ପୁତ୍ର ଗେର୍ସମ୍ର ସନ୍ତାନ ସବୁଏଲ କୋଷାଧ୍ୟକ୍ଷ ଥିଲା। ପୁଣି ତାହାର ଭ୍ରାତୃଗଣ ଇଲିଏସରର ପୁତ୍ର ରହବିୟ ଓ ତାହାର ପୁତ୍ର ଜିସାୟ ଓ ତାହାର ପୁତ୍ର ଯୋଗମ ଓ ତାହାର ପୁତ୍ର ସିଖ୍ରି ଓ ତାହାର ପୁତ୍ର ସଲମିତ, ଦାଉଦ ରାଜା ଓ ପିତୃବଂଶ ପ୍ରଧାନମାନେ, ସହସ୍ରପତି ଓ ଶତପତିମାନେ ଓ ସେନାପତିମାନେ ଯେ ସକଳ ବସ୍ତୁ ପବିତ୍ର କରିଥିଲେ, ଏହି ସଲମିତ ଓ ତାହାର ଭ୍ରାତୃଗଣ ସେହିସବୁ ପବିତ୍ରୀକୃତ ବସ୍ତୁର କୋଷାଧ୍ୟକ୍ଷ ଥିଲେ। ସେମାନେ ସଦାପ୍ରଭୁଙ୍କ ଗୃହର ପୁନର୍ନିର୍ମାଣ ନିମନ୍ତେ ଯୁଦ୍ଧରେ ପ୍ରାପ୍ତ ଲୁଟ୍ ଦ୍ରବ୍ୟ ମଧ୍ୟରୁ ପବିତ୍ର କଲେ। ପୁଣି ସାମୁଏଲ ଦର୍ଶକ ଓ କିସ୍ର ପୁତ୍ର ସାଉଲ ଓ ନେର୍ର ପୁତ୍ର ଅବନର ଓ ସରୁଆର ପୁତ୍ର ଜୋଆବ ଯେ ସବୁ ଦ୍ରବ୍ୟ ପବିତ୍ର କରିଥିଲେ, ଯିଏ ଯାହା କିଛି ପବିତ୍ର କରିଥିଲା ତାହା ସଲମିତ୍ର ଓ ତାହାର ଭ୍ରାତୃଗଣର ହସ୍ତାଧୀନରେ ରହିଲା। ଜିସରିୟମାନଙ୍କ ମଧ୍ୟରୁ କନନୀୟ ଓ ତାହାର ପୁତ୍ରଗଣ ବାହାର କାର୍ଯ୍ୟ ନିମନ୍ତେ ଇସ୍ରାଏଲ ଉପରେ କାର୍ଯ୍ୟ ଶାସକ ଓ ବିଚାରକର୍ତ୍ତା ହେଲେ। ହିବ୍ରୋନୀୟମାନଙ୍କ ମଧ୍ୟରୁ ହସ୍ବିୟ ଓ ତାହାର ଭ୍ରାତୃଗଣ 1700 ବିକ୍ରମୀ ପୁରୁଷ ସଦାପ୍ରଭୁଙ୍କ ସକଳ କାର୍ଯ୍ୟ ଓ ରାଜସେବା ନିମନ୍ତେ ଜର୍ଦ୍ଦନ ସେପାରି ପଶ୍ଚିମ ଦିଗରେ ଇସ୍ରାଏଲର ତତ୍ତ୍ୱାବଧାରକ ଥିଲେ। ହିବ୍ରୋନୀୟମାନଙ୍କ ପିତୃବଂଶାନୁଯାୟୀ ବଂଶାବଳୀରେ ଜିରିୟ ହିବ୍ରୋନୀୟମାନଙ୍କ ମଧ୍ୟରେ ପ୍ରଧାନ ଥିଲା। ଦାଉଦଙ୍କର ଅଧିକାରର 40 ବର୍ଷରେ ସେମାନଙ୍କର ଅନୁସନ୍ଧାନ କରାଯାଆନ୍ତେ ସେମାନଙ୍କ ମଧ୍ୟରେ ଗିଲିୟଦସ୍ଥ ଜାସେରରେ ମହାବିକ୍ରମଶାଳୀ ଲୋକମାନେ ଦେଖାଗଲେ, ଆଉ ଜିରିୟର ଭ୍ରାତୃଗଣ ବିକ୍ରମଶାଳୀ ପିତୃବଂଶ ପ୍ରଧାନ 2700 ଲୋକ ଥିଲେ। ଦାଉଦ ରାଜା ସେମାନଙ୍କୁ ପରମେଶ୍ୱରଙ୍କ ସମ୍ବନ୍ଧୀୟ ସକଳ ବିଷୟ ନିମନ୍ତେ ଓ ରାଜକାର୍ଯ୍ୟ ନିମନ୍ତେ ରୁବେନୀୟ ଓ ଗାଦିୟମାନଙ୍କ ଓ ମନସିର ଅର୍ଦ୍ଧବଂଶ ଉପରେ ନିଯୁକ୍ତ କଲେ। ପ୍ରଥମ ବଂଶାବଳୀ ଅଧ୍ୟାୟ 27। ଆପଣା ଆପଣା ସଂଖ୍ୟାନୁସାରେ ଇସ୍ରାଏଲ ସନ୍ତାନଗଣ ଅର୍ଥାତ୍ ପିତୃବଂଶ ପ୍ରଧାନମାନେ ଓ ସହସ୍ରପତିମାନେ ଓ ଶତପତିମାନେ ଓ ସେମାନଙ୍କର କାର୍ଯ୍ୟ ଶାସକମାନେ ବର୍ଷର ସମୁଦାୟ ମାସରେ ମାସକୁ ମାସ ପାଳିର ଯେକୌଣସି ବିଷୟରେ ରାଜାଙ୍କର ସେବା କରିବାକୁ ଆସିଲେ ଓ ଗଲେ। ସେମାନଙ୍କ ପ୍ରତ୍ୟେକ ପାଳିରେ 24,000 ଲୋକ ଥିଲେ। ପ୍ରଥମ ପାଳି ଉପରେ ପ୍ରଥମ ମାସ ନିମନ୍ତେ ସବ୍ଦିଏଲର ପୁତ୍ର ଜାସବିୟାମ ଥିଲା, ଆଉ ତାହାର ପାଳିରେ 24,000 ଲୋକ ଥିଲେ। ସେ ପେରସ ବଂଶୀୟ ଲୋକ, ପ୍ରଥମ ମାସ ପାଇଁ ନିଯୁକ୍ତ ସକଳ ସେନାପତିଙ୍କ ଉପରେ ପ୍ରଧାନ ଥିଲା। ଦ୍ୱିତୀୟ ମାସର ପାଳି ଉପରେ ଅହଦୀୟ ଦୋଦୟ ଓ ତାହାର ଦଳୀୟ ଲୋକ ଥିଲେ। ମିକ୍ଲୋତ୍ ଶାସକ ଥିଲା ଓ ତାହାର ପାଳିରେ 24,000 ଲୋକ ଥିଲେ। ତୃତୀୟ ମାସ ନିମନ୍ତେ ତୃତୀୟ ସେନାପତି ଜିହୟାଦା ଯାଜକର ପୁତ୍ର ବନାୟ ପ୍ରଧାନ ଥିଲା, ତାହାର ପାଳିରେ 24,000 ଲୋକ ଥିଲେ। ଏହି ବନାୟ 30 ବୀରଙ୍କ ମଧ୍ୟରେ ଗଣିତ ଓ ସେହି 30 ଜଣଙ୍କ ଉପରେ ପ୍ରଧାନ ଥିଲା, ଆଉ ତାହାର ପାଳିରେ ତାହାର ପୁତ୍ର ଅମିସାବତ୍ ଥିଲା। ଚତୁର୍ଥ ମାସ ପାଇଁ ଚତୁର୍ଥ ସେନାପତି ଜୟାବ୍ର ଭ୍ରାତା ଅସାହେଲ ଥିଲା, ଓ ତାହା ଉତ୍ତାରେ ତାହାର ପୁତ୍ର ସବଦିୟ, ଆଉ ତାହାର ପାଳିରେ 24,000 ଲୋକ ଥିଲେ। ପଞ୍ଚମ ମାସ ନିମନ୍ତେ ପଞ୍ଚମ ସେନାପତି ଜିସ୍ରାହିୟ ସମତ ଥିଲା, ଆଉ ତାହାର ପାଳିରେ 24,000 ଲୋକ ଥିଲେ। ଷଷ୍ଠ ମାସ ନିମନ୍ତେ ଷଷ୍ଠ ସେନାପତି ତକୟ ଇକେଶ୍ର ପୁତ୍ର ଇଗ ଥିଲା, ଆଉ ତାହାର ପାଳିରେ 24,000 ଲୋକ ଥିଲେ। ସପ୍ତମ ମାସ ନିମନ୍ତେ ସପ୍ତମ ସେନାପତି ଇଫ୍ରାଇମ୍ ବଂଶଜାତ ପଲୋନିୟ ହେଲସ୍ ଥିଲା, ଆଉ ତାହାର ପାଳିରେ 24,000 ଲୋକ ଥିଲେ। ଅଷ୍ଟମ ମାସ ନିମନ୍ତେ ଅଷ୍ଟମ ସେନାପତି ସେରହ ବଂଶଜାତ ହୁସାତୀୟ ସିଦ୍ଧକ୍ଷୟ ଥିଲା, ଆଉ ତାହାର ପାଳିରେ 24,000 ଲୋକ ଥିଲେ। ନବମ ମାସ ନିମନ୍ତେ ନବମ ସେନାପତି ବିନ୍ୟାମିନ ବଂଶଜାତ ଅନାଥତ୍ୟ ଅବିଏସର ଥିଲା, ଆଉ ତାହାର ପାଳିରେ 24,000 ଲୋକ ଥିଲେ। ଦଶମ ମାସ ନିମନ୍ତେ ଦଶମ ସେନାପତି ସେରହ ବଂଶଜାତ ନଟଫାତୀୟ ମହରୟ ଥିଲା, ଆଉ ତାହାର ପାଳିରେ 24,000 ଲୋକ ଥିଲେ। ଏକାଦଶ ମାସ ନିମନ୍ତେ ଏକାଦଶ ସେନାପତି ଇଫ୍ରାଇମ୍ ବଂଶଜାତ ପିରି ଆଥୋନିୟ ବନାୟ ଥିଲା, ଆଉ ତାହାର ପାଳିରେ 24,000 ଲୋକ ଥିଲେ। ଦ୍ୱାଦଶ ମାସ ନିମନ୍ତେ ଦ୍ୱାଦଶ ସେନାପତି ଅତ୍ନିଏଲ ବଂଶଜାତ ନଟଫାତୀୟ ହିଲ୍ଦୟ ଥିଲା, ଆଉ ତାହାର ପାଳିରେ 24,000 ଲୋକ ଥିଲେ। ଆହୁରି ଇସ୍ରାଏଲର ବଂଶାଧ୍ୟକ୍ଷଗଣ ରୁବେନୀୟମାନଙ୍କ ମଧ୍ୟରେ ସିଖ୍ରିର ପୁତ୍ର ଅଧ୍ୟକ୍ଷ ଇଲିଏସର, ସିମିଓନୀୟମାନଙ୍କ ମଧ୍ୟରେ ମାଖାର ପୁତ୍ର ସଫଟିୟ, ଲେବି ବଂଶ ମଧ୍ୟରେ କମୁଏଲର ପୁତ୍ର ହସ୍ବିୟ, ହାରଣ ବଂଶ ମଧ୍ୟରେ ସାଦକ, ଜିହୁଦା ବଂଶ ମଧ୍ୟରେ ଦାଉଦଙ୍କର ଜଣେ ଭ୍ରାତା ଇଲିହୁ, ଇସାକର ବଂଶ ମଧ୍ୟରେ ମିଖାଏଲର ପୁତ୍ର ଅମ୍ରି, ସବୁଲିନ ବଂଶ ମଧ୍ୟରେ ଓବୋଦ୍ୟର ପୁତ୍ର ଜିସ୍ମୟ, ନପ୍ତାଲି ବଂଶ ମଧ୍ୟରେ ଅସ୍ରିଏଲର ପୁତ୍ର ଜିରେମୋତ, ଇଫ୍ରାଇମ୍ ସନ୍ତାନଗଣ ମଧ୍ୟରେ ଅସସିୟର ପୁତ୍ର ହୋସେୟ, ମନସିର ଅର୍ଦ୍ଧବଂଶ ମଧ୍ୟରେ ପଦାୟର ପୁତ୍ର ଜୋଏଲ, ଗିଲିୟଦସ୍ଥ ମନସିର ଅର୍ଦ୍ଧବଂଶ ମଧ୍ୟରେ ଜିଖରିୟର ପୁତ୍ର ଜିଦୋ, ବିନ୍ୟାମିନ ବଂଶ ମଧ୍ୟରେ ଅବନରର ପୁତ୍ର ଜାସିଏଲ, ଦାନ ବଂଶ ମଧ୍ୟରେ ଜିରହମର ପୁତ୍ର ଅସରେଲ। ଏମାନେ ଇସ୍ରାଏଲର ବଂଶାଧ୍ୟକ୍ଷ ଥିଲେ। ମାତ୍ର ଦାଉଦ 20 ବର୍ଷ ଓ ତହିଁରୁ ନ୍ୟୁନ ବୟସ୍କ ଲୋକମାନଙ୍କର ସଂଖ୍ୟା ନେଲେ ନାହିଁ, କାରଣ ସଦାପ୍ରଭୁ ଆକାଶମଣ୍ଡଳର ତାରାଗଣ ତୁଲ୍ୟ ଇସ୍ରାଏଲକୁ ବହୁ ସଂଖ୍ୟକ କରିବେ ବୋଲି କହିଥିଲେ। ସରୁଆର ପୁତ୍ର ଜୋଆବ ଗଣନା କରିବାକୁ ଆରମ୍ଭ କରିଥିଲା, ମାତ୍ର ସମାପ୍ତ କଲା ନାହିଁ, କାରଣ ସେହି ଗଣନା ସକାଶୁ ଇସ୍ରାଏଲ ଉପରେ କ୍ରୋଧ ଉପସ୍ଥିତ ହେଲା। ପୁଣି ସେହି ସଂଖ୍ୟା ଦାଉଦ ରାଜାଙ୍କର ଇତିହାସ ପୁସ୍ତକରେ ଲେଖାଗଲା ନାହିଁ। ଆଉ ଅଦିଏଲର ପୁତ୍ର ଅସ୍ମାବତ ରାଜାଙ୍କର କୋଷାଧ୍ୟକ୍ଷ, ପୁଣି ଉସିଅର ପୁତ୍ର ଜୋନାଥନ କ୍ଷେତ୍ର, ନଗର ଓ ଗ୍ରାମ ଓ ଦୁର୍ଗସ୍ଥିତ ଭଣ୍ଡାର ସବୁର ଅଧ୍ୟକ୍ଷ ଥିଲା। ଆଉ କଲୁବ୍ର ପୁତ୍ର ଇସ୍ରୀ କୃଷି କର୍ମକାରୀମାନଙ୍କର ଅଧ୍ୟକ୍ଷ ଥିଲା। ଗମାଥିୟ ସିମି ଦ୍ରାକ୍ଷାକ୍ଷେତ୍ର ସକଳର ଅଧ୍ୟକ୍ଷ ଓ ସିପ୍ମିୟ ଶବ୍ଦୀ ଦ୍ରାକ୍ଷାକ୍ଷେତ୍ରୋତ୍ପନ୍ନ ଦ୍ରାକ୍ଷାରସ ଭଣ୍ଡାରର ଅଧ୍ୟକ୍ଷ ଥିଲା। ପୁଣି ଗାଦରିୟ ବାଲହନନ ତଳଭୂମିସ୍ଥିତ ଜିତବୃକ୍ଷ ଓ ଡିମ୍ବୁରୀ ବୃକ୍ଷ ସବୁର ଅଧ୍ୟକ୍ଷ ଓ ଜୋୟାସ ତୈଳ ଭଣ୍ଡାରର ଅଧ୍ୟକ୍ଷ ଥିଲା। ଆଉ ସାରଣୀୟ ସିଟ୍ରୟ ସାରଣରେ ଚରିବା ପଶୁପଲର ଅଧ୍ୟକ୍ଷ, ପୁଣି ଅଦଲୟର ପୁତ୍ର ସାଫଟ ସବୁ ଉପତ୍ୟକାସ୍ଥିତ ପଶୁପଲର ଅଧ୍ୟକ୍ଷ ଥିଲା। ଇସ୍ମାଇଲୀୟ ଓବିଲ ଉଷ୍ଟ୍ରଗଣର ଅଧ୍ୟକ୍ଷ ଓ ମେରଣଥିୟ ଜେହଦିୟ ଗର୍ଦ୍ଧବୀଗଣର ଅଧ୍ୟକ୍ଷ ଥିଲା। ହାଗରିୟ ଜାସିସ ସବୁ ମେଷପଲର ଅଧ୍ୟକ୍ଷ ଥିଲା। ଏ ସମସ୍ତେ ଦାଉଦ ରାଜାଙ୍କର ସମ୍ପତ୍ତିର ଅଧ୍ୟକ୍ଷ ଥିଲେ। ଆହୁରି ଦାଉଦଙ୍କର ପିତୃବ ଜୋନାଥନ ମନ୍ତ୍ରୀ ଥିଲା, ସେ ବିଜ୍ଞ ଓ ଲେଖକ। ଆଉ ଅକ୍ମୋନିର ପୁତ୍ର ଜିହିଏଲ ରାଜପୁତ୍ରମାନଙ୍କର ସଙ୍ଗୀ ଥିଲା। ଅହିଥପଲ ରାଜମନ୍ତ୍ରୀ ଓ ଅର୍କିୟ ହୁସୟ ରାଜମିତ୍ର ଥିଲା। ଆଉ ଅହିଥପଲ ଉତ୍ତାରେ ବନାୟର ପୁତ୍ର ଜିହୟାଦା ଓ ଅବିଆଥର ଥିଲେ। ପୁଣି ଜୟାବ ରାଜାଙ୍କ ସୈନ୍ୟର ଅଧିପତି ଥିଲା। ପ୍ରଥମ ବଂଶାବଳୀ ଅଧ୍ୟାୟ ଅଠେଇଶ। ଅନନ୍ତର ଦାଉଦ ଇସ୍ରାଏଲର ସମସ୍ତ ଅଧିପତିଙ୍କୁ, ବଂଶାଧିପତିଗଣଙ୍କୁ ଓ ପାଳିକ୍ରମେ ରାଜାଙ୍କର ସେବାକାରୀ ଦଳର ଅଧ୍ୟକ୍ଷମାନଙ୍କୁ, ପୁଣି ସହସ୍ରପତି ଓ ଶତପତିମାନଙ୍କୁ, ଆଉ ରାଜାଙ୍କର ଓ ରାଜପୁତ୍ରମାନଙ୍କର ସକଳ ସମ୍ପତ୍ତି ଓ ଅଧିକାରର ଅଧ୍ୟକ୍ଷମାନଙ୍କୁ ଓ ନପୁଂସକଗଣକୁ ଓ ବୀରମାନଙ୍କୁ ଓ ମହାବିକ୍ରମଶାଳୀ ଲୋକଙ୍କୁ ଜେରୁସାଲେମରେ ଏକତ୍ର କଲେ। ତେଣୁ ଦାଉଦ ରାଜା ଆପଣା ପାଦରେ ଠିଆ ହୋଇ କହିଲେ, ହେ ମୋହର ଭ୍ରାତୃଗଣ, ମୋହର ଲୋକମାନେ, ମୋହର କଥା ଶୁଣ। ସଦାପ୍ରଭୁଙ୍କ ନିୟମ ସିନ୍ଧୁକ ନିମନ୍ତେ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପାଦପୀଠ ନିମନ୍ତେ ଏକ ବିଶ୍ରାମର ଗୃହ ନିର୍ମାଣ କରିବା ମୋହର ମନସ୍ଥ ଥିଲା ଓ ମୁଁ ନିର୍ମାଣାର୍ଥେ ଆୟୋଜନ କରିଥିଲି। ମାତ୍ର ପରମେଶ୍ୱର ମୋତେ କହିଲେ, ତୁମ୍ଭେ ଆମ୍ଭ ନାମ ଉଦ୍ଦେଶ୍ୟରେ ଗୃହ ନିର୍ମାଣ କରିବ ନାହିଁ, କାରଣ ତୁମ୍ଭେ ଯୁଦ୍ଧକାରୀ ଓ ରକ୍ତପାତ କରିଅଛ। ଯାହା ହେଉ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ମୋର ସମୁଦାୟ ପିତୃବଂଶ ମଧ୍ୟରୁ ମୋତେ ଇସ୍ରାଏଲ ଉପରେ ନିତ୍ୟ ରାଜା ହେବା ପାଇଁ ମନୋନୀତ କରିଅଛନ୍ତି, କାରଣ ସେ ଅଗ୍ରଣୀ ହେବା ପାଇଁ ଜିହୁଦାକୁ ଓ ଜିହୁଦା ବଂଶ ମଧ୍ୟରୁ ମୋ ପିତୃବଂଶକୁ ମନୋନୀତ କରିଅଛନ୍ତି। ସେ ମୋ ପିତାଙ୍କ ପୁତ୍ରଗଣ ମଧ୍ୟରୁ ମୋତେ ସମୁଦାୟ ଇସ୍ରାଏଲ ଉପରେ ରାଜା କରିବା ପାଇଁ ମୋଠାରେ ସନ୍ତୁଷ୍ଟ ହେଲେ। ସଦାପ୍ରଭୁ ମୋତେ ଅନେକ ପୁତ୍ର ଦେଇଅଛନ୍ତି, ମାତ୍ର ମୋହର ସବୁ ପୁତ୍ର ମଧ୍ୟରୁ ଇସ୍ରାଏଲ ଉପରେ ସଦାପ୍ରଭୁଙ୍କ ରାଜ୍ୟର ସିଂହାସନରେ ବସିବା ପାଇଁ ସେ ମୋ ପୁତ୍ର ସଲୋମନଙ୍କୁ ମନୋନୀତ କରିଅଛନ୍ତି। ଆଉ ସେ ମୋତେ କହିଅଛନ୍ତି, ତୁମ୍ଭ ପୁତ୍ର ସଲୋମନ ଆମ୍ଭର ଗୃହ ଓ ଆମ୍ଭର ପ୍ରାଙ୍ଗଣ ସବୁ ନିର୍ମାଣ କରିବ, କାରଣ ଆମ୍ଭେ ତାହାକୁ ଆମ୍ଭର ପୁତ୍ର ହେବା ପାଇଁ ମନୋନୀତ କରିଅଛୁ ଓ ଆମ୍ଭେ ତାହାର ପିତା ହେବା। ଆଉ ଆଜିର ନ୍ୟାୟ, ଯେବେ ସେ ଆମ୍ଭର ଆଜ୍ଞା ଓ ଶାସନ ସବୁ ପାଳନ କରିବାକୁ ଦୃଢ଼ ଚିତ୍ତ ହେବ, ତେବେ ଆମ୍ଭେ ତାହାର ରାଜ୍ୟ ଚିରକାଳ ସ୍ଥିର କରିବା। ଏହେତୁ ଏବେ ସଦାପ୍ରଭୁଙ୍କ ସମାଜ ଓ ସମଗ୍ର ଇସ୍ରାଏଲ ସାକ୍ଷାତରେ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ କର୍ଣ୍ଣଗୋଚରରେ ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱରଙ୍କ ସକଳ ଆଜ୍ଞା ମନୋଯୋଗ କରି ଅନ୍ୱେଷଣ କର, ତହିଁରେ ତୁମେମାନେ ଏହି ଉତ୍ତମ ଦେଶ ଅଧିକାର କରିବ ଓ ତୁମମାନଙ୍କ ଉତ୍ତାରେ ଚିରକାଳ ତୁମମାନଙ୍କ ସନ୍ତାନଗଣର ଅଧିକାରାର୍ଥେ ତାହା ଛାଡ଼ି କରିଯିବ। ଆଉ ହେ ମୋର ପୁତ୍ର ସଲୋମନ, ତୁମ୍ଭେ ଆପଣା ପିତାର ପରମେଶ୍ୱରଙ୍କୁ ଜ୍ଞାତ ହୁଅ ଓ ସିଦ୍ଧ ଅନ୍ତଃକରଣରେ ଓ ଇଚ୍ଛୁକ ମନରେ ତାହାଙ୍କର ସେବା କର, କାରଣ ସଦାପ୍ରଭୁ ସମସ୍ତ ଅନ୍ତଃକରଣ ଅନୁସନ୍ଧାନ କରନ୍ତି ଓ ଚିନ୍ତାର ସକଳ କଳ୍ପନା ବୁଝନ୍ତି। ଯେବେ ତୁମେ ତାହାଙ୍କର ଅନ୍ୱେଷଣ କରିବ, ତେବେ ତୁମେ ତାହାଙ୍କର ଉଦ୍ଦେଶ୍ୟ ପାଇବ, ମାତ୍ର ଯେବେ ତୁମେ ତାହାଙ୍କୁ ତ୍ୟାଗ କରିବ, ତେବେ ସେ ତୁମ୍ଭକୁ ଚିରକାଳ ଦୂର କରିବେ। ଏବେ ସାବଧାନ ହୁଅ, କାରଣ ପବିତ୍ର ଆବାସ ନିମନ୍ତେ ଗୋଟିଏ ଗୃହ ନିର୍ମାଣ କରିବାକୁ ସଦାପ୍ରଭୁ ତୁମ୍ଭକୁ ମନୋନୀତ କରିଅଛନ୍ତି। ବଳବାନ ହୁଅ ଓ ତାହା କର। ତେବେ ଦାଉଦ ଆପଣା ପୁତ୍ର ସଲୋମନଙ୍କୁ ମନ୍ଦିର ବରଣ୍ଡାର ଓ ତହିଁ ଗୃହର ଓ ତହିଁ ଭଣ୍ଡାରର ଓ ତହିଁ ଉପର କୋଠରୀ ଓ ତହିଁ ଭିତର କୋଠରୀର ଓ ପାପାଛାଦନ ସ୍ଥାନର ନମୁନା ଦେଲେ। ଆହୁରି ସେ ଆତ୍ମାଙ୍କ ଦ୍ୱାରା ସଦାପ୍ରଭୁଙ୍କ ଗୃହର ପ୍ରାଙ୍ଗଣ ନିମନ୍ତେ ଓ ଚତୁର୍ଦ୍ଦିଗସ୍ଥିତ ସମସ୍ତ କୋଠରୀ ନିମନ୍ତେ ଓ ପରମେଶ୍ୱରଙ୍କ ଗୃହର ଭଣ୍ଡାର ନିମନ୍ତେ ଓ ପବିତ୍ରକୃତ ବସ୍ତୁ ସବୁର ଭଣ୍ଡାର ନିମନ୍ତେ ପ୍ରାପ୍ତ ସମସ୍ତ ନମୁନା ଦେଲେ। ମଧ୍ୟ ଯାଜକ ଓ ଲେବୀୟମାନଙ୍କ ପାଳି ନିମନ୍ତେ ଓ ସଦାପ୍ରଭୁଙ୍କ ଗୃହର ସେବାର୍ଥକ ସମସ୍ତ କାର୍ଯ୍ୟ ନିମନ୍ତେ ଓ ସଦାପ୍ରଭୁଙ୍କ ଗୃହରେ ସେବାର୍ଥକ ସମସ୍ତ ପାତ୍ର ନିମନ୍ତେ, ଯଥା ପ୍ରତ୍ୟେକ ପ୍ରକାର ସେବାର୍ଥକ ସମସ୍ତ ପାତ୍ର ଅର୍ଥାତ୍ ସ୍ୱର୍ଣ୍ଣମୟ ପାତ୍ର ନିମନ୍ତେ ସୁନା, ପ୍ରତ୍ୟେକ ପ୍ରକାର ସେବାର୍ଥକ ସମସ୍ତ ପାତ୍ର ଅର୍ଥାତ୍ ରୌପ୍ୟମୟ ପାତ୍ର ନିମନ୍ତେ ରୂପା ତଉଲି ଦେଲେ, ମଧ୍ୟ ସ୍ୱର୍ଣ୍ଣମୟ ଦୀପବୃକ୍ଷ ସକଳ ନିମନ୍ତେ ଓ ତହିଁର ପ୍ରଦୀପ ନିମନ୍ତେ ତଉଲି ଦେଲେ, ଅର୍ଥାତ୍ ପ୍ରତ୍ୟେକ ଦୀପବୃକ୍ଷ ଓ ତହିଁର ପ୍ରଦୀପ ନିମନ୍ତେ ସୁନା ତଉଲି ଦେଲେ, ପୁଣି ରୌପ୍ୟମୟ ଦୀପବୃକ୍ଷ ସକଳ ଅର୍ଥାତ୍ ପ୍ରତ୍ୟେକ ଦୀପବୃକ୍ଷର ବ୍ୟବହାର ଅନୁସାରେ ପ୍ରତ୍ୟେକ ଦୀପବୃକ୍ଷ ଓ ତହିଁର ପ୍ରଦୀପ ନିମନ୍ତେ ରୂପା ତଉଲି ଦେଲେ, ଆଉ ଦର୍ଶନୀୟ ରୋଟିର ମେଜ ସକଳ ମଧ୍ୟରୁ ପ୍ରତ୍ୟେକ ସ୍ୱର୍ଣ୍ଣମୟ ମେଜ ନିମନ୍ତେ ସୁନା ଓ ରୌପ୍ୟମୟ ମେଜ ସକଳ ନିମନ୍ତେ ରୂପା ତଉଲି ଦେଲେ, ଆଉ ତ୍ରିଶୂଳ ଓ କୁଣ୍ଡ ଓ ପାତ୍ର ସକଳ ନିମନ୍ତେ ନିର୍ମଳ ସ୍ୱର୍ଣ୍ଣ, ପୁଣି ସ୍ୱର୍ଣ୍ଣମୟ ତାଟିଆ ମଧ୍ୟରୁ ପ୍ରତ୍ୟେକ ତାଟିଆର ପରିମାଣ ଓ ରୌପ୍ୟମୟ ତାଟିଆ ମଧ୍ୟରୁ ପ୍ରତ୍ୟେକ ତାଟିଆର ପରିମାଣ, ଆଉ ଧୂପବେଦୀ ନିମନ୍ତେ ନିର୍ମଳ ସ୍ୱର୍ଣ୍ଣର ପରିମାଣ, ଆଉ ରଥ ଅର୍ଥାତ୍ ସଦାପ୍ରଭୁଙ୍କ ନିୟମ ସିନ୍ଧୁକ ଆଚ୍ଛାଦନକାରୀ ବିସ୍ତୃତ ପକ୍ଷ କିରୁବମାନଙ୍କ ନମୁନା ନିମନ୍ତେ ସ୍ୱର୍ଣ୍ଣ ଦେଲେ। ଦାଉଦ କହିଲେ, ଏହିସବୁ ଅର୍ଥାତ୍ ଏହି ନମୁନାର ସମସ୍ତ କର୍ମ ସଦାପ୍ରଭୁଙ୍କ ହସ୍ତଲିଖନରେ ଆମ୍ଭକୁ ବୁଝାଇ ଦିଆଯାଇଅଛି। ଏ ଉତ୍ତରେ ଦାଉଦ ଆପଣା ପୁତ୍ର ସଲମନଙ୍କୁ କହିଲେ, ବଳବାନ ଓ ସାହସିକ ହୁଅ ଓ ଏହି କର୍ମ କର, ଭୟ ନ କର ଅବା ନିରାଶ ନ ହୁଅ, କାରଣ ଆମ୍ଭର ପରମେଶ୍ୱର ସଦାପ୍ରଭୁ ପରମେଶ୍ୱର ତୁମ୍ଭର ସହବର୍ତ୍ତୀ ଅଛନ୍ତି। ସଦାପ୍ରଭୁଙ୍କ ଗୃହର ସେବାର୍ଥକ ସକଳ କର୍ମ ସମାପ୍ତ ନ ହେବା ପର୍ଯ୍ୟନ୍ତ ସେ ତୁମ୍ଭ ପ୍ରତି ନିରସ୍ତ ହେବେ ନାହିଁ କି ତୁମ୍ଭକୁ ତ୍ୟାଗ କରିବେ ନାହିଁ। ଆଉ ଦେଖ, ପରମେଶ୍ୱରଙ୍କ ଗୃହର ସମସ୍ତ ସେବା ନିମନ୍ତେ ଯାଜକ ଓ ଲେବୀୟମାନଙ୍କର ପାଳି ଅଛି, ଆଉ ସର୍ବପ୍ରକାର ସେବା ନିମନ୍ତେ ସର୍ବପ୍ରକାର କାର୍ଯ୍ୟରେ ଇଚ୍ଛୁକ ଓ ନିପୁଣ ଲୋକେ ତୁମ୍ଭ ନିକଟରେ ରହିବେ, ମଧ୍ୟ ସେନାପତିଗଣ ଓ ସମସ୍ତ ଲୋକ ସମ୍ପୂର୍ଣ୍ଣ ରୂପେ ତୁମ୍ଭର ଆଜ୍ଞାଧୀନ ହେବେ। ପ୍ରଥମ ବଂଶାବଳୀ ଅଧ୍ୟାୟ 28। ଅନନ୍ତର ଦାଉଦ ରାଜା ସମଗ୍ର ସମାଜକୁ କହିଲେ, ପରମେଶ୍ୱର ଆମ୍ଭ ପୁତ୍ର ସଲମନଙ୍କୁ ଏକା ମନୋନୀତ କରିଅଛନ୍ତି। ସେ ଏବେ ହେଁ ଅଳ୍ପ ବୟସ୍କ ଓ କୋମଳ, ପୁଣି କାର୍ଯ୍ୟ ଅତି ବଡ଼, କାରଣ ଏହି ପ୍ରାସାଦ ମନୁଷ୍ୟ ପାଇଁ ନୁହେଁ ମାତ୍ର ସଦାପ୍ରଭୁ ପରମେଶ୍ୱରଙ୍କ ପାଇଁ ଅଟେ। ଏବେ ମୁଁ ଆପଣଙ୍କ ସମସ୍ତ ଶକ୍ତିରେ ମୋ ପରମେଶ୍ୱରଙ୍କ ଗୃହ ନିମନ୍ତେ ପ୍ରଚୁର ରୂପେ ସ୍ୱର୍ଣ୍ଣମୟ ଦ୍ରବ୍ୟ ପାଇଁ ସୁନା ଓ ରୌପ୍ୟମୟ ଦ୍ରବ୍ୟ ପାଇଁ ରୂପା ଓ ପିତ୍ତଳମୟ ଦ୍ରବ୍ୟ ପାଇଁ ପିତ୍ତଳ, ଲୋହମୟ ଦ୍ରବ୍ୟ ପାଇଁ ଲୁହା ଓ କାଷ୍ଠମୟ ଦ୍ରବ୍ୟ ପାଇଁ କାଷ୍ଠ, ଗୋମେଦକ ମଣି ଓ ଖଚନାର୍ଥକ ପ୍ରସ୍ତର, ଜଡ଼ିତ କାମାର୍ଥକ ପ୍ରସ୍ତର ଓ ନାନାବର୍ଣ୍ଣର ପ୍ରସ୍ତର ଓ ସର୍ବପ୍ରକାର ବହୁମୂଲ୍ୟ ପ୍ରସ୍ତର ଓ ମର୍ମର ପ୍ରସ୍ତର ଆୟୋଜନ କରିଅଛି। ଆହୁରି ମଧ୍ୟ ମୁଁ ଏହି ପବିତ୍ର ଗୃହ ନିମନ୍ତେ ଯାହାସବୁ ଆୟୋଜନ କରିଅଛି ତାହା ଛଡ଼ା ଓ ତହିଁ ଉପରେ ମୋ ନିଜର ସୁନା ଓ ରୂପାର ଭଣ୍ଡାର ଅଛି। ଆଉ ମୁଁ ମୋ ପରମେଶ୍ୱରଙ୍କ ଗୃହ ପ୍ରତି ଆପଣା ମନ ଆସକ୍ତ କରିଥିବାରୁ ମୁଁ ତାହାସବୁ ଆପଣା ପରମେଶ୍ୱରଙ୍କ ଗୃହ ନିମନ୍ତେ ଦେଉଅଛି, ଅର୍ଥାତ୍ ଗୃହର କାନ୍ଥରେ ମଡ଼ାଇବା ପାଇଁ ଓଫିର୍ର ସ୍ୱର୍ଣ୍ଣରୁ 3000 ତାଳନ୍ତ ସ୍ୱର୍ଣ୍ଣ ଓ 7000 ତାଳନ୍ତ ନିର୍ମଳ ରୂପା, ସ୍ୱର୍ଣ୍ଣମୟ ଦ୍ରବ୍ୟ ନିମନ୍ତେ ସୁନା ଓ ରୌପ୍ୟମୟ ଦ୍ରବ୍ୟ ନିମନ୍ତେ ରୂପା, ଓ ଶିଳ୍ପକାରମାନଙ୍କ ହସ୍ତରେ ଯାହା ଯାହା କରାଯିବ ସେହିସବୁ ପ୍ରକାରର କାର୍ଯ୍ୟ ନିମନ୍ତେ ଦେଉଅଛି। ଅତେବ ଆଜି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣାକୁ ପ୍ରତିଷ୍ଠା କରିବାକୁ କିଏ ସ୍ୱେଚ୍ଛାରେ ଉଦ୍ୟତ ଅଛି? ତେବେ ପିତୃବଂଶର ଅଧିପତିମାନେ ଓ ଇସ୍ରାଏଲୀୟ ଗୋଷ୍ଠୀ ସମୂହର ଅଧିପତିମାନେ, ଆଉ ସହସ୍ର ଓ ଶତପତିମାନେ, ପୁଣି ରାଜକାର୍ଯ୍ୟ ଶାସକମାନେ ସ୍ୱେଚ୍ଛାରେ ଦାନ କଲେ, ଆଉ ସେମାନେ ପରମେଶ୍ୱରଙ୍କ ଗୃହର ସେବା ନିମନ୍ତେ 5000 ତାଳନ୍ତ ସ୍ୱର୍ଣ୍ଣ ଓ 10000 ଡାରିକ୍ ମୁଦ୍ରା ଓ 10000 ତାଳନ୍ତ ରୂପା ଓ 18000 ତାଳନ୍ତ ପିତ୍ତଳ ଓ 1,00,000 ତାଳନ୍ତ ଲୁହା ଦେଲେ। ପୁଣି ଯେଉଁମାନଙ୍କ ନିକଟରେ ବହୁମୂଲ୍ୟ ପ୍ରସ୍ତରାଦି ମିଳିଲା ସେମାନେ ଗେର୍ସୋନୀୟ ଜିହିଏଲ୍ର ହସ୍ତାଧୀନ ସଦାପ୍ରଭୁଙ୍କ ଭଣ୍ଡାର ଗୃହରେ ତାହାସବୁ ଦେଲେ। ତହିଁରେ ଲୋକମାନେ ସ୍ୱେଚ୍ଛାପୂର୍ବକ ଦାନ କରିବାରୁ ଆନନ୍ଦ କଲେ, କାରଣ ସେମାନେ ସିଦ୍ଧ ଚିତ୍ତରେ ସ୍ୱେଚ୍ଛାପୂର୍ବକ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କଲେ। ପୁଣି ଦାଉଦ ରାଜା ମଧ୍ୟ ମହାନନ୍ଦରେ ଆନନ୍ଦ କଲେ, ଏହେତୁ ଦାଉଦ ସମଗ୍ର ସମାଜ ସାକ୍ଷାତରେ ସଦାପ୍ରଭୁଙ୍କର ଧନ୍ୟବାଦ କଲେ। ଆଉ ଦାଉଦ କହିଲେ, ହେ ସଦାପ୍ରଭୁ, ଆମ୍ଭମାନଙ୍କ ପିତା ଇସ୍ରାଏଲ୍ର ପରମେଶ୍ୱର, ତୁମ୍ଭେ ସଦାକାଳ ଧନ୍ୟ। ହେ ସଦାପ୍ରଭୁ, ମହତ୍ତ୍ୱ ଓ ପରାକ୍ରମ ଓ ଶୋଭା ଓ ଜୟ ଓ ପ୍ରତାପ ତୁମ୍ଭର, କାରଣ ସ୍ୱର୍ଗରେ ଓ ପୃଥିବୀରେ ଥିବା ସମସ୍ତ ବିଷୟ ତୁମ୍ଭର। ହେ ସଦାପ୍ରଭୁ, ରାଜ୍ୟ ତୁମ୍ଭର ଓ ତୁମ୍ଭେ ସକଳର ଉପରେ ମସ୍ତକ ରୂପେ ଉନ୍ନତ ଅଟ। ତୁମ୍ଭଠାରୁ ଧନ ଓ ସମ୍ଭ୍ରମ ଆସେ, ଆଉ ତୁମ୍ଭେ ସମସ୍ତଙ୍କ ଉପରେ କର୍ତ୍ତୃତ୍ୱ କରୁଅଛ। ବଳ ଓ ପରାକ୍ରମ ତୁମ୍ଭ ହସ୍ତରେ ଅଛି, ପୁଣି ମହାନ କରିବାର ଓ ସମସ୍ତଙ୍କୁ ବଳ ଦେବାର ତୁମ୍ଭର ହସ୍ତାଧୀନ ଅଟେ। ଏହେତୁ ହେ ଆମ୍ଭମାନଙ୍କ ପରମେଶ୍ୱର, ଆମ୍ଭମାନେ ତୁମ୍ଭର ଧନ୍ୟବାଦ କରୁଅଛୁ ଓ ତୁମ୍ଭ ଗୌରବାନ୍ୱିତ ନାମର ପ୍ରଶଂସା କରୁଅଛୁ। ମାତ୍ର ମୁଁ କିଏ ଓ ମୋହର ଲୋକମାନେ କିଏ ଯେ ଆମ୍ଭମାନେ ଏପରି ସ୍ୱେଚ୍ଛାପୂର୍ବକ ଏ ପ୍ରକାର ଦାନ କରିବାକୁ ସମର୍ଥ ହେବୁ? କାରଣ ସମଗ୍ର ବିଷୟ ତୁମ୍ଭଠାରୁ ଆସେ ଓ ତୁମ୍ଭ ନିଜ ପଦାର୍ଥରୁ ଆମ୍ଭମାନେ ତୁମ୍ଭକୁ ଦେଇଅଛୁ। କାରଣ ଆମ୍ଭମାନେ ଆପଣମାନଙ୍କ ସମସ୍ତ ପୂର୍ବପୁରୁଷ ତୁଲ୍ୟ ତୁମ୍ଭ ସମ୍ମୁଖରେ ବିଦେଶୀ ଓ ପ୍ରବାସୀ। ପୃଥିବୀରେ ଆମ୍ଭମାନଙ୍କ ଦିନ ଛାୟାତୁଲ୍ୟ ଓ ସ୍ଥାୟିତ୍ୱ କିଛି ନାହିଁ। ହେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭ ପବିତ୍ର ନାମ ଉଦ୍ଦେଶ୍ୟରେ ଗୋଟିଏ ଗୃହ ନିର୍ମାଣ କରିବା ପାଇଁ ଆମ୍ଭମାନେ ଏହି ଯେଉଁ ସକଳ ପଦାର୍ଥ ସଞ୍ଚୟ କରିଅଛୁ ତାହା ତୁମ୍ଭ ହସ୍ତରୁ ଆସିଅଛି ଓ ସବୁ ତୁମ୍ଭ ନିଜର ଅଟେ। ଆହୁରି ହେ ମୋହର ପରମେଶ୍ୱର, ମୁଁ ଜାଣେ ଯେ ତୁମ୍ଭେ ଅନ୍ତଃକରଣ ପରୀକ୍ଷା କରିଥାଅ ଓ ସରଳତାରେ ତୁମ୍ଭର ସନ୍ତୋଷ ଥାଏ। ମୁଁ ଆପଣା ଅନ୍ତଃକରଣର ସରଳତାରେ ସ୍ୱେଚ୍ଛାପୂର୍ବକ ଏହିସବୁ ପଦାର୍ଥ ଦାନ କରିଅଛି, ଆଉ ଏଠାରେ ଉପସ୍ଥିତ ତୁମ୍ଭ ଲୋକମାନଙ୍କୁ ସ୍ୱେଚ୍ଛାପୂର୍ବକ ତୁମ୍ଭ ଉଦ୍ଦେଶ୍ୟରେ ଦାନ କରିବାର ଦେଖି ମୁଁ ଆନନ୍ଦିତ ହେଲି। ହେ ସଦାପ୍ରଭୁ, ଆମ୍ଭମାନଙ୍କ ପୂର୍ବପୁରୁଷ ଅବ୍ରାହମର, ଇସହାକର ଓ ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ଆପଣା ଲୋକମାନଙ୍କ ହୃଦୟସ୍ଥ ଚିନ୍ତାର କଳ୍ପନାରେ ଏହା ସଦାକାଳ ରଖ ଓ ତୁମ୍ଭ ପ୍ରତି ସେମାନଙ୍କ ହୃଦୟ ପ୍ରସ୍ତୁତ କର। ପୁଣି ତୁମ୍ଭର ଆଜ୍ଞା, ତୁମ୍ଭ ପ୍ରମାଣ ବାକ୍ୟ ଓ ତୁମ୍ଭ ବିଧି ସବୁ ପାଳନ କରିବା ପାଇଁ ଓ ଏହିସବୁ କାର୍ଯ୍ୟ କରିବା ପାଇଁ, ଆଉ ମୁଁ ଯେଉଁ ପ୍ରାସାଦ ପାଇଁ ଆୟୋଜନ କରୁଅଛି ତାହା ନିର୍ମାଣ କରିବା ପାଇଁ ମୋ ପୁତ୍ର ସଲୋମନଙ୍କୁ ସିଦ୍ଧ ଅନ୍ତଃକରଣ ଦିଅ। ଏଉତାରେ ଦାଉଦ ସମଗ୍ର ସମାଜକୁ କହିଲେ, ତୁମ୍ଭେମାନେ ଏବେ ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱରଙ୍କର ଧନ୍ୟବାଦ କର। ତହିଁରେ ସମସ୍ତ ସମାଜ ସଦାପ୍ରଭୁ ସେମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱରଙ୍କର ଧନ୍ୟବାଦ କଲେ ଓ ଆପଣାପଣ ମସ୍ତକ ନତ କରି ସଦାପ୍ରଭୁଙ୍କୁ ଓ ରାଜାଙ୍କୁ ପ୍ରଣାମ କଲେ। ତେଣୁ ସେମାନେ ପରଦିବସ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ 100,000 ଗୋରୁ, 100,000 ମେଷ ଓ 100,000 ମେଷ ଶାବକ ପେୟ ନୈବେଦ୍ୟ ସହିତ ବଳିଦାନ କଲେ ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଓ ସମଗ୍ର ଇସ୍ରାଏଲ ନିମନ୍ତେ ବିସ୍ତର ବଳି ଉତ୍ସର୍ଗ କଲେ। ଆଉ ସେହିଦିନ ମହାନନ୍ଦରେ ସଦାପ୍ରଭୁଙ୍କ ସାକ୍ଷାତରେ ଭୋଜନ ପାନ କଲେ। ପୁଣି ସେମାନେ ଦାଉଦଙ୍କର ପୁତ୍ର ସଲୋମନଙ୍କୁ ଦ୍ୱିତୀୟ ଥର ରାଜା କଲେ, ଆଉ ତାଙ୍କୁ ଅଗ୍ରଣୀ ହେବା ପାଇଁ ଓ ସାଧକକୁ ଯାଜକ ହେବା ପାଇଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଭିଷେକ କଲେ। ସେତେବେଳେ ସଲୋମନ ଆପଣା ପିତା ଦାଉଦଙ୍କର ପଦରେ ରାଜା ରୂପେ ସଦାପ୍ରଭୁଙ୍କ ସିଂହାସନରେ ଉପବିଷ୍ଟ ହେଲେ ଓ କୁଶଳ ପ୍ରାପ୍ତ ହେଲେ ଓ ସମୁଦାୟ ଇସ୍ରାଏଲ ତାଙ୍କର ଆଜ୍ଞାକାରୀ ହେଲେ। ପୁଣି ସମସ୍ତ ଅଧିପତି ଓ ବୀରଗଣ ଓ ଦାଉଦ ରାଜାଙ୍କର ସମସ୍ତ ପୁତ୍ର ମଧ୍ୟ ସଲୋମନ ରାଜାଙ୍କର ବଶୀଭୂତ ହେଲେ। ଆଉ ସଦାପ୍ରଭୁ ସମଗ୍ର ଇସ୍ରାଏଲ ଦୃଷ୍ଟିରେ ସଲୋମନଙ୍କୁ ଅତିଶୟ ମହାନ କଲେ ଓ ତାଙ୍କୁ ଏପରି ରାଜପ୍ରତାପ ଦାନ କଲେ ଯେ ଇସ୍ରାଏଲ ମଧ୍ୟରେ ତାଙ୍କ ପୂର୍ବବର୍ତ୍ତୀ କୌଣସି ରାଜା ସେପରି ପ୍ରାପ୍ତ ହୋଇନଥିଲେ। ଯିଶୁର ପୁତ୍ର ଦାଉଦ ସମୁଦାୟ ଇସ୍ରାଏଲ ଉପରେ ରାଜ୍ୟ କଲେ। ଇସ୍ରାଏଲ ଉପରେ ତାଙ୍କର ରାଜତ୍ୱର ସମୟ 40 ବର୍ଷ। ସେ 7 ବର୍ଷ ହିବ୍ରୋନରେ ଓ 33 ବର୍ଷ ଜିରୁସାଲମରେ ରାଜ୍ୟ କଲେ। ତହିଁତାରେ ସେ ଆୟୁଷ, ଧନ ଓ ସମ୍ଭ୍ରମରେ ପରିପୂର୍ଣ୍ଣ ହୋଇ ଉତ୍ତମ ବୃଦ୍ଧାବସ୍ଥାରେ ମଲେ। ପୁଣି ତାଙ୍କ ପୁତ୍ର ସଲୋମନ ତାଙ୍କ ପଦରେ ରାଜ୍ୟ କଲେ। ଏହି ଦାଉଦ ରାଜାଙ୍କର ପ୍ରଥମ ଓ ଶେଷ କ୍ରିୟା ସବୁ ଦେଖ ସାମୁଏଲ ଦର୍ଶକର ଇତିହାସରେ ଓ ନାଥନ ଭବିଷ୍ୟତ ବକ୍ତାଙ୍କର ଇତିହାସରେ ଓ ଗାଦ ଦର୍ଶକର ଇତିହାସରେ ଲିଖିତ ଅଛି। ତହିଁ ସଙ୍ଗେ ତାଙ୍କର ରାଜ୍ୟ ଶାସନ ଓ ତାଙ୍କର ପରାକ୍ରମ, ପୁଣି ତାଙ୍କ ଉପରେ ଓ ଇସ୍ରାଏଲ ଉପରେ ଓ ନାନା ଦେଶୀୟ ସମସ୍ତ ରାଜ୍ୟ ଉପରେ ଯାହା ଯାହା ଘଟିଲା ସେସବୁର ବିବରଣ ଲେଖା ଅଛି।